ଆସନ୍ତୁ କ୍ଷଣଭର ପାଇଁ ଆମମାନେ ସମସ୍ତେ ଠିଆ ହୋଇ ରହିବା, ପୁଣି ନିଜ ନିଜର ମସ୍ତକ ଗୁଡ଼ିକୁ ଅବନତ କରିବା। ପ୍ରଭୁ ଯୀଶୁ, ଆମମାନଙ୍କ ବିନମ୍ର ଆଚରଣ ସହିତ ଆମମାନେ ଆପଣଙ୍କ ପ୍ରତି ଆମର ଭାବନାକୁ ଏହି ଗୀତଟିର ମାଧ୍ୟମରେ ବ୍ୟକ୍ତ କରିବାକୁ ଚେଷ୍ଟା କରୁଅଛୁ, ଯାହାକୁ ଆମମାନେ ବିଶ୍ୱାସ କରୁ। ତତ୍ପରେ ହେ ପ୍ରଭୁ, ଆମମାନେ ବର୍ତ୍ତମାନ ତାହା ପ୍ରାର୍ଥନା କରୁ, ଯେପରିକି ଜୀବନର ଭୋଜନକୁ ଆପଣ ଲଗାତାର ରୂପେ ଆମ ପ୍ରତି ପରିବେଷଣ କରୁଥିବେ, ପୁଣି ଯେଉଁ ଖାଦ୍ୟକୁ ଆମମାନଙ୍କର ଆବଶ୍ୟକ ରହିଛି ତାହାକୁ ଆପଣଙ୍କର ବଚନରୁ ଆମମାନଙ୍କୁ ଦାନ କରିବେ, ଯେହେତୁ ଯୀଶୁଙ୍କ ନାମରେ ଆମମାନେ ଏହାକୁ ଯାଚନା କରୁ, ଆମେନ୍। ଆପଣମାନେ ସମସ୍ତେ ବସି ଯାଇପାରନ୍ତି। ମୁଁ ତ ସମ୍ପୂର୍ଣ୍ଣ ନିଶ୍ଚିତ ଅଟେ ଆମମାନେ ଏହାକୁ ଉଚିତ ବିଷୟ ବୋଲି ମଣୁ, ଯଦି ମୁଁ ବର୍ତ୍ତମାନ ଏପରି କହିପାରନ୍ତି ଯେ ସବୁକିଛି ପୂର୍ଣ୍ଣତାର ଶବ୍ଦଟି ତାହା ଆମେନ୍ ଅଟେ, ତେବେ ତ ପରମେଶ୍ୱର ଶକ୍ର ପୁଣି ବହୁବିଧ ଉତ୍ତମ ଆଶୀର୍ବାଦ ଏହି ଦଳ ରୂପରେ ତଥାପି ବର୍ତ୍ତିବ। ଆଜିର ପ୍ରାତଃକାଳରେ ମୁଁ ବସିଥିଲି, ପୁଣି ଉପାସନାର ସକଳ ବିଷୟକୁ ଖୁବ୍ ନିକଟତର ଭାବେ ଶୁଣିଥିଲି, ସାକ୍ଷ୍ୟଦାନ ଗୁଡ଼ିକୁ ଉପଭୋଗ କରୁଥିଲି। ପ୍ରତ୍ୟେକ ଜଣ ଆପଣା ଆପଣା ବିଭିନ୍ନ ପ୍ରକାର ଦିଗରୁ ବ୍ୟକ୍ତ କରୁଥିଲେ, ପୁଣି ନୂତନ ରୂପେ ଆସିଥିବା ଲୋକମାନଙ୍କ ଠାରୁ ଶୁଣିବାଟା ଖୁବ୍ ଉତ୍ସାହଜନକ ବିଷୟ ଥିଲା। ପୁଣି କେହି ଜଣେ ଭାଇ ତାହାକୁ କିଛିଟା ଧରଣର ଭ୍ରାନ୍ତିପୂର୍ଣ୍ଣ ବିଷୟ ବୋଲି ବିଚାର କରୁଥିବା ଭାବନା ସମ୍ବନ୍ଧରେ ଆସି ଦୁଃଖ ପ୍ରକାଶ କରୁଥିଲେ। ସୁତରାଂ ମୁଁ ମନୁଷ୍ୟର ଆଚରଣକୁ ନିଶ୍ଚିତ ରୂପେ ପସନ୍ଦ କରେ। କେହି ଜଣେ ବ୍ୟକ୍ତି ଆବଶ୍ୟକତାରୁ ଅଧିକ ସରଳ ହୋଇଥାନ୍ତି କିମ୍ବା ଅତ୍ୟଧିକ ରୂପେ ଭଦ୍ରଲୋକ ସୁଦ୍ଧା ହୋଇପାରନ୍ତି, ଯଦି ସେ ସ୍ୱୟଂରୁ ଚିନ୍ତା କରିପାରନ୍ତି ଯେ ସେ କିଛିଟା ତ୍ରୁଟି କରିଛନ୍ତି ବୋଲି। ସେ ତ ପ୍ରକୃତରେ ମୋ ପ୍ରତି ଦୁଃଖିତ ଭାବରେ ଶବ୍ଦକୁ ଆଦୌ ପ୍ରୟୋଗ କରିନଥିଲେ, ତାହା ତ ମୋ ପାଇଁ କଦାପି ନଥିଲା। ସେ ଜଣଙ୍କ ପ୍ରତି ଦୁଃଖ ପ୍ରକାଶ କରୁଥିଲେ, ପୁଣି ସେ ଈଶ୍ୱର ଥିଲେ, ସୁତରାଂ ମୁଁ ତାହାଙ୍କୁ ଖୁବ୍ ପସନ୍ଦ କରେ। ବୁଝନ୍ତୁ, ପରମେଶ୍ୱର ଆମର ସେହି ଭାଇଙ୍କୁ ପୁଣି ତାଙ୍କ ପ୍ରଚାରକ ଭାଇଙ୍କୁ ଆଶୀର୍ବାଦ କରନ୍ତୁ। ଆରେ ବା, ଯେ ବ୍ୟାପ୍ଟିଷ୍ଟ ଦଳଟି, ଆପଣମାନଙ୍କୁ ତ ଜଣା ମୁଁ ସ୍ୱୟଂରୁ ବ୍ୟାପ୍ଟିଷ୍ଟ ମଣ୍ଡଳୀ ସହିତ ଜଡ଼ିତ ହୋଇ ରହିଥିଲି। ମୁଁ ମିଶନାରୀ ବ୍ୟାପ୍ଟିଷ୍ଟ ମଣ୍ଡଳୀ ଜଣେ ସଦସ୍ୟ ଥିଲି। ଲୋକମାନଙ୍କ ସହଭାଗିତା ମଧ୍ୟକୁ ମୁଁ ଯେତେବେଳେ ଯାଞ୍ଚ କରୁଥିଲି, ସେତେବେଳେ ଆପଣମାନେ ଯେ କି ପ୍ରକାର ଅନୁଭବ କରୁଥିଲେ ସେ କଥାକୁ ମୁଁ ଜାଣେ। ମୁଁ ସେ ପ୍ରକାର ଧରଣର ଭାବନାକୁ ମଧ୍ୟ ଶିକାର ହୋଇଥିଲି, ଯାହା ସମ୍ବନ୍ଧରେ ମୁଁ ଆଦୌ କିଛି ଜାଣିନଥିଲି। ସେପରି ଧରଣର ଭାବନାରେ ମୁଁ ଭରପୁର ହୋଇଥିଲି। ଏକ ପେଣ୍ଟିକଷ୍ଟାଲ ଦଳ, ଯାହା ସମ୍ବନ୍ଧରେ ମୋର ସର୍ବପ୍ରଥମ ଅନୁଭୂତିକୁ ମୁଁ ହାସଲ କରିଥିଲି, ତାହାକୁ ମୁଁ ମନେ ପକାଏ। ତାହା ତ ମିଚିଗାନର ନୂଆଗିଅକରେ ହାସଲ ହେଲା। ମୁଁ ଆପଣମାନଙ୍କଠାରୁ କ୍ଷମାଭିକ୍ଷା କରେ। ମୁଁ ମାଛ ଧରିବାର ଏକ ଅଭିଯାନରେ ଡୋଆଗିଆସକୁ ଯାଇଥିଲି, ପୁଣି ସେହି ଡୋଆଗିଆ ନାମକ ସ୍ଥାନରୁ ଇଣ୍ଡିଆନା ଆଡ଼କୁ ଆସୁଥିଲି। ସୁତରାଂ ଯୀଶୁଙ୍କର ନାମକୁ ପ୍ରତିଟି ମୋଟରଯାନରେ ପୁଣି ବିଭିନ୍ନ ସ୍ଥାନରେ ଲେଖା ହୋଇଥିବା ମୁଁ ଦେଖିଥିଲି। ପୁଣି ସେଦିନ ସେମାନଙ୍କର ଉପାସନାର ସକାଳ ବିଷୟକୁ ମୁଁ ଶୁଣିଥିଲି, ଆଉ ପରଦିନ ସେମାନେ ପ୍ରଚାର ମଞ୍ଚ ଉପରକୁ ଆସିବା ପାଇଁ ମୋତେ ନିମନ୍ତ୍ରଣ ଦେଲେ, ପୁଣି କିଛିଟା ବାକ୍ୟ କହିବା ନିମନ୍ତେ ମୋତେ କହିଲେ, ଆଉ ମୁଁ ସେପରି କରିଥିଲି। ତତ୍ପରେ ମୁଁ କେଉଁ ମଣ୍ଡଳୀ ସହିତ ମୁଁ ସଂଯୁକ୍ତ ଅଟେ ସେ କଥା ସେମାନେ ମୋତେ ଯେତେ ପଚାରିଲେ, ମୁଁ ଯେ ଜଣେ ବ୍ୟାପ୍ଟିଷ୍ଟ ଥିଲି ତାହାକୁ ମୁଁ ସେମାନଙ୍କୁ କହିଥିଲି। ପୁଣି ସେଦିନର ରାତ୍ରିବେଳା ପାଇଁ ସେମାନେ ଜଣେ ନିଗ୍ର ବ୍ୟକ୍ତିଙ୍କୁ ଚୟନ କରିଥିଲେ, ଯିଏକି ବାକ୍ୟ ବଜା କରିବାକୁ ଯାଉଥିଲେ। ପୁଣି ସେ ନିଜର 80 ବର୍ଷ ବୟସରେ ପଦାର୍ପଣ କରିଥିଲେ, ଆଉ ସେ ପ୍ରଚାର ମଞ୍ଚ ଉପରକୁ ଆସିଥିଲେ। ଏହି ବୃଦ୍ଧ ବ୍ୟକ୍ତି ଜଣକ ସେମାନେ ତାଙ୍କୁ ନିହାତି ପକ୍ଷେ ବାହାର କରିଦେବାଟା ଉଚିତ ବିଷୟ ଥିଲା। ସେ ଏପରି ଦିଶୁଥିଲେ, ସେବକମାନଙ୍କର ବ୍ୟବହାର ଯୋଗ୍ୟ ଏକ ଲମ୍ବା ଚକାକୁ ସେ ପିନ୍ଧିଥିଲେ, ତହିଁରେ ମଖମଲ ଏକ ବଳବଦ୍ଧ ଥିଲା, ପୁଣି ତହିଁର ଚତୁଃପାର୍ଶ୍ୱର କଡ଼ରେ ଧଳା ରଙ୍ଗର ପରର ଏକ ଗୋଲାକାର ଛୋଟ ବେଷ୍ଟନୀ ରହିଥିଲା। ଆଉ ମୁଁ ଚିନ୍ତା କଲି, ଏଠାରେ ଉପସ୍ଥିତ ଥିବା ସକଳ ବ୍ୟକ୍ତିବିଶେଷ, ପୁଣି ଧର୍ମଶାସ୍ତ୍ର ବିଶାରଦଗଣ, ପ୍ରତିଷ୍ଠିତ ସୁନାମଧନ୍ୟ ବ୍ୟକ୍ତିଗଣ, ସେପରି ଜଣେ ଜଣେ ବ୍ୟକ୍ତିଙ୍କୁ କି ପ୍ରକାର ଏହି ସେବାର କାର୍ଯ୍ୟ ଦେବାକୁ ମନସ୍ଥ କଲେ। ଭଲ କଥା, କୌଣସି ଏକ ସ୍ଥାନରେ ରହି ବୃଦ୍ଧ ବ୍ୟକ୍ତିଙ୍କୁ ଚୌକି ଉପରେ ବସି ରହିବାଟା ଉଚିତ ଧରଣ ବିଷୟ ହୋଇଥାନ୍ତା, ତଳେ ସେହି ସ୍ଥାନରେ ସେ ବସି ରହିବାଟା ଶ୍ରେୟସ୍କର ହୋଇଥାନ୍ତା। ସେଦିନ ସକାଳେ ସେମାନେ ଯୀଶୁ ଯେ ଏହି ଜାଗାରେ ଥାଇ କ'ଣ କରିଥିଲେ ସେହି ବିଷୟ ଉପରେ ପ୍ରଚାର କରୁଥିଲେ। ପୁଣି ସେ ଆସିଥିଲେ ଆଉ ଆପଣଙ୍କ ବିଷୟବସ୍ତୁକୁ ପ୍ରସ୍ତୁତ କଲେ, ତାହା ଯେ ଆୟୁବ 7:20 ଥିଲା ଏପରି ମୁଁ ଭରସା କରେ। ତାହା ଯେ ଧର୍ମଶାସ୍ତ୍ର ସେହି ଅଂଶଟି ଥିଲା ସେଥିରେ ମୁଁ ସେତିକିଟା ନିଶ୍ଚିତ ହୋଇପାରିବି ନାହିଁ। ଯାହା କିଛି ହେଉନା କାହିଁକି, ଏହା ହିଁ ଉଦ୍ଧୃଷ୍ଟାଂଶଟି ଥିଲା କିମ୍ବା ଏହାର କେତେକଟି ଅଂଶ ଥିଲା। ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ, ସେତେବେଳେ ତୁମେ କେଉଁଠାରେ ଥିଲ? ଅବା ପ୍ରଭାତୀୟ ନକ୍ଷତ୍ରଗଣ ଏକ ସଙ୍ଗେ ଗାନ କରିବା ବେଳେ ଓ ପରମେଶ୍ୱରଙ୍କ ସନ୍ତାନଗଣ ଆନନ୍ଦରେ ଜୟଧ୍ୱନି କରିବା ବେଳେ ତୁମେ କେଉଁଠାରେ ଥିଲ? ଆଶ୍ଚର୍ଯ୍ୟ, ଏଠାରେ ଏତେ ଅଧିକା ଜାଗା ଥିଲା। ଏହି ପ୍ରଚାର ମଞ୍ଚରେ ଉପସ୍ଥିତ ଥିବା ସେବକ ମାନଙ୍କ ଠାରୁ ସେଠାରେ ଖୁବ୍ ଅଳ୍ପ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। ପୁଣି ସେ ଚଲାବୁଲା କରିବାକୁ ଲାଗିଥିଲେ ଏବଂ ଏଠାରେ ସେହିପରି କହିଥିଲେ, ଏଠାରେ ମୋତେ ପ୍ରଚାର କରିବା ନିମନ୍ତେ ଆପଣଙ୍କ ପାଖରେ କିଛିଟା ଅଧିକା ସ୍ଥାନ ନାହିଁ। ଆଉ ପ୍ରାୟତଃ ପ୍ରାୟ ପାଞ୍ଚ ମିନିଟ୍ କଥାବାର୍ତ୍ତା କଲା ପରେ ପ୍ରଭୁଙ୍କ ଆତ୍ମା ତାଙ୍କୁ ସ୍ପର୍ଶ କରିଥିଲେ, ଆଉ ସେ ଡିଆ ମାରିଥିଲେ, ପୁଣି ଖୁବ୍ ଚିତ୍କାର କରିଥିଲେ। ଆଉ ସେ ଏପରି କହିଥିଲେ, ଆଶ୍ଚର୍ଯ୍ୟ, ଏଠାରେ ଏତେ ଅଧିକା ଜାଗା ଥିଲା। ପୁଣି ପଚାର ମଞ୍ଚରେ ଅବସ୍ଥିତ ଥିବା ସେବକମାନଙ୍କଠାରୁ ସେଠାରେ ଖୁବ୍ ଅଳ୍ପ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। ପୁଣି ସେ ଚଲାବୁଲା କରିବାକୁ ଲାଗିଲେ, କହିଲେ, ଆରେ ମୋତେ ପ୍ରଚାର କରିବା ନିମନ୍ତେ ଆପଣଙ୍କ ପାଖରେ ସେତିକି ସ୍ଥାନ ନାହିଁ। ଆଉ ସେ ମଞ୍ଚ ଉପରେ ଇଆଡ଼େ ସେ ଦୌଡ଼ାଦୌଡ଼ି କରିଥିଲେ, ଡିଆ ମାରିଥିଲେ, ଆଉ ସେ ଏପରି କହିବାକୁ ଲାଗିଲେ, ଏଠାରେ ମୋତେ ପ୍ରଚାର କରିବା ନିମନ୍ତେ ଆପଣମାନଙ୍କ ପାଖରେ ସେତିକିଟା ସ୍ଥାନ ନାହିଁ। ଅବଶ୍ୟ ସେତେବେଳେ ମୁଁ ପ୍ରାୟ 20 ବର୍ଷ ପାଖାପାଖି ବୟସରେ ପଦାର୍ପଣ କରିସାରିଥିଲି। ମୁଁ ଚିନ୍ତା କଲି ସେ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ତାହା ଯାହା କିଛି କେବେ ଧରଣ ହୋଇଥିଲା ନା କାହିଁକି, ତେବେ ମୋ ପାଇଁ ତାହା କି ପ୍ରକାର ଧରଣ ହେବ। ତେଣୁ ଲକ୍ଷ୍ୟ କରନ୍ତୁ, ଆମ୍ଭମାନଙ୍କର ନୂତନ ଭାଇମାନଙ୍କ ନିମନ୍ତେ ସବୁକିଛି ବିଷୟକୁ ସୁବନ୍ଦୋବସ୍ତ କରି ସୁରକ୍ଷିତ ରଖିବାର ବିଷୟଟି ଥିଲା। ସେଗୁଡ଼ିକ ଆମମାନଙ୍କ ସହଭାଗିତା ମଧ୍ୟରେ ଆମେ ନିଶ୍ଚିତ ରୂପେ ସ୍ୱାଗତ କରିଥାଉ। ମୁଁ ଦେଖିଥାଏ, ମୁଁ ଏପରି ବିଶ୍ୱାସ କରେ ଯେ ଏଠାରେ ଜଣେ ଧର୍ମାଚାର୍ଯ୍ୟ ଯେ ବସିଛନ୍ତି, ସେମାନେ ଏକଥାକୁ ସୂଚିତ କରିଥିଲେ। ମୁଁ ବିଚାର କରେ, ଅବଶ୍ୟ ଆଇରିଶ ହୋଇଥିବା କାରଣରୁ ମୋର ପରିଜନଗଣ କ୍ୟାଥୋଲିକ ସମ୍ପ୍ରଦାୟ ଅଟନ୍ତି, ଆଉ ସେହି ହେତୁରୁ ସେହିଠାରେ କେତେକ ସଂଖ୍ୟକ ବ୍ୟାପ୍ଟିଷ୍ଟ ପୁଣି ବିଭିନ୍ନ ସମ୍ପ୍ରଦାୟ ଲୋକମାନେ ସୁଦ୍ଧା ଥିଲେ। କିଛି ସମୟ ପୂର୍ବେ ଆପଣମାନେ ସମ୍ଭବତଃ କିଛିଟା ପରିମାଣରେ ବିଶୃଙ୍ଖଳିତ ହୋଇପଡ଼ିଥିଲେ। କେହି ଜଣେ ହେଲେ ଭାଇ ଯେ ସେ ସମ୍ବନ୍ଧରେ କିଛି ମତବ୍ୟକ୍ତ କରିନଥିଲେ, ସେ କଥାକୁ ମୁଁ ଲକ୍ଷ୍ୟ କରିଥିଲି। ମାତ୍ର ମୁଁ ଯେ ଏହାକୁ ସାଧାରଣ କରି ପ୍ରସ୍ତୁତ କରିବି ଏପରି ବିଚାର କରିଥିଲି, ଯେତେବେଳେ ଭାଇ ସାକାରିଆନ୍ କହିଥିଲେ, ଜଣେ ସୁନାମଧନ୍ୟ ପ୍ରଚାରକ ଏଠାସ୍ଥିତ ସେହି ସେବକ ଜଣଙ୍କ ଆନନ୍ଦ ଉଲ୍ଲାସରେ ମୁଖରିତ ହେଲା ଉତ୍ତାରେ ପ୍ରଭୁଙ୍କର ଆଗମନ କରିବା ବିଷୟଟି ଯେ ଅତି ନିକଟବର୍ତ୍ତୀ ଏହାକୁ ଅବଗତ ହେଲା ଉତ୍ତାରେ ସେ ଖୁସିରେ ଭରପୁର ହୋଇ ଆମ ନିମନ୍ତେ ସେ ପରଭାଷା କଥାବାର୍ତ୍ତା କରିଥିଲେ। ପୁଣି ଆମମାନେ ଅନୁବାଦକମାନଙ୍କୁ ହାସଲ କରିଥିଲୁ ଯେଉଁମାନେ ଏହାକୁ ଅନୁବାଦ କରିଥିଲେ, ଯାହା ସମ୍ବନ୍ଧରେ ଧର୍ମଶାସ୍ତ୍ର ଏପ୍ରକାର କହିଥାଏ, କିନ୍ତୁ ଯଦି କୌଣସି ଅର୍ଥକାରକ ନଥାଏ ତାହେଲେ ସେମାନେ ନିରବ ରହନ୍ତୁ। ମାତ୍ର ସେମାନେ ଯଦି ପରଭାଷାରେ କଥାବାର୍ତ୍ତା କରନ୍ତି, ପୁଣି ଏହାର ଅର୍ଥକୁ କରନ୍ତି, ଏହା ତତ୍ପରେ ଭାବବାନୀ ରୂପକୁ ଗ୍ରହଣ କରିନିଏ। ସୁତରାଂ ଏକ ଛୋଟକାଟ ଧରଣର ବିଶୃଙ୍ଖଳା ଉତ୍ପନ୍ନ ହେଲା। ଏକକାଳୀନ ସମୟରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ କହିବାକୁ ଲାଗିଲେ, ଆଉ ତାହା ଯେ ଏକ ପ୍ରକାର ବିଶୃଙ୍ଖଳା କାରଣ ଆଦୌ ନଥିଲା, ବୁଝନ୍ତୁ, ଯେହେତୁ ସେମାନେ ମଧ୍ୟରୁ ଜଣେ ଅର୍ଥ ପ୍ରକାଶ କରି କହୁଥିଲେ, ପୁଣି ଅପର ଜଣକ ଭାବବାଣୀ କରୁଥିଲେ, ବୁଝନ୍ତି ତ, ତେଣୁ ତାହା ହିଁ ଅଟେ। ସୁତରାଂ ବୁଝନ୍ତୁ, ମୋର ଭାତୃଗଣ ଯଦି ବୁଝିପାରି ନଥିଲେ, ସେମାନଙ୍କୁ ମୁଁ ଯେ ବୁଝାଇଦେବି ଏପରି ମୁଁ ବିଚାର କଲି, ଯେହେତୁ ସେମାନେ ମଧ୍ୟରୁ ଜଣେ ବ୍ୟକ୍ତି ସଠିକ୍ ରୂପେ କହୁଥିଲେ। ପ୍ରତ୍ୟେକଙ୍କ ମଧ୍ୟରେ ଉଭୟଙ୍କର ମଧ୍ୟରେ ରହିବାଟା ସମୟର ବ୍ୟବଧାନକୁ ଆପଣମାନେ ଲକ୍ଷ୍ୟ କରିଥିଲେ କି? ପୁଣି ଅପର ଜଣଙ୍କ ସ୍ୱୟଂରୁ ଏତେ ବହୁ ରୂପେ ପରିପୂର୍ଣ୍ଣ ଅବସ୍ଥା ଥିଲେ ଯେ ପରମେଶ୍ୱରଙ୍କ ଆତ୍ମା ଜଣଙ୍କ ମାଧ୍ୟମରେ ଭାବବାଣୀ କରୁଥିଲେ, ଅର୍ଥ ପ୍ରକାଶ କରୁଥିଲେ, ଅପର ଜଣଙ୍କ ଅର୍ଥ ପ୍ରକାଶ କରି କହୁଥିଲେ। ଯେପରିକି ଏହା ଅଧିକ ସୁସ୍ପଷ୍ଟ ହୋଇପାରେ, ଯଦ୍ୱାରା କି ଆପଣମାନେ ଆମମାନେ ସମୟ ସମୟରେ ସୁସ୍ପଷ୍ଟ ହୋଇପାରୁନା, ସ୍ୱାଭାବିକ ବିଚାର ବୁଦ୍ଧିରେ ଆମମାନେ ବୁଝିପାରୁନା, ଠିକ୍ ସେପରି ଧରଣ ବିଷୟ ଯେପରିକି ଆଜିର ପ୍ରାତଃକାଳରେ ଆମମାନଙ୍କ ବହୁମୂଲ୍ୟ ଶ୍ରଦ୍ଧେୟ ଭାଇ ଜଣଙ୍କ ଦୁଃଖ ପ୍ରକାଶ କରି କହିଥିଲେ, ଯେ ବ୍ୟକ୍ତି ଜଣଙ୍କ ଆଦୌ ବୁଝନ୍ତି ନାହିଁ ତାଙ୍କ ପାଇଁ ଏହା ଏକ ବିଶୃଙ୍ଖଳା ଜନିତ ବିଷୟ ଅଟେ। ମାତ୍ର ଯେଉଁମାନେ ଭିତର ପାଖେ ଅଛନ୍ତି, ପୁଣି ଯେଉଁ ଯୁଦ୍ଧ ମଧ୍ୟରେ ଆମମାନେ ଅଛୁ, ସେହି ରଣର ଯୋଦ୍ଧାଗଣ ଅଟନ୍ତି, ଆମମାନେ ସେହି ହେତୁ ବୁଝିଥାଉ ଯେ ଏହି ବିଷୟଗୁଡ଼ିକ କି ପ୍ରକାର ଧରଣ ଅଟେ। ଏଣୁ ଏହା ଯଦି ଯୁକ୍ତିଯୁକ୍ତ ବିଷୟ ଥିଲା, ତେବେ ସେପରି ସ୍ଥଳେ ମୁଁ ବିଚାର କରିଥିଲି ଯେ ଏହି ପ୍ରସଙ୍ଗଟି ଉପରେ ମୁଁ କିଛିଟା କଥାକୁ କହିବି। ବର୍ତ୍ତମାନ ଏହାକୁ କହିବା ନିମନ୍ତେ ଏହି ସ୍ଥାନଟି ଯେ ଆଦୌ ଉପଯୁକ୍ତ ସ୍ଥାନ ନୁହେଁ ସେ କଥାକୁ ମୁଁ ଜାଣେ। ମାତ୍ର ସେପରି ଧରଣ ବିଷୟ ହୋଇଥିବା ସତ୍ତ୍ୱେ ପ୍ରତ୍ୟେକ ଜଣ କିଛି ନା କିଛି ଛୋଟ କାଟ ବିଷୟକୁ କହୁଥିଲେ। ମୁଁ ଆପଣମାନଙ୍କୁ ଜଣା, ସେ ବ୍ୟକ୍ତି ଜଣକ କହିଥିଲେ, ଏହି ବୃଦ୍ଧ ବ୍ୟକ୍ତି ଜଣକ କହିଥିଲେ, ପ୍ରଚାର କରିବା ପାଇଁ ଆପଣମାନଙ୍କ ପାଖରେ ମୋ ପାଇଁ ଯଥେଷ୍ଟ ପରିମାଣ ସ୍ଥାନ ନାହିଁ, ପ୍ରଚାର କରିବା ପାଇଁ ମୋ ନିମନ୍ତେ ଆପଣମାନଙ୍କ ନିକଟରେ ଯଥେଷ୍ଟ ପରିମାଣ ସମୟ ନାହିଁ, ବରଂ ଅବିଶ୍ୱାସୀ ହୋଇପଡ଼ିଥିଲେ। ଏକଦା ଜନୈକ ବ୍ୟକ୍ତି ଏପରି କହିଥିଲେ, ସେ କହିଥିଲେ, କେହି ଜଣେ ସେବକ ଏକଦା ଏଠାକୁ ଆସିଥିଲେ, କୌଣସି ଏକ ମଣ୍ଡଳୀରେ ସେ 20 ବର୍ଷ ଧରି ପାଳକ କାର୍ଯ୍ୟ କରିଥିଲେ। ପୁଣି ଆପଣଙ୍କ ମଣ୍ଡଳୀରେ ପ୍ରତିଟି ରବିବାର ସକାଳ ବେଳା ସେ କେବଳ ଅଧଘଣ୍ଟାର ଉପଦେଶ ପ୍ରଚାର କରୁଥିଲେ। ପୁଣି ସେ କହିଥିଲେ, ଏହି ରବିବାର ସକାଳେ ସେ 3 ଘଣ୍ଟା ଧରି ବାକ୍ୟ ପ୍ରଚାର କରିଥିଲେ। ସୁତରାଂ ଡିକନ ମାନଙ୍କର ସମିତି ତାଙ୍କୁ ଭିତରକୁ ଡାକିଥିଲେ ଆଉ କହିଥିଲେ, ପାଓକ ମହାଶୟ, ଆମମାନେ ପ୍ରକୃତରେ ଆପଣଙ୍କୁ ଶ୍ରଦ୍ଧା କରୁ। କହିଥିଲେ, ଆମମାନେ ସର୍ବଦା ଏହି କଥାକୁ ଜାଣୁ ଯେ ଆପଣ ବାଇବଲ ସପକ୍ଷରେ ଠିଆ ହୁଅନ୍ତି, ପୁଣି ଏହା ଖୁବ୍ ଯୁକ୍ତିଯୁକ୍ତ ବିଷୟ ଅଟେ। ଆଉ ତତ୍ପରେ କହିଥିଲେ, ଆପଣ ସବୁବେଳେ ଆମମାନଙ୍କୁ ସୁଧାରିଥାନ୍ତି, ଯେପରିକି ପରମେଶ୍ୱରଙ୍କ ସାକ୍ଷାତରେ ଆମମାନେ ଶୁଚି ଓ ପବିତ୍ର ବୋଲି ଅନୁଭବ କରିପାରୁ। ତେଣୁ ଆମମାନେ ପ୍ରକୃତରେ ଆପଣଙ୍କୁ ଶ୍ରଦ୍ଧା କରୁ। ଆଉ ଆପଣ ଯେ ପରମେଶ୍ୱର ଜଣେ ସେବକ ଅଟନ୍ତି, ସେ କଥାକୁ ଆମମାନେ ବିଶ୍ୱାସ କରୁ। ତତ୍ପରେ ଆଜିର ପାତକାଳରେ ସେହି ସୁସମାଚାର ବାକ୍ୟକୁ ଆମମାନେ ନିହାତି ପକ୍ଷେ ଆଦର କରିଥାଉ। କିନ୍ତୁ କହିଥିଲେ, କେବଳ ଗୋଟିଏ ମାତ୍ର ବିଷୟ ସେ କ୍ଷେତ୍ରରେ ରହିଛି ଯାହା ବିଷୟରେ ଆମମାନେ ଆପଣଙ୍କୁ ଅବଗତ କରିବାକୁ ଚାହୁଁ। କହିଥିଲେ, ଡିକନମାନଙ୍କର ସମିତି ହୋଇଥିବା ଦୃଷ୍ଟିରୁ ଆମମାନେ କେବଳ ଗୋଟିଏ ମାତ୍ର ବିଷୟ ଉପରେ ଆପଣଙ୍କୁ ଅବଗତ କରାଇପାରୁ। ଆଉ କହିଥିଲେ, ଡିକନମାନଙ୍କ ସମିତ ହୋଇଥିବା ଦୃଷ୍ଟିରୁ ଆମମାନେ ଆପଣଙ୍କୁ ନିର୍ଦ୍ଧାରିତ ଏକ ସମୟର ଅବଧିକୁ ଦେଇଅଛୁ। ପ୍ରତ୍ୟେକ ରବିବାର ପ୍ରତକାଳର ଆପଣଙ୍କୁ ନିଶ୍ଚିତ ରୂପେ 30 ମିନିଟର ସମୟକୁ ବ୍ୟକ୍ତ କରିବା କଥା, କିନ୍ତୁ ଆଜି ଆପଣ ଦୀର୍ଘ 3 ଘଣ୍ଟା ସମୟକୁ ଅତିବାହିତ କରିଥିଲେ। କହିଥିଲେ, ଆଉ ମନେ ରଖନ୍ତୁ, ଆମମାନେ ଏହାର ପ୍ରତିଟି ବିଷୟକୁ ଖୁବ୍ ଆଦର କରିଥାଉ। ଏହା ଯୁକ୍ତିଯୁକ୍ତ ବିଷୟ ଥିଲା। ସେ ବୃଦ୍ଧ ବ୍ୟକ୍ତିଙ୍କୁ ସେମାନେ ସନ୍ତୁଷ୍ଟ କରି ଚାପଲୁସି କରୁଥିଲେ, ଆପଣ ତାହାକୁ ବୁଝନ୍ତୁ। ସେ କହିଥିଲେ, ଭାଇ, ଭଲ କଥା, ଏହା ଯେ କିପରି ଧରଣ ଅଟେ ତାହା ମୁଁ ଆପଣମାନଙ୍କୁ କହିବି। କହିଲେ, ପ୍ରତ୍ୟେକ ପ୍ରାତଃକାଳରେ ମୁଁ ଯେତେବେଳେ ଯାଇଥାଏ, ମୁଁ ପ୍ରଚାର ମଞ୍ଚକୁ ଯିବା ପାଇଁ ନିମନ୍ତ୍ରିତ ହୁଏ। କହିଥିଲେ, ସେ ଜୀବନ ରକ୍ଷାର ଏକ ଛୋଟ ଉପକରଣକୁ ନିଜର ମୁଖ ମଧ୍ୟରେ ରଖିଥାଏ। ସେ କହିଥିଲେ, ପୁଣି ଅକ୍ଲେଶରେ ମୁଁ ଏଥିରୁ ଟାଣି ଗ୍ରହଣ କରିଥାଏ। ଆଉ କହିଥିଲେ, ଜୀବନ ରକ୍ଷାର ସେହି ଉପକରଣଟି ଯେତେ ବ୍ୟବହୃତ ହୁଏ, କହିଥିଲେ, ଏହା ତତ୍ପରେ 30 ମିନିଟର ଏକ ସମୟକୁ ଅତିବାହିତ କରାଏ। ପୁଣି କହିଲେ, ତତ୍ପରେ ମୁଁ ପ୍ରଚାର କରିବାରୁ କ୍ଷାନ୍ତ ହୁଏ। ସେ କହିଥିଲେ, ଆପଣମାନଙ୍କୁ ଜଣା, ଏହି ପ୍ରାତଃକାଳରେ ମୁଁ ଯେତିକିଟା ଅଧିକ ସମୟକୁ ନେଇଥିଲି ଏପରି ମୁଁ ବିଚାର କରିଥିଲି, ମୁଁ ତାହାକୁ ଥୁକି ବାହାରକୁ କାଢି ପକାଇଥିଲି। ମୋର ମୁଖ ମଧ୍ୟରେ ମୁଁ ଏକ ସଞ୍ଚାଜନକୁ ରଖିଥିଲି। ମୁଁ କୌଣସି ବସ୍ତୁକୁ ମୋର ମୁଖ ମଧ୍ୟ ରଖିବାକୁ ଯାଉ ନାହିଁ। ତେଣୁ ଆମର ପକେଟ୍ ମଧ୍ୟରେ ସେପରି କିଛି ଯାନ୍ତ୍ରିକ ଉପକରଣକୁ ଯେ ଆମମାନେ ରଖିବାକୁ ଯାଉନାହୁଁ ଏପରି ଆମମାନେ ଆଶା କରୁ, କିନ୍ତୁ ଆମମାନେ ସେପରି ଅଟୁ। ଏଠାରେ ତାହା ଯେ ଧର୍ମାନ୍ଧତାର ବିଷୟ ରୂପେ ପରିଚିତ ହେବାକୁ ଯାଉନାହିଁ ଏପରି ମୁଁ ଆଶା କରେ। ତଥାପି ମୁଁ କେବଳ ଆପଣମାନଙ୍କୁ ଜଣା, ଏପରିକି ପରମେଶ୍ୱର ସୁଦ୍ଧା ବିବେକର ପ୍ରତିଧ୍ୱନିକୁ ହାସଲ କରିଛନ୍ତି ତାହା ଆପଣମାନେ ଜାଣନ୍ତି। ତେଣୁ ଏଠାରେ ଉପସ୍ଥିତ ହୋଇପାରିଥିବାରୁ, ପୁଣି ସହଭାଗିତାର ଏହି ଏକ ସମୟକୁ ପାଇଥିବା କାରଣରୁ ଆମମାନେ ଅତ୍ୟନ୍ତ ଧନ୍ୟବାଦୀ ଅଟୁ। ପୁଣି ମୋହର ଏକ ସାଧାରଣ ଆଉ ସରଳତାର ପନ୍ଥାରେ ଜୀବନ ରୁଟିକୁ ଭାଙ୍ଗି ପରିବେଷଣ କରିବାର ଏହି ମହାନ ସୁଯୋଗକୁ ଆଉ ଥରେ ହାସଲ କରିବା ଯୋଗୁଁ ଆମମାନେ ଖୁବ୍ ପ୍ରସନ୍ନ ଅଟୁ। ମୁଁ ଜାଣେ, ଈଶ୍ୱର ତତ୍ତ୍ୱବିତ୍ ପରି ହୋଇଥିବାରୁ, ଯେପରିକି ସେଦିନ ରାତ୍ରିବେଳା ଇଂଲଣ୍ଡରୁ ଆସିଥିବା ଜଣେ ବ୍ୟକ୍ତି କହିଥିଲେ, ମୋର ସପ୍ତମ ଶ୍ରେଣୀର ଶିକ୍ଷାଗତ ଯୋଗ୍ୟତାର ସହିତ ଥାଇ ସେ ପ୍ରକାର ଯୋଗ୍ୟତା ସହିତ ଜଣେ ବ୍ୟକ୍ତିର ପଛକୁ ଯାଇ ବସିପଡ଼େ ବିଷୟକୁ ମୁଁ ଘୃଣା କରେ। ତଥାପି ମୋର ହୃଦୟ ମଧ୍ୟରେ ଥିବା ଭାବନାକୁ ପରମେଶ୍ୱର ଯେ ଆପଣମାନଙ୍କଠାରେ ଅର୍ଥ ପ୍ରକାଶ କରି ପ୍ରକାଶିତ କରିବେ ଏପରି ଭରସାକୁ ମୁଁ କରେ। ଧ୍ୟାନ ଦିଅନ୍ତି ତ, ମୋର ଶବ୍ଦାବଳୀଗୁଡ଼ିକ ଯଦି ସତ୍ୟ ନୁହେଁ, ମୋର ସକଳ ଉଦ୍ଦେଶ୍ୟ, ମୋର ଆଶା ଏଗୁଡ଼ିକ ମଧ୍ୟ ଯଥାର୍ଥ ନୁହେଁ ଏପରି ମୁଁ ବିଚାର ରଖେ। ଏତେବେଳେ ଧର୍ମଶାସ୍ତ୍ର ଆସନ୍ତୁ, ଆମେ ସମସ୍ତେ ପାଠ କରିବା। ଆପଣମାନେ ମଧ୍ୟରୁ ଅନେକ ଅନୁସରଣ କରିବାକୁ ପସନ୍ଦ କରନ୍ତି। କେବଳ କିଛି ସମୟ ନିମନ୍ତେ ଆଜିର ଏହି ପ୍ରାତଃକାଳରେ ମୁଁ ପାଠ କରିବାକୁ ଯାଉଅଛି। ଜିରିମିୟା ଭବିଷ୍ୟବକ୍ତାଙ୍କର ପୁସ୍ତକ 2 ଅଧ୍ୟାୟରୁ ପାଠ କରିବାକୁ ଅଗ୍ରସର ହେଉଅଛି। ପୁଣି ଏହି ଅଧ୍ୟାୟର ପ୍ରଥମ ପଦରୁ ଆରମ୍ଭ କରି ଶାସ୍ତ୍ରାଂଶ ପାଠ କରିବାକୁ ଯାଉଅଛି। ଆହୁରି ସଦାପ୍ରଭୁଙ୍କର ଏହି ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା, ଯଥା ଯାଅ ଓ ଜେରୁସାଲମର କର୍ଣ୍ଣଗୋଚରରେ ପ୍ରଚାର କରି କୁହ। ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭ ଯୌବନ ଅବସ୍ଥାର ଭକ୍ତି, ତୁମ୍ଭ ବିବାହ ସମୟର ପ୍ରେମ, ତୁମ୍ଭେ ପ୍ରାନ୍ତରରେ ଅବୁଣା ଦେଶରେ କି ରୂପ ଆମ୍ଭ ପଶ୍ଚାଦଗମନ କଲ, ତାହା ତୁମ ପକ୍ଷରେ ଆମେ ସ୍ମରଣ କରୁଅଛୁ। ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ତାହାଙ୍କ ଆମ୍ଭର ପ୍ରଥମ ଫଳସ୍ୱରୂପ ଥିଲା। ଯେଉଁମାନେ ତାହାକୁ ଗ୍ରାସ କରନ୍ତି ସେ ସମସ୍ତେ ଦୋଷୀ ଗଣାଯିବେ, ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ, ଏହା ସଦାପ୍ରଭୁ କହନ୍ତି। ହେ ଯାକୁବର ବଂଶ ଆଉ ହେ ଇସ୍ରାଏଲ ବଂଶର ଗୋଷ୍ଠୀ ସବୁ, ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନଙ୍କ ପିତୃପୁରୁଷମାନେ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ ସେମାନେ ଆମ୍ଭଠାରୁ ଦୂରକୁ ଯାଇଅଛନ୍ତି ଓ ଅସରତର ପଶ୍ଚାତଗମନ କରି ଅସାର ହୋଇଅଛନ୍ତି, ଅଥବା ଯେ ଆମ୍ଭମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତରର ମରୁଭୂମି ଓ ଗର୍ତ୍ତମ ଦେଶର ଆଉ ନିର୍ଜଳ ଓ ମୃତ୍ୟୁଛାୟାରୂପ ଦେଶର ପୁଣି ପଥିକ ବିହୀନ ନିବାସ ଶୂନ୍ୟ ଦେଶର ମଧ୍ୟରେ ଆମମାନଙ୍କୁ କଢ଼ାଇ ଆଣିଲେ, ସେ ସଦାପ୍ରଭୁ କାହାନ୍ତି? ଏହା ସେମାନେ କହିଲେ ନାହିଁ। ପୁଣି ତୁମମାନେ ଯେପରି ଫଳ ଓ ଅତ୍ୟୁତ୍ତମ ଦ୍ରବ୍ୟ ଭୋଜନ କରିବ, ଏଥିପାଇଁ ଆମ୍ଭେ ତୁମମାନଙ୍କୁ ଏକ ଅତି ଉର୍ବର ଦେଶକୁ ଆଣିଲୁ, ମାତ୍ର ତୁମମାନେ ପ୍ରବେଶ କରି ଆମ୍ଭ ଦେଶକୁ ଅଶୁଚି ଓ ଆମ୍ଭ ଅଧିକାରକୁ ଘୃଣାସ୍ପଦ କଲ। ସଦାପ୍ରଭୁ କହନ୍ତି, ଏହା ଯାଜକମାନେ କହିଲେ ନାହିଁ, ଆଉ ଯେଉଁମାନେ ବ୍ୟବସ୍ଥା ହସ୍ତରେ ଧରନ୍ତି ସେମାନେ ଆମ୍ଭକୁ ଜାଣିଲେ ନାହିଁ। ପାଳକମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମ ଆଚରଣ କଲେ, ଆଉ ଭବିଷ୍ୟତ ବକ୍ତାମାନେ ବାଲ ଦେବ ନାମରେ ଭବିଷ୍ୟତ ବକ୍ତରେ ପ୍ରଚାର କଲେ ଓ ନିଷ୍ଫଳ ବସ୍ତୁମାନଙ୍କର ପଶ୍ଚାତଗମନ କଲେ। ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମମାନଙ୍କ ସହିତ ଆହୁରି ପ୍ରତିବାଦ କରିବା ଓ ତୁମମାନଙ୍କ ସନ୍ତାନଗଣର ସନ୍ତାନ ସହିତ ଆମ୍ଭେ ପ୍ରତିବାଦ କରିବା। ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପ ସମୂହକୁ ଯାଇ ଦେଖ, ଆଉ କେଦରକୁ ଲୋକ ପଠାଅ ଓ ସୂକ୍ଷ୍ମ ବିବେଚନା କର, ଆଉ ଦେଖ ଏପରି କାର୍ଯ୍ୟ କି କେବେ ହୋଇଅଛି। ଦେବତାମାନେ ଈଶ୍ୱର ନହେଲେ ହେଁ କୌଣସି ଦେଶୀୟ ଲୋକେ କି ଆପଣା ଦେବତାମାନଙ୍କୁ ବଦଳ କରିଅଛନ୍ତି, ମାତ୍ର ଆମ୍ଭର ଲୋକମାନେ ନିଷ୍ଫଳ ବସ୍ତୁ ନିମନ୍ତେ ଆପଣମାନଙ୍କର ଗୌରବ ସ୍ୱରୂପଙ୍କୁ ବଦଳ କରିଅଛନ୍ତି। ହେ ଆକାଶ ମଣ୍ଡଳ, ଏଥିରେ ଚମତ୍କୃତ ହୁଅ ଓ ମହା ଭୟଗ୍ରସ୍ତ ହୋଇ ସଙ୍କୁଚିତ ହୁଅ, ଏହା ସଦାପ୍ରଭୁ କହନ୍ତି। କାରଣ ଆମ୍ଭର ଲୋକମାନେ ଦୁଇଟି ଦୋଷ କରିଅଛନ୍ତି, ସେମାନେ ଅମୃତ ଜଳର ନିର୍ଜଳ ସ୍ୱରୂପ ଯେ ଆମ୍ଭେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଆପଣମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି, ସେସବୁ ଭଗ୍ନ କୂପ ଜଳ ଧାରଣ କରି ନ ପାରେ। ଆପଣଙ୍କର ସକଳ ବାକ୍ୟର ପାଠ୍ୟାଂଶ ପରେ ପ୍ରଭୁ ନିଜର ସକଳ ଆଶୀର୍ବାଦକୁ ଯୋଗ କରନ୍ତୁ। ପୁଣି ତହିଁରୁ ମୁଁ ଏକ ବିଷୟବସ୍ତୁକୁ ଗ୍ରହଣ କରିବାକୁ ଚାହେଁ, ଯାହା ଭଗ୍ନ ଜଳକୂପ ସକଳ ଏହାକୁ ଗ୍ରହଣ କରିବାକୁ ଚାହେଁ। ଆଜିର ପ୍ରାତଃକାଳରେ ଏହି ଶାସ୍ତ୍ର ଅଂଶକୁ ଆମମାନେ ପାଠ କରିସାରିଥିଲୁ, ଯାହାର ଅର୍ଥ ସମସ୍ତ ଧର୍ମଶାସ୍ତ୍ରର ବାକ୍ୟମାଳା ପ୍ରତ୍ୟାଶ ଦ୍ୱାରା ପ୍ରଦତ୍ତ ହୋଇଅଛି ଏହାରି ଉପରେ। ତତ୍ପରେ ସୁଧରାଯିବା ନିମନ୍ତେ ଆଉ ବୁଝି ଯିବା ନିମନ୍ତେ ଆମମାନେ ପ୍ରଭୁଙ୍କ ଗୃହକୁ ଆସିଥାଉ। ପୁଣି ସମୟ ସମୟ ତାହା ହିଁ ଆମମାନେ ଦେଖିଥାଉ। ତଲାପଥ ମଧ୍ୟରେ ଯେକୌଣସି ଛୋଟକାଟ ବିଷୟକୁ ଆମମାନେ ଲକ୍ଷ୍ୟ କରିଥାଉ। ଠିକ୍ ଏହି ସୈନିକ ବ୍ୟକ୍ତିଙ୍କ ପରି ଏହି କିଛିଟା କ୍ଷଣ ପୂର୍ବେ ଆମମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ପୁଣି ସେପରି ଧରଣର କିଛିଟା ବିଷୟକୁ କହୁଥିଲେ, ଅର୍ଥାତ୍ କୌଣସି ଏକ ଅନ୍ୟ ରାଷ୍ଟ୍ରଟି ସମ୍ଭବତଃ କୌଣସି ବିଶେଷ ଧରଣର ମାରଣାସ୍ତ୍ରକୁ ହାସଲ କରିଥାଇପାରେ, କିମ୍ବା ସେପରି ଧରଣର କିଛିଟା ଅସ୍ତ୍ରଶସ୍ତ୍ର ଉପରେ ବିଚାର ପୋଷଣ କରିପାରିଥାଏ। ତତ୍ପରେ ସୈନିକ ବଳର ସେହି କୌଶଳଟିର ଉପରେ ଆମମାନଙ୍କୁ ତାହାର ବିରୋଧ କରିବା ପାଇଁ କିଛିଟା ଉନ୍ନତମାନର କୌଶଳକୁ ନିହାତି ପକ୍ଷେ ଖୋଜି ବାହାର କରିବାକୁ ହିଁ ଅଛି। ଆଚ୍ଛା, ତେବେ ଏକ ମଣ୍ଡଳୀ ମଧ୍ୟରେ ସୁଦ୍ଧା ଠିକ୍ ସେପରି ଧରଣର କୌଶଳଟିକୁ କାର୍ଯ୍ୟକାରୀ କରିବାକୁ ପଡ଼ିଥାଏ। କୌଣସି ଏକ ଆରାଧନାଳୟରେ ଯେଉଁଠାରେ କେହି ଜଣେ ବ୍ୟକ୍ତି ଉପଦେଶ ଦେଉଅଛନ୍ତି, କିମ୍ବା ସେବାର କ୍ଷେତ୍ରରେ ସେ ଯଦି ଜଣେ ସୁସମାଜ ପ୍ରଚାରକ ହୋଇଥାନ୍ତି, ସେ ଯେତେବେଳେ ଉନ୍ନତି କରୁଥିବା ଲକ୍ଷଣକୁ ଦେଖନ୍ତି, ପୁଣି କୌଣସି ଏକ ବିଷୟ ଯାହାକି ନିକଟରେ ଆରମ୍ଭ ହେବାକୁ ଯାଉଅଛି କିମ୍ବା କାର୍ଯ୍ୟକାରୀ ହେଉଅଛି, ତେବେ ଏହା ତ କେବଳ ଶୈଶବ ଅବସ୍ଥା ହିଁ ଅଟେ, କିମ୍ବା ଏହା ସେପରି ଧରଣର ଅନ୍ୟ କୌଣସି ଧରଣ ଅବସ୍ଥା ଅଟେ, ଏହା ତ ସେ ବ୍ୟକ୍ତି ଜଣ ଘଟନ୍ତି। ଯଦି ସେ ପ୍ରକୃତରେ ପରମେଶ୍ୱର ସେବକ ହୋଇଥାନ୍ତି, ତେବେ ଲୋକମାନଙ୍କ ବିଚାର ବୁଦ୍ଧିକୁ ବୁଝିପାରୁଥିବା କାରଣରୁ ସେକୁ ଏତେ ଦୂରକୁ ଦୂରେଇ ଦେବେ ଯେପରିକି ସେମାନେ ଏଥିରୁ ଦୂରତା ରକ୍ଷା କରିବେ। ଆଉ ତାହା ଯେ ସେବକ ଘଟୁ ଏକଥା ଆମମାନେ ଚାହୁଁନା, ସେପରି ଧରଣର ଏକାଧିକ କ୍ଷେତ୍ରକୁ ଆମମାନେ ପ୍ରବେଶ କରିବାକୁ ଆଦୌ ଚାହୁଁନା। ପୁଣି ଏପରି ସ୍ଥଳେ ଜିରିମିଅଙ୍କର ସମୟରେ ତାହାଙ୍କର ଭାବନୀ ଅବସରରେ ଯିଶାଙ୍କ ମୃତ୍ୟୁବରଣ କରିବାର ପ୍ରାୟ 60 ବର୍ଷ ବିତିସାରିଥିଲା। ତତ୍ପରେ ଜଣେ ଶ୍ରେଷ୍ଠ ଭାବନୀଙ୍କର ବିହୀନ ଅବସ୍ଥାରେ ଥାଇ ସେମାନେ ଦୀର୍ଘ 60 ବର୍ଷର ଅବଧିକୁ ବିତାଇ ସାରିଥିଲେ। ସେତେବେଳେ ହବାକୁକ୍ ପୁଣି ଅନ୍ୟ କେତେକ କନିଷ୍ଠ ଭାବନୀଗଣ ସେଠାରେ ଅବସ୍ଥାନ କରି ରହୁଥିଲେ, କିନ୍ତୁ ଯିଶା ଜଣେ ସର୍ବଶ୍ରେଷ୍ଠ ଭାବନୀମାନଙ୍କ ରୂପକୁ ଗଣନା କରିଥିଲେ, ପୁଣି ଲୋକେ ହାସଲ କରିଥିଲେ। ଏହି ପ୍ରକାର ଏକ ସମୟରେ ସେମାନଙ୍କୁ ବାହାର କରି ଆଣିବା ନିମନ୍ତେ ପ୍ରଜାଗଣ କେହି ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଲାଭ କରିନଥିଲେ, ସେମାନେ ସମ୍ପୂର୍ଣ୍ଣ ରୂପେ ହଜିଯାଇ ବିପଦଗାମୀ ହୋଇସାରିଥିଲେ। ଏହା ସତ୍ତ୍ୱେ ସେମାନେ ପରମେଶ୍ୱର ପ୍ରଜାଗଣ ଥିଲେ। ପୁଣି ଯେଉଁ ଅବସ୍ଥାର ମଧ୍ୟରେ ଆମମାନେ ସେମାନଙ୍କୁ ଏତେବେଳେ ହାସଲ କରିଥାଉ, ଫଳରେ ସେମାନେ ଗ୍ରାସିତ ହୋଇ ରହିଥିଲେ। ଯେତେବେଳେ ଭାବାଣୀ କରି କହିବାଟା ନିମନ୍ତେ ଜିରିମିଅ ସେମାନଙ୍କ ମଧ୍ୟକୁ ଆସି ପହଞ୍ଚିଥିଲେ, ସେତେବେଳେ ସେମାନେ ଦୁର୍ଗତିରେ ମଧ୍ୟରେ ଗତି କରୁଥିଲେ। ଆଉ ଜିରିମିଆ ମଧ୍ୟ ଦୁର୍ଦ୍ଦଶାଗ୍ରସ୍ତ ଅବସ୍ଥାରେ ଥିଲେ, ସେ ବନ୍ଦିତ୍ୱକୁ ନୀତ ହେବା ପୂର୍ବେ ଭାବବାଣୀ କରିଥିଲେ, ଆହୁରି ମଧ୍ୟ ସେମାନଙ୍କ ସହିତ ବନ୍ଦୀ ହୋଇ ନୀତ ହୋଇଥିଲେ। ଆଉ ତତ୍ପରେ ଏହା ନିଶ୍ଚିତ ଯେ ଜିରିମିଆଙ୍କ ଉତ୍ତରେ ଦାନିଏଲ ଉପସ୍ଥିତ ହୋଇଥିଲେ। ପୁଣି ଦାନିଏଲ ଏପରି କହିଥିଲେ ଯେ ଧର୍ମଶାସ୍ତ୍ର ଅଧ୍ୟୟନ ଦ୍ୱାରା ଏହାକୁ ବୁଝିଥିଲେ ଯେ ସେମାନେ ଦୀର୍ଘ 70 ବର୍ଷ ଧରି ସେଠାରେ ରହିବେ, ସେମାନଙ୍କୁ 70 ବର୍ଷ ପର୍ଯ୍ୟନ୍ତ ସେଠାରେ ବନ୍ଦୀ ହୋଇ ରହିବାକୁ ଥିଲା, ଏକଥା ଜାଣିଯାଇଥିଲେ। ଅବଶ୍ୟ ସେମାନେ ମଧ୍ୟରେ ଆଉ ଜଣେ ଭାବବାଦୀ ମଧ୍ୟ ଉଦିତ ହୋଇଥିଲେ, ଯିଏକି ଏହି ଜୁଆଳିଟିକୁ ପ୍ରସ୍ତୁତ କରିବାକୁ ଚାହିଁଥିଲେ। ଆପଣଙ୍କ ଗଳାରେ ସେ ଯେହେତୁ ତାହାକୁ ଥୋଇଥିଲେ, ଅର୍ଥାତ୍ ଏହା ଅତି କ୍ଷୁଦ୍ର ବିଷୟ ବୋଲି ସେ ବୁଝିଥିଲେ, ଆଉ କହିଥିଲେ ଉତ୍ତମ କଥା ସମ୍ପୂର୍ଣ୍ଣ 2 ବର୍ଷ ଉତ୍ତାରେ ପରମେଶ୍ୱର ସମସ୍ତଙ୍କୁ ପୁନର୍ବାର ଫେରାଇ ଆଣିବାକୁ ଯାଉଅଛନ୍ତି। ମାତ୍ର ଜିରିମିଆ ତହିଁରୁ କିଛିଟା ଭିନ୍ନ ଧରଣ ବିଷୟକୁ ବୁଝିଥିଲେ। ଆଉ ଯେଉଁ ଭାବବାଦୀ ଜଣକ ଭୁଲ ରୂପେ ଭାବବାଣୀ କରିଥିଲେ ତାଙ୍କ ପ୍ରତି ଯେ କ'ଣ ଘଟିଥିଲା ସେ କଥାକୁ ଆମମାନେ ସମସ୍ତେ ଜାଣୁ। ସେହି ବର୍ଷରେ ସେ ମୃତ୍ୟୁବରଣ କରିଥିଲେ, ସୁତରାଂ ପରମେଶ୍ୱର ତାଙ୍କୁ ସୁସ୍ଥିର ରହିବାକୁ ସୁଯୋଗ ଦେଲେ ନାହିଁ। ତତ୍ପରେ ସେହି ସମୟର ଲୋକମାନଙ୍କ ଅବସ୍ଥା ବିଷୟରେ ଆମମାନେ ଏତେବେଳେ ଲକ୍ଷ୍ୟ କରିଥାଉ। ତତ୍ପରେ ସେହି ସମୟର ପୁଣି ଆପଣମାନେ ଯେ ମୋତେ ଭୁଲ ଧରଣ ସହିତ ବୁଝନ୍ତୁ, ସେ କଥାକୁ ମୁଁ ଆଦୌ ଚାହେଁ ନାହିଁ, ମୁଁ ତ ଆଦୌ ଆକାଂକ୍ଷା କରୁ ନାହିଁ। ଯେ କଥାକୁ ମୋତେ ଏଠାରେ ପ୍ରକାଶ କରି କହିବାକୁ ଅଛି, ଧର୍ମଶାସ୍ତ୍ର କେତେକ ପଦପର୍ବକୁ ପୁଣି ଛୋଟକାଟ ଟିପ୍ପଣୀ ଗୁଡ଼ିକୁ ଉଦ୍ଧୃତ କରି କହିବାକୁ ଅଛି, ସେଗୁଡ଼ିକର ସମ୍ବନ୍ଧରେ ଆପଣମାନେ ଯେ ମୋତେ ଭୁଲ ରୂପେ ବୁଝନ୍ତୁ, ଏ କଥାକୁ ମୁଁ ଆଦୌ ଆକାଂକ୍ଷା କରେ ନାହିଁ। ଅଭ୍ୟାସଗତ ନିୟମାନୁସାରେ ମୁଁ ମୋର ଧର୍ମଶାସ୍ତ୍ରର ପଦପଦଗୁଡ଼ିକୁ ପୁଣି ଆନୁଷାଙ୍ଗିକ ଟିପ୍ପଣୀର ବିଷୟଗୁଡ଼ିକୁ ଆଦୌ ଲେଖୁନଥିଲି। ମାତ୍ର 50 ବର୍ଷ ବୟସକୁ ଅତିକ୍ରମ କଲା ଉତ୍ତାରେ ମୁଁ ପୂର୍ବେ ଯେପରି ମନେ ରଖି ପାରୁଥିଲି ସେପରି ଆଉ ମନେ ରଖି ପାରୁନାହିଁ। ସେହି ହେତୁରୁ ମୁଁ ଧର୍ମଶାସ୍ତ୍ରର ପଦପର୍ବଗୁଡ଼ିକୁ ଲେଖି ରଖେ, ପୁଣି ଯାହା ପୁଣି ଜାଣିଥିବା ବିଷୟ ମାନେ ଲେଖି ରଖେ, ପୁଣି ଯେଉଁ ବିଷୟକୁ ବିଚାରଧାରାଗୁଡ଼ିକର ଉପରେ ମୁଁ ଅଗ୍ରସର କରୁଥାଏ ସେଗୁଡ଼ିକୁ କରି ମୁଁ ଉପାଦେୟ ଶିକ୍ଷାଗୁଡ଼ିକୁ ଲେଖି ରଖେ। ତତ୍ପରେ ଏକାଧିକ ସମୟ ଧରି ମୁଁ ପୀଡ଼ିତମାନଙ୍କ ପାଇଁ ପ୍ରାର୍ଥନା କରୁଥାଏ, ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟଗୁଡ଼ିକୁ କାର୍ଯ୍ୟକାରୀ କରୁଥାଏ, ପୁଣି ବାହାରି ଅନ୍ୟତ୍ର ଚାଲିଯାଏ। ତେଣୁ ମୋତେ ଯେ ପ୍ରକାରେ ଅଧ୍ୟୟନ କରିବାଟା ଉଚିତ ସେ ପ୍ରକାର କରିବାକୁ ମୁଁ ପ୍ରକୃତରେ ସମୟ ପାଏ ନାହିଁ। ଆଉ ଏହି ସମୟର ଶ୍ରେଷ୍ଠ ଭାବବାଦୀ ଜଣଙ୍କ ସେ ଜିରିମିଆ ଥିଲେ। ପୁଣି ଆମୋସ ଆଉ ଉଦିତ ହୋଇଥିବା ଅନ୍ୟାନ୍ୟ ଭାବବାଦୀମାନଙ୍କର ଶୃଙ୍ଖଳିତ ଧାରଣାନୁସାରେ ସେ ମଧ୍ୟ ଜଣେ ଭାବବାଦୀ ପଦକୁ ହାସଲ କରିଥିଲେ। ରାଷ୍ଟ୍ର ସକଳ ଘୃଣାଯୋଗ୍ୟ ଅବସ୍ଥାକୁ ସେ ଯେତେବେଳେ ଦେଖିଥିଲେ ସେ ଆତ୍ମାରେ ଖୁବ୍ ଉତ୍ତେଜିତ ହୋଇପଡ଼ିଥିଲେ। ପୁଣି ସେତେବେଳେ କେତେଗୁଡ଼ିଏ ସେପରି ଧରଣର ସ୍ଥାନମାନ ରହିଥିଲା। ଏକ ରାଷ୍ଟ୍ରର ବିଷୟରେ ଆପଣମାନେ ସମୟ ସମୟ ଯେତେବେଳେ ମତବ୍ୟକ୍ତ କରିଥାନ୍ତି ସେତେବେଳେ ତାହା ଏପରି ଧରଣର ବିଚାରକୁ ସମବଦ ପରିଚିତ କରାଇଥାଏ, ଯେପରିକି ଏହା କୌଣସି ଏକ ନିଶ୍ଚିତ ଦଳ ଉପରେ ପ୍ରଭାବ ବିସ୍ତାର କରୁଥାଏ। ତତ୍ପରେ ଆଜିକାଲି ଆମେ ଲକ୍ଷ୍ୟ କରିଥାଉ, ଆଉ ଜିରିମିଆଙ୍କ ଦିନମାନଙ୍କରେ ଯେ ପ୍ରକାର ଧରଣର ଅବସ୍ଥାଟି ରହିଥିଲା ଆଜିକାଲି ମଧ୍ୟ ଠିକ୍ ସେପରି ସମାନ ଧରଣର ତୁଳନାତ୍ମକ ଅବସ୍ଥାରେ ରହିଅଛି, ସେ କଥାକୁ ଆମମାନେ ଲକ୍ଷ୍ୟ କରିଥାଉ। ଅର୍ଥାତ୍ ରାଷ୍ଟ୍ରଟି ସ୍ୱୟଂରୁ ସମ୍ପୂର୍ଣ୍ଣ ରୂପେ ଅଳ୍ପବହୁତେ ମୂର୍ତ୍ତି ପୂଜାରେ ବିପଦଗାମୀ ହୋଇଥିଲା, ତହିଁରେ ହଜିଯାଇଥିଲା। ଏ ପ୍ରକାର କୁହାଯାଇପାରେ ଯେ କେତେକାଂଶରେ ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଥିଲା। ପୁଣି ତଦ୍ରୂପ କରିବା ଦ୍ୱାରା ଏହା ପ୍ରଚାର ମଞ୍ଚ ଉପରେ କେତେକାଂଶ ଦୁର୍ବଳତର ସ୍ୱରୂପେ ପରିଚିତ ହୋଇସାରିଥିଲା, କାରଣ ପ୍ରଚାର ମଞ୍ଚଟି ଯଦି ଉପଯୁକ୍ତ ଧରଣର ହୋଇ ରହିପାରିଥାନ୍ତା, ପୁଣି ପରମେଶ୍ୱରଙ୍କ ବାକ୍ୟ ସହିତ ଆବଦ୍ଧ ରହିଥାନ୍ତା, ତେବେ ପରମେଶ୍ୱର ସେପରି ଭାବେ ଆମମାନଙ୍କ ସହିତ ଏଠାରେ ଗମନାଗମନ କରୁଅଛନ୍ତି, ଠିକ୍ ସେହିପରି ଭାବରେ ସେ ଚଳପ୍ରଚଳ କରୁଥାନ୍ତେ, ପ୍ରତ୍ୟେକ ମଣ୍ଡଳୀ ମଧ୍ୟରେ ଅବସ୍ଥାନ ରହିଥାନ୍ତେ ଆଉ ଚଲାବୁଲା କରୁଥାନ୍ତେ। ମାତ୍ର ସେମାନେ ତହିଁରୁ ବିପଦଗାମୀ ହୋଇ ବହୁ ଦୂରକୁ ଚାଲିଯାଇଥିଲେ, ଆଉ ତାହା ହିଁ ସେହି ବିଷୟବସ୍ତୁ ଅଟେ ଯାହା ଉପରେ ମୁଁ ଆଜିର ପ୍ରାତଃକାଳରେ ପ୍ରଚାର କରିବାକୁ ଚାହେଁ। ତତ୍ପରେ ପ୍ରତିଟି ଯୁଗରେ ତାହା ଯେ ବାସ୍ତବରେ ସତ୍ୟ କଥା ଥିଲା ସେ କଥାକୁ ଆମମାନେ ଅଧ୍ୟୟନ କରି ବର୍ତ୍ତମାନ ଦେଖିଥାଉ। ସେହି ଜଣଙ୍କ ଯେ ଆମୋସ ଥିଲେ ଏପରି ମୁଁ ବିଶ୍ୱାସ କରେ। କିଛି ସମୟ ପୂର୍ବେ ମୁଁ ସେପରି ତାଙ୍କ ବିଷୟକୁ ପରିଚିତ କରାଇଥିଲି, ତାହା ଆପଣମାନେ ବୁଝନ୍ତୁ। ସେ ଜଣେ ଭାବବାଦୀ ନଥିଲେ କିମ୍ବା କୌଣସି ଭାବବାଦୀଙ୍କର ପୁତ୍ର ସୁଦ୍ଧା ନଥିଲେ, କିନ୍ତୁ ସେ କହିଥିଲେ ସିଂହ ଯେତେବେଳେ ଗର୍ଜନ କରେ କିଏ ଭୟ ନ କରି ସ୍ଥିର ହୋଇ ରହିପାରେ। ଘନ ଜଙ୍ଗଲ ମଧ୍ୟରେ କେହି ଜଣେ ବ୍ୟକ୍ତି ଏକ ସିଂହର ପ୍ରକୃତ ଗର୍ଜନ ଶବ୍ଦକୁ କଦାପି ଶୁଣିଥାନ୍ତି? ସେହିସବୁ ଗର୍ଜନ ଶବ୍ଦ ଯାହାକୁ ଆପଣମାନେ ଜନ୍ତାଗୁଡ଼ିକ ମଧ୍ୟ ଶୁଣୁଥାନ୍ତି ସେଗୁଡ଼ିକ କେବଳ ଭୟହୀନ ଶବ୍ଦଗୁଡ଼ିକ ଗର୍ଜନଗୁଡ଼ିକ ଅଟେ। ମାତ୍ର ଗୋଟିଏ ସିଂହ ଜଙ୍ଗଲ ମଧ୍ୟ ଯେତେବେଳେ ଗର୍ଜନ କରେ ପ୍ରତ୍ୟେକ ପ୍ରାଣୀବର୍ଗ ସେତେବେଳେ ଲୁଚି ଯାଆନ୍ତି। ସେଗୁଡ଼ାକ ଶିକାର କରିବା ନିମନ୍ତେ ମୁଁ ଜଙ୍ଗଲ ମଧ୍ୟରେ ଶୟନ କରିଅଛି, ଆଉ ସେ ତ ପଶୁଗଣର ରାଜା ଅଟେ। ପୁଣି ସେହି ସିଂହଟି ଯେତେବେଳେ ହୁଙ୍କାର ଶବ୍ଦ ଦେଇ ଗର୍ଜନ କରେ ଏପରିକି ଝିଙ୍କାରୀଗୁଡ଼ିକ ମଧ୍ୟ ଝି ଝି ଶବ୍ଦ କରିବାରୁ ନିବୃତ୍ତ ହୁଅନ୍ତି, ପ୍ରତ୍ୟେକ ପ୍ରାଣୀବର୍ଗ ନିରବ ହୋଇଯାଆନ୍ତି। ବିଲୁଆ ଗୁଡିକ ପୁଣି ହୁଣ୍ଡାଳ ଗୁଡିକ ଚିତ୍କାର କରୁଥାନ୍ତି, ତତ୍ପରେ ଅନ୍ୟାନ୍ୟ ବନ୍ୟ ପଶୁଗଣ, ତତ୍ପରେ ବାଉଁଶ ଗୁଡିକର କଡ଼କଡ଼ ଶବ୍ଦ ଆଉ ମାଙ୍କଡ଼ ଗୁଡିକ ପୁଣି ଗୋଚର ଗର୍ଜନ କରୁଥିବା ଦିଅନ୍ତୁ, ତତ୍ପରେ ଗୋବର ପୋକ ଗୁଡାକ ମଧ୍ୟ ଝିଁ ଝିଁ ଶବ୍ଦ କରୁଥିବା ବିଷୟକୁ ସ୍ଥଗିତ କରିପକାନ୍ତି। ମାତ୍ର ଧ୍ୟାନ ଦିଅନ୍ତୁ, ଏକ ସିଂହ ଯେତେବେଳେ ଗର୍ଜନ କରିଥାଏ ସେତେବେଳେ ପ୍ରତ୍ୟେକ ପ୍ରାଣୀବର୍ଗ ଭୟଭୀତ ହୋଇପଡ଼ନ୍ତି। ତଥାପି ସେହିଠାରେ ଏପରି କିଛି ପ୍ରାଣୀ ମଧ୍ୟ ଥାନ୍ତି ଯେଉଁମାନେ ତାକୁ ମାରିଦେଇପାରନ୍ତି, ମାତ୍ର ପଶୁମାନଙ୍କ ମଧ୍ୟ ସେ ରାଜା ରୂପେ ତଥାପି ପରିଚିତ ଅଟେ। ସେ କହିଥିଲେ, ସିଂହଟି ଯେତେବେଳେ ହୁଙ୍କାର ଶବ୍ଦ ଦେଇ ଗର୍ଜନ କରେ କିଏ ଭୟ ନ କରିବ। ସେ ଆହୁରି କହିଥିଲେ, ପରମେଶ୍ୱର କଥା କହିଅଛନ୍ତି, କିଏ ଭାବାଡି ନ କରି ରହିପାରିବ, ତାହା ହିଁ ଅଟେ। ମୁଁ ବିଚାର ପୋଷଣ କରେ ଯେ ସେହି ସର୍ତ୍ତଟି ଆଜି ମଧ୍ୟ ଦାବିକୁ ସାମ୍ନା କରିଥାଏ। ପରମେଶ୍ୱର କଥା କହିଅଛନ୍ତି, ବୁଝନ୍ତି ତ? ତତ୍ପରେ କାନ୍ଥ ଗୁଡିକର ଉପରେ ହସ୍ତଲେଖନର ଲିପିବଦ୍ଧକୁ ଆମମାନେ ଦେଖିଥାଉ। ତେଣୁ ଭାବାଣୀ କରି କହିବାର କାର୍ଯ୍ୟଟି ଯେ ଅତି ସହଜ ସାଧ୍ୟ ବିଷୟ ଅଟେ, ପୁଣି ଆମମାନେ ଯେ ଶେଷ ସମୟ ପ୍ରାପଣ କରିଅଛୁ ତାହାକୁ ବୁଝିବାର ସହଯୋଗ ବିଷୟ ଅଟେ। ପ୍ରତ୍ୟେକ ନାମଧାରୀ ମଣ୍ଡଳୀର ପ୍ରତିଟି ବିଭାଗ ମଧ୍ୟରେ ଆମେ ପରମେଶ୍ୱରଙ୍କୁ ଦେଖୁଅଛୁ। କ୍ୟାଥୋଲିକ ମତପାଦରୁ ଆରମ୍ଭ କରି ପ୍ରୋଟେଷ୍ଟାଣ୍ଟର ସକଳ ମଣ୍ଡଳୀ ମଧ୍ୟରୁ ବୌଦ୍ଧ ଧର୍ମ ପୁଣି ଅନ୍ୟାନ୍ୟ ଯାହା କିଛି ମତବାଦ ଥାଉ ନା କାହିଁକି, ଭାରତବର୍ଷରୁ ଆରମ୍ଭ କରି ପୁଣି ଅନ୍ୟ ଯେକୌଣସି ରାଷ୍ଟ୍ରଗୁଡ଼ିକ ହୋଇଥାନ୍ତୁ ନା କାହିଁକି, ଆମେ ପ୍ରତିଟିର ମଧ୍ୟରେ ପରମେଶ୍ୱରଙ୍କୁ ଲକ୍ଷ୍ୟ କରିଥାଉ। ସେ ତ ଆପଣା ଲୋକମାନଙ୍କୁ ଆହ୍ୱାନ କରି ଏକତ୍ରିତ କରୁଅଛନ୍ତି, ସେମାନଙ୍କୁ ସମବେତ ରୂପେ ଏକାଠି କରୁଅଛନ୍ତି। ପୁଣି ମୁଁ ସେଥିପାଇଁ ଅତ୍ୟଧିକ ରୂପେ ଆନନ୍ଦିତ ଅଟେ, ସେହି ଦିବସର ଘଡ଼ିଟି ଯେ ଉପସ୍ଥିତ ହେଉଛି ସେଥିପାଇଁ ଉଲ୍ଲସିତ ଅଟେ। ଯେତେବେଳେ ଆମମାନେ ଉପସ୍ଥିତ ଅଟୁ, ଏହା ଏକ ମହତ୍ ଦିନ ଅଟେ, କେତେକ ସୁସମାଚାରର ଯୋଗ୍ୟ ମାଧ୍ୟମର ସୁଯୋଗ ଅଟେ। ଅର୍ଥାତ୍ ମୁଁ ଯଦି ନିହାତି ପକ୍ଷେ ଜାଣିଯାଇଥାନ୍ତି, ଆଉ ସେପରି ଧର ଏକ ପ୍ରକାର ଅବସ୍ଥା ଯେ ପୃଥିବୀର ଅବସ୍ଥିତି ଥିଲା ମୁଁ ଯଦି ପୂର୍ବରୁ ଜାଣିଥାନ୍ତି, ଯେତେବେଳେ ଆମମାନେ ପ୍ରାଣଗୁଡ଼ିକ ହୋଇ ରହିଥିଲୁ, ପରମେଶ୍ୱରଙ୍କ ଏକ ଅଂଶବିଶେଷ ହୋଇ ରହିଥିଲୁ, ଅର୍ଥାତ୍ ଆମମାନେ ଯାହା ହିଁ ଅଟୁ, ଅର୍ଥାତ୍ ଆମମାନେ ତାହା ହିଁ ଅଟୁ। ଯେହେତୁ ଜଗତର ପତନାବଧି ପୂର୍ବେ ଆମମାନେ ତାଙ୍କର ସହିତ ଅବସ୍ଥାନ କରି ରହିଥିଲୁ, କାରଣ ଅନନ୍ତ ଜୀବନର କେବଳ ଏକମାତ୍ର ସତ୍ତା ରହିଅଛି, ପୁଣି ତାହା ଈଶ୍ୱର ଅଟନ୍ତି, ଆଉ ଆମମାନେ ତାହାଙ୍କର ଏକ ଅଂଶବିଶେଷ ଅଟୁ। ଆମମାନେ ଯେ ବୁଝିପାରିଥାନ୍ତୁ, ପୁଣି ବିଚାର କରିପାରିଥାନ୍ତୁ, ପୁଣି ଏକ ପ୍ରାଣୀର ପରିଚୟକୁ ଲାଭ କରିପାରିଥାନ୍ତୁ, ସେପରି ଧରଣର କ୍ଷମତାକୁ ଆମମାନେ ତଥାପି ହାସଲ କରିନଥିଲୁ। ଏହା ସତ୍ତ୍ୱେ ଆମେ ଯାହା କିଛି ଥିଲୁ ନା କାହିଁକି, ଆମେ ତାଙ୍କର ବିଚାରବୁଦ୍ଧି ମଧ୍ୟ ରହିଥିଲୁ। ଜଗତର ଅବସ୍ଥିତି ପୂର୍ବରୁ, ଏହାର ପତନାବଧି ପୂର୍ବରୁ ଆମମାନେ ତାହାଙ୍କ ବିଚାରବୁଦ୍ଧି ମଧ୍ୟରେ ଅବସ୍ଥାନ କରି ରହିଥିଲୁ, ଯେହେତୁ ଆମମାନେ ତାଙ୍କର ଏକ ଅଂଶ ଅଟୁ। ଯେପରିକି ମୋର ପୁତ୍ର ମୋର ଏକ ଅଂଶ ଅଟେ, ପୁଣି ମୁଁ ଆପଣା ପିତାଙ୍କର ଏକ ଅଂଶ ଅଟେ, ପୁଣି ସେପରି ଅନ୍ୟାନ୍ୟ ବିଷୟର ପରିଚୟ ଅଟେ, ଠିକ୍ ସେହିପରି ଆମମାନେ ଈଶ୍ୱରଙ୍କ ପୁତ୍ରଗଣ ପୁଣି କନ୍ୟାଗଣ ଅଟୁ, ତାଙ୍କର ପୂର୍ବଜ୍ଞାନ ଅନୁସାରେ ଆମମାନେ ତାଙ୍କର ସନ୍ତାନଗଣ ଅଟୁ। ପୂର୍ବେ ସେହି ସ୍ଥାନରେ ଅବସ୍ଥାରେ ମୁଁ ବର୍ତ୍ତମାନ ଯେପରି ଭାବରେ ଜାଣୁଅଛି, ଯଦି ସେତେବେଳେ ମଧ୍ୟ ମୁଁ ସେପରି ବୁଝିଥାନ୍ତି, ପୁଣି ସମୟ ଘଡ଼ିର ସମ୍ପୂର୍ଣ୍ଣ ଦୂରତ୍ୱକୁ ଯଦି ଦେଖିପାରିଥାନ୍ତି, ତତ୍ପରେ ସେ ମୋତେ ଯଦି କହିଥାନ୍ତେ ଅବା ପଚାରିଥାନ୍ତେ, ତୁମେ କେଉଁ ପ୍ରକାର ସମୟ ମଧ୍ୟରେ ବାସ କରିବାକୁ ଇଚ୍ଛା କର, ତେବେ ଏହି ଅବସରଟିର ମଧ୍ୟରେ ଥାଇ ମୁଁ ଯେଉଁ କାଳ ମଧ୍ୟରେ ବାସ କରି ରହିଥାଏ ସେହି ସମୟଟିର ସମ୍ବନ୍ଧରେ ମୁଁ ତାଙ୍କୁ କହିଥାନ୍ତି। ଜଗତର ଇତିହାସର ପୃଷ୍ଠାରେ ଶେଷ ହେଉଥିବା ଘଡ଼ିର ପୂର୍ବବର୍ତ୍ତୀ ସମୟର ବିଷୟରେ ମୁଁ ତାଙ୍କୁ କହିଥାନ୍ତି। ପୁଣି ଏହି ଧରାପୃଷ୍ଠରେ ପରମେଶ୍ୱରଙ୍କ ରାଜ୍ୟର ସଂସ୍ଥାପନର ଯେଉଁ ଘଡ଼ିଟିର ମୁହୂର୍ତ୍ତ ଘନେଇ ଆସୁଅଛି, ତାହାରି ବିଷୟରେ ମୁଁ ତାଙ୍କୁ ଅନୁରୋଧ କରି କହିବାକୁ ଯାଇଥାନ୍ତି। ମୁଁ ଏପରି ବିଚାର ରଖେ ଯେ ସମସ୍ତ ଯୁଗର ମଧ୍ୟରୁ ଅତି ଗୌରବମୟ ସମୟଟି ଠିକ୍ ଏତେବେଳେ ଯେ ଉପସ୍ଥିତ ଅଟେ, ଏପରି ମୁଁ ବିଚାର ପୋଷଣ କରି ରହିଥାଏ। ଏଠାରେ ଆମେ ଧ୍ୟାନ ଦେଇଥାଉ ଯେ ମାଓବାଦୀଙ୍କ ଦ୍ୱାରା ଇସ୍ରାଏଲ ମଣ୍ଡଳୀ ଦୋଷାରୋପ କରାଯାଇଅଛନ୍ତି। ପରମେଶ୍ୱର ତାଙ୍କୁ ଯେତେବେଳେ ଅଭିଷିକ୍ତ କରିଥିଲେ, ପୁଣି ତାଙ୍କୁ ବାହ୍ୟ ସ୍ଥାନକୁ ପ୍ରେରଣ କରିଥିଲେ, ଠିକ୍ ସେତିକି ବେଳେ ମାଓବାଦୀ ଏମାନଙ୍କୁ ଦୋଷାରୋପ କରିଥିଲେ। ସେମାନେ ଦୁଇଟି ପ୍ରମୁଖ ପାପ କରି ଦୋଷୀ ସାବ୍ୟସ୍ତ ହୋଇଥିଲେ। ପୁଣି ସେହି ଦୁଇଟି ପାପ ଯାହାକୁ ସେମାନେ କରିଥିଲେ, ତାହାରି ଉପରେ ଆମମାନେ ଆଲୋଚନା କରିବାକୁ ଚାହୁଁ। ତତ୍ପରେ ସେ ବିଷୟ ଦୁଇଟିରୁ ଆମମାନେ ଏହାଦ୍ୱାରା ଆଗକୁ ବଢ଼ିବାକୁ ଚାହୁଁ। ଆଉ ସେମାନେ ପରମେଶ୍ୱରଙ୍କ ଠାରୁ ବିମୁଖ ହୋଇସାରିଥିଲେ, ଜୀବନର ସତଙ୍କ ଠାରୁ ଦୂରେଇ ଚାଲିଯାଇଥିଲେ। ପୁଣି ଆପଣମାନେ ନିମନ୍ତେ ବିଭିନ୍ନ ଜଳକୁଣ୍ଡ ଗୁଡିକୁ ନିର୍ମାଣ କରିଥିଲେ। ଯେ ସକଳ ନିୟମ ବ୍ୟବସ୍ଥା ପରମେଶ୍ୱର ସେମାନଙ୍କୁ ଦାନ କରିଥିଲେ, ତହିଁରୁ ସେମାନେ ବିମୁଖ ହୋଇସାରିଥିଲେ। ପୁଣି ଯେଉଁ ଶିକ୍ଷା ବ୍ୟବସ୍ଥାକୁ ସେମାନେ ଆପଣାର ସ୍ୱେଚ୍ଛାକୃତ ଭାବେ ପ୍ରସ୍ତୁତ କରିଥିଲେ, ସେଗୁଡ଼ିକ ନିର୍ମାଣ କରିବାରେ ଲାଗିଥିଲେ। ପୁଣି ସେହି ଜଳକୁଣ୍ଡ ଗୁଡ଼ିକ ସେମାନେ ହାସଲ କରିଥିଲେ। ସେଗୁଡ଼ିକ ଦଦରା କୁଣ୍ଡ ଥିଲା, ସେଗୁଡ଼ିକରୁ ପାଣି ବହି ଯାଉଥିଲା, ତାହାକୁ ସେମାନେ ଯେ ଲାଭ କରିଥିଲେ ଏହାକୁ ଧ୍ୟାନ ଦିଅନ୍ତୁ। ପୁଣି ଏକ ଦଦରା ଜଳକୁଣ୍ଡ ତାହା ଆଦୌ ପାଣି ଧାରଣ କରି ରହିପାରେ ନାହିଁ, ଏହା ସମସ୍ତ ପାଣିକୁ ବାହାର କରି ପକାଏ। ଏକ କୃଷିର ଫାର୍ମ ମଧ୍ୟରେ ମୁଁ ବଢ଼ିଥିଲି, ପୁଣି ଏକ ପୁରୁଣା କୁଣ୍ଡ ଯେ କିପରି ଧରଣର ଜଳକୁଣ୍ଡ ସେ କଥାକୁ ମୁଁ ଜାଣେ, ଆଉ ଏହାର ସହିତ ଆମମାନେ କି ପ୍ରକାର ଧରଣର ସମସ୍ୟାରେ ପଡ଼ିଥାଉ ସେ କଥାକୁ ମୁଁ ଭଲ ରୂପେ ହୃଦୟଙ୍ଗମ କରିଥାଏ। ତତ୍ପରେ ପାଣି ବହି ବାହାରି ଯାଉଥିବା ଏହି ଦଦରା ଜଳକୁଣ୍ଡଟି ଏକ ବହୁତ ଉତ୍ତମ ଧରଣର ଛବିକୁ ପରିଚୟ ଦିଏ। ଏହି ସମୟରେ ମୁଁ ବିଚାର କରେ ଯେ ଆମମାନଙ୍କର ସକଳ ପ୍ରକାର କୌଶଳକୁ ଯାହାକୁ ଆମମାନେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଥାଉ ପୁଣି କରିସାରିଅଛୁ, ଆଉ ପୁରୁଷମାନଙ୍କୁ ଏକତ୍ର କରିବାକୁ ଆଉ ଲୋକମାନଙ୍କୁ ଏକତ୍ରିତ କରିବାକୁ ତତ୍ପରେ ମଣ୍ଡଳୀଗୁଡ଼ିକୁ ଏକତ୍ରିତ କରିବାକୁ ପ୍ରଯତ୍ନ କରୁଛୁ। ଏହା ତ ସବୁବେଳେ ବିଚକ୍ଷଣ ଜ୍ଞାନବୁଦ୍ଧି ପରିସରଭୁକ୍ତ ହୋଇ ରହିଥିବା ପ୍ରଚେଷ୍ଟାଗୁଡ଼ିକ ହୋଇ ଚାଲିଅଛି। ଆମ୍ଭେମାନେ ସମସ୍ତେ ମେଥଡିଷ୍ଟ ଗୁଡ଼ିକୁ ବ୍ୟାପ୍ଟିଷ୍ଟ ପରିଣତ କରିବାକୁ ଚେଷ୍ଟା କରୁଅଛୁ, ପୁଣି ଅପରପକ୍ଷରେ ବଦଳରେ ସେପ୍ରକାର କରାଯାଇଥାଏ, ପୁଣି ବିଭିନ୍ନ ନାମଧାରୀ ମଣ୍ଡଳୀଗୁଡ଼ିକୁ ପ୍ରସ୍ତୁତ କରିଥାଉ, ଆଉ ପ୍ରାରମ୍ଭିକ ସମୟରୁ ତାହା ତ ପରମେଶ୍ୱର ଯୋଜନା ଆଦୌ ନଥିଲା। ଭେଟ କରିବା ନିମନ୍ତେ ପରମେଶ୍ୱର କେବଳ ଗୋଟିଏ ମାତ୍ର ସ୍ଥାନକୁ ନିରୂପଣ କରିଅଛନ୍ତି। ସେଠାରେ ଯାତ୍ରା ପୁସ୍ତକ ସେ ଏହାକୁ ତଦ୍ରୂପ କହିଥିଲେ ଯେ ଆପଣଙ୍କ ନାମକୁ ସ୍ଥାପନ କରି ରଖିବା ନିମନ୍ତେ ଆମ୍ଭେ ସ୍ଥାନଟି ନିରୂପଣ କରିଅଛୁ, ପୁଣି ତାହା କେବଳ ଏକମାତ୍ର ଯୋଗ୍ୟ ସ୍ଥାନ ଅଟେ ଯେଉଁଠାରେ ଆମ୍ଭେ ଆପଣଙ୍କ ପ୍ରଜାଗଣଙ୍କୁ ଭେଟିବୁ। ତତ୍ପରେ ଆପଣଙ୍କ ନାମକୁ ବାସ କରିବା ନିମନ୍ତେ ସେ ଏକ ସ୍ଥାନକୁ ନିରୂପଣ କରିଥିଲେ, ଆଉ ଯେଉଁ ସ୍ଥାନରେ ଆପଣଙ୍କ ନାମକୁ ସେ ବାସ କରାଇଅଛନ୍ତି ତାହା ହିଁ ସେହି ନିରୂପିତ ସ୍ଥାନ ଅଟେ ଯେଉଁଠାରେ ସେ ଇସ୍ରାଏଲ ସହିତ ଭେଟ କରିଥିଲେ। ସେ ଏକ ସ୍ଥାନକୁ ନିରୂପଣ କରି ରଖିଅଛନ୍ତି ଯେଉଁଠାରେ ଆପଣଙ୍କ ମଣ୍ଡଳୀ ସହିତ ସେ ଆଜି ଭେଟ କରନ୍ତି, ଆଉ ସେହି ସ୍ଥାନଟି ନାମକୁ ସେ ବାଛିଥିଲେ, ପୁଣି ତାହା ବଛାଯାଇଥିବା ନାମଟି ଯୀଶୁଖ୍ରୀଷ୍ଟ ଅଟେ, ପୁଣି ତାହା ହିଁ ସେହି ସ୍ଥାନଟି ଅଟେ ଯେଉଁଠାରେ ସେ ଆପଣଙ୍କ ଜଣେ ଯଥାର୍ଥ ବିଶ୍ୱାସ ସହିତ ସାକ୍ଷାତ କରନ୍ତି। ଯେତେବେଳେ ସେ ଯୀଶୁଖ୍ରୀଷ୍ଟଙ୍କଠାରେ ବାସ କରି ରହନ୍ତି ସେଥିରେ ଏହି ସାକ୍ଷାତକାରଟି ଜଣେ ବିଶ୍ୱାସ ପକ୍ଷରେ ସମ୍ଭବ ହୁଏ, ତାହା ହିଁ ସେହି ସ୍ଥାନ ଅଟେ ଯେଉଁଠାରେ ଆପଣଙ୍କ ନାମକୁ ବାସ କରାଇବାକୁ ଈଶ୍ୱର ନିରୂପଣ କରିଥିଲେ। ଆପଣମାନେ ପଚାରନ୍ତି ପରମେଶ୍ୱରଙ୍କ ନାମ, ସେ କହିଥିଲେ ମୁଁ ମୋର ପିତାଙ୍କ ନାମରେ ଆସିଅଛି, ସୁତରାଂ ତାହା ହିଁ ସେହି ସ୍ଥାନ ଅଟେ ଯେଉଁଠାରେ ପରମେଶ୍ୱର ନିଜ ନାମକୁ ବାସ କରାଇଥିଲେ। ଯୀଶୁଖ୍ରୀଷ୍ଟଙ୍କଠାରେ ତାହା ଥିଲା, ପୁଣି ଖ୍ରୀଷ୍ଟଙ୍କଠାରେ ତାହା ରହିଅଛି, ଯେଉଁଠାରେ ଆମମାନେ ସମସ୍ତେ ବାହିତ ରକ୍ତର ଅଧୀନରେ ଥାଇ ଭେଟ କରିପାରିବା, ପୁଣି ସେହିଠାରେ ପ୍ରକୃତ ଆଉ ଯଥାର୍ଥ ସହଭାଗିତାକୁ ହାସଲ କରିପାରିବା। ଏଦନ ଉଦ୍ୟାନ ମଧ୍ୟରେ ପରମେଶ୍ୱର ଆପଣା ଯୋଜନାକୁ ଆଦ୍ୟରେ ପ୍ରସ୍ତୁତ କରିଥିଲେ, ଯେଉଁଠାରେ ସେହି ସ୍ଥାନଟି ଉପଲବ୍ଧ ଥିଲା ଯେଉଁରେ ସେ ମନୁଷ୍ୟ ଭେଟ କରିଥାନ୍ତେ, ପୁଣି ତାହା ବୁଦ୍ଧି ଜ୍ଞାନରେ ଭରପୁର ବିଚାରଧାରା ଉପରେ ନ୍ୟସ୍ତ ନଥିଲା। ଯଦି ତାହା ଏହାରି ଉପରେ ଆଧାରଭୂତ ହୋଇ ରହିଥିଲା ତେବେ ତ ଆପଣାର ଯୋଜନା ସହିତ ସ୍ଥାୟୀ ହେବା ପ୍ରକୃତରେ ଉଚିତ ମାର୍ଗରେ ରହିଥିଲେ। ମାତ୍ର ଆମମାନେ ଜାଣୁ ଯେ ଶୟତାନର ଜ୍ଞାନ ରୂପ ବିବେଚନାକୁ ସେ ସ୍ୱୀକାର କରୁଥିବା ଯୋଗୁଁ ନିଶ୍ଚିତ ପରମେଶ୍ୱର କରିବେ ନାହିଁ, ଏହି ଯୁକ୍ତିକୁ ଗ୍ରହଣ କରିଥିଲେ, ମାତ୍ର ଈଶ୍ୱର କହିଥିଲେ ସେ ସେପରି କରିବେ, ଆଉ ସେହି ହେତୁରୁ ପରମେଶ୍ୱର ପ୍ରାୟଶ୍ଚିତ ସ୍ଥାନକୁ ନିରୂପଣ କଲେ, ପୁଣି ଏହା ରକ୍ତ ଦ୍ୱାରା ହିଁ ନିରୂପଣ ହେଲା, ମାତ୍ର ଜ୍ଞାନ ବୁଦ୍ଧିର ବିଚାରଧାରା ଉପରେ ଆଦୌ ନିରୂପିତ ହେଲା ନାହିଁ। ସୁତରାଂ ଆମମାନେ କେବଳ ବାୟୁକୁ ଶୂନ୍ୟକୁ ମୁଷ୍ଠାଘାତ କରୁଅଛୁ, କିନ୍ତୁ ଏହା ତ ଅକ୍ଲେଶରେ ମାନବୀୟ ସ୍ୱଭାବ ଅଟେ ଯେ ଲୋକମାନେ ତାହାକୁ କରିବା ପାଇଁ ଚେଷ୍ଟା କରିବେ। ଆମ୍ଭମାନଙ୍କ ପାଖରେ ଯଦି ପର୍ଯ୍ୟାପ୍ତ ପରିମାଣର ସମୟ ଥାନ୍ତା ତେବେ ଆମମାନେ ଏହି ବିଷୟଟିକୁ ଏକାଧିକ ଅଂଶ ବିଭକ୍ତ କରି ଭାଙ୍ଗି ପାରିଥାନ୍ତୁ, କିନ୍ତୁ ସେପରି ଧରଣର ପ୍ରୟାସକୁ ମୁଁ କରିବାକୁ ଚାହେଁ ନାହିଁ। ତେଣୁକରି ଏହି ବିଷୟବସ୍ତୁଟିକୁ ଆମମାନେ ସାଧାରଣରୁ ଅତି ସାଧାରଣ ରୂପେ ପ୍ରସ୍ତୁତ କରିବାକୁ ଚାହିଁବୁ। ଦଦରା ଜଳକୁଣ୍ଡଗୁଡ଼ିକ ଏହି ବିଷୟଟିକୁ ସରଳ କରି ପ୍ରସ୍ତୁତ କରିବାକୁ ଚାହିଁବୁ। ତତ୍ପରେ ଏହା ଯେ ପୁନର୍ବାର ନିହାତି ପକ୍ଷେ ଘଟି ସାରିଅଛି ସେହି କଥାଟିକୁ ଆମମାନେ ଲକ୍ଷ୍ୟ କରିଥାଉ। ଯେଉଁ ଯୁଗଟିର ମଧ୍ୟରେ ଆମମାନେ ଯେତେବେଳେ ବାସ କରୁଅଛୁ ସେହି ଯୁଗରେ ଆମମାନଙ୍କ ସଚେଷ୍ଟା କରୁଥିବା ଅବସରର ମଧ୍ୟରେ ଏହା ହିଁ ସେହି ସମାନ ଧରଣର ଛବିଟିକୁ ବହନ କରି ରହିଅଛି। ପୁଣି ପରମେଶ୍ୱରଙ୍କର ଯେ କେହି ସେବକଙ୍କର ସେହି ସବୁ ଉଦ୍ୟମର ନିମନ୍ତେ ଅସମ୍ମାନ କରିବାକୁ ନୁହେଁ, ଯେଉଁମାନେ କି ଯୀଶୁଖ୍ରୀଷ୍ଟ ନାମକୁ ସୁଦ୍ଧା ନାମଗୁଡ଼ିକ ସହିତ ପରିଚିତ କରାନ୍ତି ସେ ତ ନିହାତି ପକ୍ଷେ ସମ୍ମାନ ପାଇବାରେ ଯୋଗ୍ୟ ବିବେଚିତ ଅଟନ୍ତି, ଏପରିକି ତାଙ୍କର ନାମଟିକୁ ଭକ୍ତି ଓ ସମ୍ମାନ ସହିତ ମଧ୍ୟ ବ୍ୟବହାର କରାଯାଉଅଛି। ପୁଣି ସୁସମାଚାର ପ୍ରଚାରର ମହାନ ପଦ୍ଧତି ଗୁଡ଼ିକୁ ଯାହାକି ଜଗତର ଆରପାର ପର୍ଯ୍ୟନ୍ତ ବିସ୍ତାର ଲାଭ କରିଅଛି, ଏହି ଯୁଗାନ୍ତର ଦିନମାନଙ୍କରେ ସେପ୍ରକାର ହୋଇଅଛି। ମୁଁ ତେଣୁ ବିଚାର କରେ ଯେ ଅଦ୍ୟାବଧି ଆମମାନେ ଲୋକମାନଙ୍କୁ ଏକ ପ୍ରାଣର ସହିତ ହାସଲ କରିବାରେ ଅସଫଳ ହେବୁ। ଯୀଶୁଖ୍ରୀଷ୍ଟଙ୍କ ରକ୍ତର ଅଧୀନରେ ସେମାନଙ୍କୁ ହାସଲ ନ କରିବା ପର୍ଯ୍ୟନ୍ତ ଆମମାନେ ଏକୀଭୂତ କରିବାକୁ ଅକ୍ଷମ ହେବୁ। ତାହା ହିଁ ତ କେବଳ ଏକମାତ୍ର ସ୍ଥାନ ଅଟେ ଯେଉଁରେ ଆମମାନେ କଦାଚ ସନ୍ତୁଷ୍ଟ ହୋଇ ରହିପାରିବୁ, ସୁରକ୍ଷିତ ହୋଇ ରହିପାରିବୁ। କିଛି ଦିନ ପୂର୍ବେ ଜନୈକ ବ୍ୟକ୍ତି ପୂର୍ବାଞ୍ଚଳ ଏକ ସ୍ଥାନରୁ ମୋତେ ଡକାଇଥିଲେ ଆଉ କହିଥିଲେ, ଭାଇ ବ୍ରହ୍ମ, ଆପଣ ଯେ ଆରିଜୋନା ଆଡ଼କୁ ଚାଲିଯାଇଅଛନ୍ତି ଏପରି ବିଷୟକୁ ମୁଁ ଶୁଣିଲି। ପୁଣି ଆପଣ ସେଠାରେ ନିଜର ଏକ ପରିଚୟକୁ, ଏକ ନିବାସ ସ୍ଥାନକୁ ଏପରି ସ୍ଥାନ ନିର୍ମାଣ କରିଛନ୍ତି ଯେଉଁଠାରେ ସୁରକ୍ଷା ରହିଅଛି। ପୁଣି ଆପଣମାନେ ଯେପରି ଜାଣନ୍ତି ଯେ ସମାଚାରଟି କି ପ୍ରକାର ଉପସ୍ଥିତ ହେଲା ଆଉ ଆଲାସ୍କାରେ ଯେ କ'ଣ ଘଟିବ ସେ ବିଷୟରେ ପ୍ରଭୁ ମୋତେ କହିଥିଲେ। ପୁଣି କାଲିଫର୍ଣ୍ଣିଆ ପର୍ଯ୍ୟନ୍ତ ଯେ ଏହା ଖେଳାଇ ଯିବ, ପୁଣି କି ପ୍ରକାରେ ଆକ୍ରାନ୍ତ ହେବ ତାହା କହିଥିଲେ ଆଉ ଏହା ଠିକ୍ ସେହିପରି ଭାବରେ ଘଟିଥିଲା। ସେମାନେ ପଚାରିଥିଲେ ପୁଣି ତାହା ଯଦି କମ୍ପମାନ ହେବାକୁ ଯାଉଅଛି ଆଉ ପ୍ରତ୍ୟେକ ବିଷୟକୁ ଦୁର୍ଦୁଲ୍ୟମାନ ଅବସ୍ଥାକୁ ଉପନୀତ ହେବାକୁ ଯାଉଅଛି, ତେବେ ସୁରକ୍ଷା ବଳୟଟି କେଉଁଠାରେ ଅଛି? ମୁଁ କହିଥିଲି ସେପରି ସ୍ଥଳେ ସୁରକ୍ଷା କେବଳ ଗୋଟିଏ ମାତ୍ର କ୍ଷେତ୍ର ରହିଅଛି, ଯାହାକୁ ମୁଁ ଜାଣେ ତାହା ଖ୍ରୀଷ୍ଟଙ୍କଠାରେ ଅଛି। କାରଣ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଅଛନ୍ତି ସେମାନେ ସୁରକ୍ଷିତ ହେବେ। ଏହା ହିଁ ତ ଗୋଟିଏ ମାତ୍ର ସୁରକ୍ଷା ସ୍ଥଳ ଅଟେ ତାହା ଯାହାକି ମୋତେ ଜଣା। ଆଉ ଜିରିବେ ମଧ୍ୟ କ୍ରନ୍ଦନ କରୁଥିବା ଜଣେ ଭାବବାଦୀ ବୋଲି ଜଣାଶୁଣା ଥିଲେ, ପରିଚିତ ଥିଲେ। ଆଉ କାରଣଟିର ସମ୍ବନ୍ଧରେ ମୁଁ ଏପରି ବିଶ୍ୱାସ କରେ ଯେ ତାହା ହିଁ ଏହି ଭାବବାଦୀଙ୍କୁ କ୍ରନ୍ଦନ କରି ସକାଳ ହେବାକୁ ବାଧିତ କରିଥିଲା। ଆଉ ଜଣେ ଭାବବାଦୀ ହୋଇଥିବା ଯୋଗୁଁ ଏପରି ହୋଇଥିଲା। ତତ୍ପରେ ପରମେଶ୍ୱର ବାକ୍ୟ ଏହିପରି ଲୋକମାନଙ୍କ ପାଖକୁ ଆସିଥାଏ, ପ୍ରେରିତ ହୁଏ। ପୁଣି ଲୋକମାନେ ଯେ ସେମାନଙ୍କ ଚିରାଚରିତ ବିଧିବିଧାନଗୁଡ଼ିକ ଉପରେ ନିର୍ଭର କରି ଚାଲୁଛନ୍ତି ଏକଥାକୁ ଦେଖୁଥିବା ଯୋଗୁଁ ଆଉ ସେମାନେ ସେଗୁଡ଼ିକରେ ଆଶ୍ୱସ୍ତ ଥିଲେ ବୋଲି ସେମାନେ ବିଚାର କରୁଥିଲେ। ପୁଣି ସେମାନଙ୍କୁ ଫେରାଇ ଆଣିବାକୁ କୌଣସି ପ୍ରକାରର ପନ୍ଥା ନଥିଲା, ଯେହେତୁ ଆମମାନେ ସିଧାସଳଖ ବନ୍ଦିତ ଅବସ୍ଥାକୁ ଅଗ୍ରସର କରୁଥିଲେ କାରଣ ଆମମାନେ ଏହି ନିୟମର ସହିତ ଅବଗତ ଅଟୁ ଯେ ଆପଣ ଯାହା ବୁଣନ୍ତି ତାହା ହିଁ କାଟନ୍ତି, ନିଶ୍ଚନ୍ଦ ଆପଣ ଯାହା ଅଟନ୍ତି ତାହା ହିଁ ଅଟନ୍ତି। ପୁଣି ଆମମାନେ ଏକ ରୂପେ କାଟିଅଛୁ କିମ୍ବା ବାସ୍ତବ କ୍ଷେତ୍ରରେ ଆମମାନେ ତାହାକୁ ଯାହାକୁ ବୁଣିଥିଲୁ ଆମମାନଙ୍କୁ ତାହାକୁ ନିହାତି ପକ୍ଷେ କାଟିବାକୁ ଅଛି। ତେଣୁ ଈଶ୍ୱର ଯଦି ଇଚ୍ଛା କରୁଥାନ୍ତି ତେବେ ଆସନ୍ତାକାଲିର ଅପରାହ୍ନରେ ଜନ୍ମ ଯନ୍ତ୍ରଣା ଉପରେ ମୁଁ ଉପଦେଶ ଦେବାକୁ ଯାଉଅଛି। ତତ୍ପରେ ସେପରି ସ୍ଥଳେ ମୁଁ ତାହାକୁ ସାମାନ୍ୟତମ ସ୍ପର୍ଶ କରିଥାଏ, ଅର୍ଥାତ୍ ଆମମାନେ କୌଣସି ପ୍ରକାର ସେଥିରୁ ଦୂରେଇ ନ ପାରୁ। ଆମେ ଯାହାକୁ ବୁଣିଅଛୁ ତାହାକୁ ଅବଶ୍ୟ କାଟିବୁ। ଆଜିର ଖ୍ରୀଷ୍ଟ ବିଶ୍ୱାସର ସହିତ ରଖି ପରମେଶ୍ୱର ଯଦି ଆମମାନଙ୍କୁ ବିପଦଗାମୀ କରାଇବାକୁ ଆଦେଶ ପ୍ରଦାନ କରିବେ, ପୁଣି ଆଜିକାଲି ଯାହା କିଛି ଅଧବତାର କାର୍ଯ୍ୟକଳାପକୁ ଖ୍ରୀଷ୍ଟ ବିଶ୍ୱାସ ରୂପେ ପରିଚିତ କରାଯାଇ ସାରିଅଛି, ତହିଁରେ ସେ ଲୋକମାନଙ୍କୁ ଯଦି ବିପଦଗାମୀ କରାଉଅଛନ୍ତି ତେବେ ଭାଇ ମୋର ଏକଥା ଯେପରି କହିଥିଲେ ସେପରି ସ୍ଥଳେ ପରମେଶ୍ୱରଙ୍କୁ ସଦୋମ ଓ ଅମୋରାକୁ ନୈତିକ ଭାବେ ଉତ୍ଥାପିତ କରିବାକୁ ହେବ। ପୁଣି ସେମାନଙ୍କୁ ଜଳାଇ ଭସ୍ମୀଭୂତ କରିଥିବା କାରଣରୁ ତାଙ୍କୁ କ୍ଷମାଭିକ୍ଷା କରିବାକୁ ପଡିବ। ତାହା ନିରାଟ ସତ୍ୟ କଥା ଅଟେ, ଯେହେତୁ ପରମେଶ୍ୱର ଅଦ୍ୟାବଧି ଧାର୍ମିକ ଅଟନ୍ତି। ପୁଣି ଯେଉଁଠାରେ ଅଧର୍ମ ମଜବୁତ ହୋଇ ସୃଷ୍ଟି ହୋଇ ସାରିଅଛି ସେପରି କ୍ଷେତ୍ରରେ ଏହା ତାଙ୍କର ପବିତ୍ର ତାର ଉଦ୍ଦେଶ୍ୟ ହୋଇସାରିଅଛି। ପୁଣି ତାଙ୍କର ବାକ୍ୟର ଉଦ୍ଦେଶ୍ୟ ହୋଇସାରିଅଛି ଯେ ଲୋକମାନେ ଯାହା କିଛି ଅଧର୍ମର ବୀଜକୁ ବପନ କରିଅଛନ୍ତି ତାହାକୁ କାଟିବା ନିମନ୍ତେ ସେ ସେମାନଙ୍କୁ ବାଧିତ କରିବେ। ପୁଣି ଆମମାନେ ନିହାତି ପକ୍ଷେ ଏହାକୁ ବପନ କରି ସଫଳ କରିବୁ, ଆମମାନେ ତାହାକୁ ଅବଶ୍ୟ କାଟିବୁ ହିଁ କାଟିବୁ। ପୁଣି ଧ୍ୟାନ ଦିଅନ୍ତୁ, ସେମାନେ ତାଙ୍କୁ ଅନନ୍ତ ଜଳ ନିର୍ଝରଙ୍କୁ ତ୍ୟାଗି ଦେଇଥିଲେ। ପୁଣି ଆପଣମାନଙ୍କ ନିମନ୍ତେ ବିଭିନ୍ନ ଜଳଧାରଣ କୁଣ୍ଡଗୁଡ଼ିକୁ ପ୍ରସ୍ତୁତ କରିସାରିଥିଲେ। ଆଉ ଏହି ସ୍ଥାନରେ ସମ୍ଭବତଃ କେହି ଜଣେ ଏପରି ବ୍ୟକ୍ତି ଉପସ୍ଥିତ ଥାଇପାରନ୍ତି ଯିଏକି ଏକ ଜଳକୁଣ୍ଡ ଯେ କ'ଣ ତାହାକୁ ବୁଝିବାରେ ଅକ୍ଷମ ଥିବେ, ସେ କଥାକୁ ବୁଝିପାରୁନଥିବେ। ଏକ ଜଳକୁଣ୍ଡ ତାହା ତ ମନୁଷ୍ୟକୃତ ଏକ ଜାହାଲା ଅଟେ, ଯାହାକି ଏକ କୂପର ସ୍ଥାନକୁ ଗ୍ରହଣ କରିବାକୁ ପ୍ରୟାସ କରିଥାଏ। ଏହା ତ ସେପରି ଧରଣର କିଛିଟା ସାଧନ ଅଟେ ଯାହାକୁ କେହି ଜଣେ ବ୍ୟକ୍ତି ଖୋଳି ପ୍ରସ୍ତୁତ କରିଥିଲେ। ଏକ ଜଳକୁଣ୍ଡ ଯେ କ'ଣ ସେ କଥାକୁ କେତେ ଜଣ ବ୍ୟକ୍ତି ଜାଣନ୍ତି? ଉତ୍ତମ ବିଷୟ, ଖୁବ୍ ଭଲ କଥା। ଏଠାରେ ଏକାଧିକ ବ୍ୟକ୍ତିଗଣ ଯେଉଁମାନେ କି ଗ୍ରାମାଞ୍ଚଳରୁ ଆସିଛନ୍ତି ଆଜିର ପାତକଠାରେ ଉପସ୍ଥିତ ଅଛନ୍ତି, ତେଣୁ ସେମାନେ ଏହାକୁ ବୁଝନ୍ତି। ଗୋଟିଏ ସ୍ଥାନରେ ଉପଲବ୍ଧ ଥିବା ଏକ ପୁରୁଣା ପାଣିକୁଣ୍ଡ ବିଷୟକୁ ମୁଁ ମନେ ପକାଏ, ଏହା କିପରି ଦଦରା ଦେଖାଯାଉଥିଲା। ପୁଣି ସେପରି ଧର ଏକ ଦଳକୁଣ୍ଡରୁ ପାଣି ଟିକେ ପାଇବା ପାଇଁ ମୁଁ ଭୟ କରୁଥିଲି। ଏହା ମନୁଷ୍ୟ ଦ୍ୱାରା ନିର୍ମାଣ କରାଯାଇଥିବା ଏକ କୁଣ୍ଡ ଅଟେ। ପୁଣି ଏହା କଦାପି କୌଣସି ପ୍ରକାରେ ନିର୍ଭରଯୋଗ୍ୟ ଜଳକୁଣ୍ଡ ଆଦୌ ନୁହେଁ। ସେପରି ଧରଣର ଏକ ଜଳକୁଣ୍ଡ ଉପରେ ଆପଣ କଦାପି ଭରସା ରଖିପାରନ୍ତି ନାହିଁ, ଆପଣ କୌଣସି ପ୍ରକାରେ ନିର୍ଭର କରିପାରନ୍ତି ନାହିଁ। ତତ୍ପରେ ଯେ କୌଣସି କାର୍ଯ୍ୟ ଯାହାକୁ କେହି ଜଣେ ବ୍ୟକ୍ତି କରନ୍ତି ତାହା ସାଧାରଣତଃ ଖୁବ୍ ଉତ୍ତମ ଧରଣର କର୍ମ ହୋଇନଥାଏ, କିନ୍ତୁ ପରମେଶ୍ୱର ଏହାର ପରିସର ମଧ୍ୟରେ ଯେଉଁ ସମୟ ବ୍ୟବଧାନକୁ ନିରୂପଣ କରି ରଖିଥାନ୍ତି ଏହା ଠିକ୍ ତାହାରି ପରି ଅଟେ। ତତ୍ପରେ ଏହି ଧରାପୃଷ୍ଠଟି ପ୍ରତ୍ୟେକ ବର୍ଷରେ ପ୍ରତିଟି ସମୟରେ ଏହାକୁ ଅତିକ୍ରମ କରି ଘୁରୁଅଛି, ପ୍ରତିଟି ଦିନ ପ୍ରତିଟି ଘଡ଼ି ସେପରି ଆବର୍ତ୍ତନ କରୁଅଛି, ପୁଣି ସୂର୍ଯ୍ୟ ଅସ୍ତ ହେଉଅଛି, ପୁଣି ଏହା କଦାପି ଅସଫଳ ହୁଏ ନାହିଁ। କିନ୍ତୁ ଯେତେ ଦାମିକା ଉନ୍ନତ ଧରଣର ଘଡ଼ିଗୁଡ଼ିକୁ ଆମେ ହାସଲ କରିପାରୁନା କାହିଁକି? ନିଃସନ୍ଦେହ ରୂପେ ଏହା କେତେଟା ମିନିଟ୍ର ବିଳମ୍ବର ସମୟକୁ ଏକ ମାସର ବ୍ୟବଧାନରେ ପ୍ରଦାନ କରିବ। ତଥାପି ଆପଣ ଧ୍ୟାନରେ ଦେଖନ୍ତୁ, ପରମେଶ୍ୱର ଯାହା କିଛି କର୍ମକୁ କରନ୍ତି ସେସବୁ ସିଦ୍ଧ ଅଟେ, ପୁଣି ପ୍ରତିଟି କାର୍ଯ୍ୟକୁ ଯାହା ଜଣେ ବ୍ୟକ୍ତି କରନ୍ତି ତାହା ଅସିଦ୍ଧ ଅକୃତକାର୍ଯ୍ୟର ପରିଚୟ ଅଟେ। ତେଣୁ କେହି ଜଣେ ବ୍ୟକ୍ତି ଯାହା କରନ୍ତି ତାହାକୁ କାହିଁକି ଗ୍ରହଣ କରାଯିବ ଯେତେବେଳେ ଆପଣ ସିଦ୍ଧତାକୁ କଦାପି ହାସଲ କରିପାରନ୍ତି ନାହିଁ? ଆମ୍ଭମାନଙ୍କ ମଧ୍ୟରେ ରହିଥିବା ପେଣ୍ଟିକଷ୍ଟାଲ ଲୋକମାନଙ୍କ ପାଇଁ ମୁଁ ସର୍ବଦା ତାହା ହିଁ କହିଆସିଅଛି। ଦେଖନ୍ତୁ, ଆମମାନେ ଜାଣୁ ଯେ ଆମମାନେ ଆଦୌ ନୁହୁଁ, ଆମମାନେ ଅବଶ୍ୟ ଅନୁଶାସନରୁ ବାହାରେ ନାହୁଁ, ପରମେଶ୍ୱରଙ୍କ ନିୟମ ବ୍ୟବସ୍ଥାରୁ ଆଦୌ ବାହାରେ ନାହୁଁ, ଆମେ ତାହାକୁ ଆଦୌ ବିଶ୍ୱାସ କରୁନା। କିନ୍ତୁ ଆମମାନେ ଏହାକୁ ଜାଣୁ ଯେ ଆମମାନ ମଧ୍ୟରେ ଏପରି କିଛି ବ୍ୟକ୍ତିଗଣ ଅଛନ୍ତି ଯେଉଁମାନେ କି ଅନ୍ୟ ଜଣେ ବ୍ୟକ୍ତିଙ୍କର ନକଲ କରିବାକୁ ଚେଷ୍ଟା କରନ୍ତି। ତାହା ତ କେବଳ ମାନବୀୟ ସ୍ୱଭାବ ଅଟେ, ସେମାନେ ତାହାକୁ କରିବା ନିମନ୍ତେ ଯତ୍ନ କରନ୍ତି। ବାଇବଲ ମଧ୍ୟରେ ସେମାନେ ଏହାକୁ ସେପରି କରିଥିଲେ। କେହି ଜଣେ କହିଥିଲେ ମୁଁ ପାଉଲ ଅଟେ, ଅନ୍ୟ ଜଣେ କହିଥିଲେ ମୁଁ ସିଲାସ ଅଟେ, ପୁଣି ଏହିପରି ଭାବରେ ଅନେକ କିଛି। କିନ୍ତୁ କେହି ଜଣେ ବ୍ୟକ୍ତି ଯାହାକୁ କରିଥିଲେ କିମ୍ବା କରୁଅଛନ୍ତି ତାହାକୁ ନକଲ କରିବାକୁ ସେମାନେ ପ୍ରୟାସ କରିଥିଲେ। ତଥାପି ଜଣେ ଭଣ୍ଡ ନକଲକାରୀଙ୍କୁ ଆପଣମାନେ କାହିଁକି ସ୍ୱୀକାର କରିବେ ଯେତେବେଳେ ପ୍ରତ୍ୟେକ ପ୍ରାନ୍ତ ପୁଣି ଆକାଶର ବକ୍ଷଟି ଅସଲି ପ୍ରକାରର ବିଷୟରେ ଭରପୁର ରହିଅଛି, ପୁଣି ପ୍ରତିଜ୍ଞାଟି ଯେତେବେଳେ ଆପଣମାନଙ୍କର ଆଉ ଆପଣମାନଙ୍କ ସନ୍ତାନମାନଙ୍କ ପାଇଁ କଥିତ ହୋଇଅଛି ଯାହାକି ଭିନ୍ନ ଧରଣର ଏକ ଶିକ୍ଷା ଥିଲା, ତାହାକୁ ଆପଣ କାହିଁକି ଗ୍ରହଣ କରିବେ? ଆଉ ବାଇବଲ ଯେତେବେଳେ ପରମେଶ୍ୱରଙ୍କର ଅପରିବର୍ତ୍ତନୀୟ ସତ୍ୟ ବଚନ ଅଟେ, ସେତେବେଳେ ଆମମାନେ କାହିଁକି ଗୋଟିଏ ଧର୍ମମତ କିମ୍ବା ଏକ ସିଦ୍ଧାନ୍ତକୁ ସ୍ୱୀକାର କରିବୁ? ଯେତେବେଳେ ପ୍ରକାଶିତ ବାକ୍ୟ 22:18 ପଦରେ ପ୍ରଭୁ ଯୀଶୁ ଏପରି କହିଥିଲେ, ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଶ୍ରବଣ କରନ୍ତି ସେମାନଙ୍କର ପ୍ରତ୍ୟେକ ଜଣଙ୍କୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହିସବୁ ସଙ୍ଗରେ କିଛି ଯୋଗ କରେ ପୁଣି କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ୱର ଏହି ପୁସ୍ତକ ଲିଖିତ ଜୀବନ ବୃକ୍ଷରୁ ତାହାର ଅଂଶ ଲୋପ କରିବେ। ତେବେ ସେପରି ସ୍ଥଳେ ଆମମାନେ ଏଥିରୁ କାହିଁକି ଲୋପ କରିବାକୁ ପୁଣି ଯୋଗ କରିବାକୁ ଯତ୍ନ କରିବୁ? ପରମେଶ୍ୱର ମାନବ ଜାତିକୁ ଏହି ପୃଥିବୀ ପୃଷ୍ଠରେ ସର୍ବପ୍ରଥମେ ଯେତେବେଳେ ବ୍ୟବସ୍ଥିତ କଲେ ସେ ସେମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ସେମାନେ ତାଙ୍କର ବାକ୍ୟ ଦ୍ୱାରା ଜୀବିତ ରହିବେ। ପୁଣି ପରମେଶ୍ୱରଙ୍କର ବାକ୍ୟ ଏକ ଜଞ୍ଜିର ସଦୃଶ ଅଟେ, ଏହାରି ସହିତ ଥାଇ ଆପଣ ନରକର ବଳକୁ ଆରପାର କରୁଅଛନ୍ତି, ପୁଣି ଏହି ଜଞ୍ଜିରଟି ଆପଣଙ୍କର ଦୁର୍ବଳତାବସ୍ଥାରେ ହିଁ ମଜବୁତ ବୋଲି ପରିଚିତ ହୁଏ। ପୁଣି ଏହାର ପ୍ରତିଟି ବାକ୍ୟକୁ ଯେ ଆମମାନେ ପାଳନ କରି ରକ୍ଷା କରିବୁ ଏହା ହିଁ ପରମେଶ୍ୱର ଇଚ୍ଛା କରନ୍ତି। ଆଉ ତାହା ହିଁ ବାଇବଲର ପ୍ରମୁଖ ବିଷୟ ଥିଲା। ବାକ୍ୟର କେବଳ ଗୋଟିଏ ମାତ୍ର କ୍ଷୀରକୁ ଛିନ୍ଦାଇ ପକାଇବା ଯୋଗୁଁ ଏହା ମାନବ ଜାତିକୁ ମୃତ୍ୟୁର ଅନ୍ଧକାର ମଧ୍ୟକୁ ଠେଲିଦେଲା, କହିଲେ ନିମଗ୍ନ କରି ପକାଇଲା। ଯୀଶୁ ବାଇବଲର କେନ୍ଦ୍ର ଭାଗରେ ଆସିଲେ, ପୁଣି ସେ ଏହାକୁ କହିଥିଲେ ମନୁଷ୍ୟ କେବଳ ରୁଟିରେ ଜୀବିତ ରହିବ ନାହିଁ, ମାତ୍ର ପରମେଶ୍ୱରଙ୍କ ମୁଖ ନିକଟ ପ୍ରତ୍ୟେକ ବାକ୍ୟରେ ଜୀବିତ ରହିବ। ସକଳ ବାକ୍ୟର କେବଳ ଏକ ମାତ୍ର ଅଂଶ ନୁହେଁ, କିମ୍ବା 100 ବାକ୍ୟରୁ କେବଳ 99 ବାକ୍ୟକୁ ଏପରି ମଧ୍ୟ ନୁହେଁ, ମାତ୍ର ପ୍ରତ୍ୟେକ ବାକ୍ୟକୁ ଆଦମ ଆଉ ହବା ଯେପରି କରିଥିଲେ ଠିକ୍ ସେହିପରି ପ୍ରତିଟି ବାକ୍ୟରେ ଜୀବିତ ରହିବ। ପୁଣି ବାଇବଲ ଶେଷ ପୁସ୍ତକରେ ପ୍ରକାଶିତ ବାକ୍ୟ 22:18 ପଦରେ ଯେପରି କହିଥିଲେ, କେହି ଯଦି ଏହି ବାକ୍ୟରୁ ଗୋଟିଏ ବାଦ ଦିଏ ପୁଣି ଏଥିରେ କିଛି ଗୋଟିଏ ଶବ୍ଦକୁ ଯୋଗ କରେ ସେ ଅଦଣ୍ଡିତ ନହିବ। ସୁତରାଂ କୌଣସି ଜଣେ ବ୍ୟକ୍ତିର ବିଚାରଯୁକ୍ତ ଭାବଗୁଡ଼ିକୁ ଆମମାନେ ଏଥିରେ ଯୋଗ କରିବାର ଆବଶ୍ୟକତାକୁ କାହିଁକି ଲୋଡ଼ିଥାଉ ଯେତେବେଳେ ଏହାରି ସମ୍ବନ୍ଧରେ ପରମେଶ୍ୱରଙ୍କର ନିଜସ୍ୱ ବିଶାଳ ବୁଦ୍ଧି ଏଥିରେ ରହିଅଛି। ସେ ଯାହା କିଛି ବଚନକୁ କହିଥିଲେ ସେଗୁଡ଼ିକୁ ଆମମାନେ ଗ୍ରହଣ କରିବାକୁ ଆବଶ୍ୟକ କରୁ। ଆଉ ଏହା ମଧ୍ୟ ଲିଖିତ ହୋଇଅଛି, ପ୍ରତ୍ୟେକ ମନୁଷ୍ୟର ବାକ୍ୟ ମିଥ୍ୟା ହେଲେ ହେଉ କିନ୍ତୁ ଆମ୍ଭର ବାକ୍ୟ ସତ୍ୟ ବୋଲି ବିବେଚିତ ହେଉ। ଏହି ଭାବାଦୀଙ୍କ ସହିତ ତାହା ହିଁ ଏକ ପ୍ରକାର ବ୍ୟାପାର ଥିଲା। ଜିରିମିଅଙ୍କ ଦିନମାନଙ୍କରେ ସେ ଜଣେ ଭାବାଦୀ ଥିଲେ, ସେ ପ୍ରଭୁଙ୍କର ବାକ୍ୟକୁ ଲାଭ କରିଥିଲେ। ପୁଣି ଏହି ଅନ୍ୟ ବ୍ୟକ୍ତି ଜଣକ ଏଥିରେ କିଛିଟା ବିରୋଧାଭାବର ବିଷୟକୁ ମିଶ୍ରଣ କରିବାକୁ ଚାହୁଁଥିଲେ। ପୁଣି ଏଥିରେ ନିର୍ଭର କରି ରହିପାରିବାର କିଛି ଆବଶ୍ୟକ ନଥିଲା। ପୁଣି ମୁଁ ଏହିସବୁ ଜଳକୁଣ୍ଡକୁ ସେହି ପଦ୍ଧତି ଗୁଡ଼ିକ ସହିତ ସମତୁଲ କରିବାକୁ ଯାଉଅଛି, ଯେଉଁଗୁଡ଼ିକୁ ଆମ୍ଭେମାନେ ଗ୍ରହଣ କରିବାକୁ ଚେଷ୍ଟା କରିଅଛୁ। ତତ୍ପରେ ପରମେଶ୍ୱରଙ୍କ ମୂଳ ବାକ୍ୟ ସ୍ଥାନରେ ଆମମାନେ ଏହିସବୁ ପଦ୍ଧତିକୁ ଆଦରି ନେବାକୁ ଚାହିଁଅଛୁ, ଯେହେତୁ ଏହାର ସ୍ଥାନକୁ ଅନ୍ୟ କୌଣସି ବିଷୟ ଆଦୌ ଗ୍ରହଣ କରିପାରେ ନାହିଁ। ଏହା ତ ପରମେଶ୍ୱର ଅଟନ୍ତି। ଆଦ୍ୟରେ ବାକ୍ୟ ଥିଲେ, ପୁଣି ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ, ଆଉ ସେହି ବାକ୍ୟ ଈଶ୍ୱର ଥିଲେ, ପୁଣି ବାକ୍ୟ ଦେହଧାରୀ ହେଲେ ଆଉ ଆମମାନ ମଧ୍ୟରେ ବାସ କଲେ। ଏବ୍ରିୟ 13:8 ପଦରେ ଏପରି କଥିତ ହେଲା, ସେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ତେଣୁ ଆମମାନେ ତହିଁରୁ କିଛିଟା ବାକ୍ୟକୁ କିପରି ଭାବେ ହରଣ କରି ନେଇ ତାହାକୁ ଦୂରେଇ ଦେଇପାରିବା, ଏହାକୁ ସତ୍ୟବାଦୀ ହୋଇ ରହିବାକୁ ହିଁ ଅଛି। ସେ ସମାନ ରୂପେ ଅବସ୍ଥାନ କରି ରହନ୍ତି, ସେ ତ ପ୍ରତ୍ୟେକ ଧରଣର ନୈତିକ ସିଦ୍ଧାନ୍ତରେ ସମାନ ଅଟନ୍ତି। ଆପଣମାନେ ଏହାକୁ ଉପଭୋଗ କରୁଥିବା କାରଣଟି ତାହା ଅଟେ। ଆପଣମାନେ ବ୍ୟାପ୍ଟିଷ୍ଟ ଗଣ, ପୁଣି ମେଥଡିଷ୍ଟ ଗଣ, ଆଉ କ୍ୟାଥୋଲିକ ଗଣ, ପୁଣି ପ୍ରେସବିଟେରିଆନ ଗଣ, ପୁଣି ଏହିପରି ଧରଣର ଅନ୍ୟାନ୍ୟ ନାମଧାରୀ ମଣ୍ଡଳୀ ଗଣ ସେହି ଅବସ୍ଥିତିକୁ ଉପଭୋଗ କରନ୍ତି। ଆପଣମାନେ ମଧ୍ୟରେ କୌଣସି ଏକ ସ୍ଥାନରେ ଆପଣମାନେ ପରମେଶ୍ୱରଙ୍କୁ ଗ୍ରହଣ କରିଛନ୍ତି। ଏପରି ହୋଇପାରିଥାଏ ଯେ ସମୟ ସମୟ ବୁଦ୍ଧି ବିଦ୍ୟାର ପରିସର ମାର୍ଗରେ ଆପଣମାନେ ଈଶ୍ୱରଙ୍କ ସମର୍ଥକ ଅନୁଭବ କରିଛନ୍ତି, ପୁଣି ଆପଣମାନେ ଈଶ୍ୱରଙ୍କ ସେବକ ଅଟନ୍ତି। ମାତ୍ର ଆପଣମାନେ ବାସ୍ତବ ପକ୍ଷେ ପରମେଶ୍ୱରଙ୍କ ମଧ୍ୟକୁ ଯେତେବେଳେ ଆସିପାରନ୍ତି, ପୁଣି ତାଙ୍କଠାରେ ଆପଣଙ୍କ ସ୍ଥିତିକୁ ଯେତେବେଳେ ହୃଦୟଙ୍ଗମ କରିପାରନ୍ତି, ପରମେଶ୍ୱର ଜଣେ ପୁତ୍ର କିମ୍ବା ଏକ କନ୍ୟା ରୂପେ ବିବେଚିତ କରିପାରନ୍ତି, ତାହା ହିଁ ତ ସେହି ଶ୍ରେଷ୍ଠ କମ୍ପନକୁ ସୃଷ୍ଟି କରିଥାଏ ଯାହାକୁ ଆପଣମାନେ ହାସଲ କରନ୍ତୁ ବୋଲି ପରମେଶ୍ୱର ଅଭିଳାଷ କରିଥିଲେ। ପୁଣି ସାଧୁ ମାର୍କଙ୍କ ସୁସମାଚାରର 16 ଅଧ୍ୟାୟରେ ଆମେ ଧ୍ୟାନ କରିଥାଉ, ଯୀଶୁ ଏପରି ଆଦୌ କହିନଥିଲେ ଯେ ତୁମମାନେ ସମସ୍ତ ଜଗତକୁ ଯାଅ ଆଉ ଶିକ୍ଷା ଦିଅ, ମାତ୍ର ସେପରି କହିଥିଲେ ଯାଇ ସୁସମାଚାର ପ୍ରଚାର କର। ସୁସମାଚାର ପ୍ରଚାର କର, ଏହାର ଅର୍ଥ ପବିତ୍ର ଆତ୍ମାଙ୍କ ସମର୍ଥକୁ କାର୍ଯ୍ୟକାରୀ କରୁଥିବାର ଉଦ୍ଦେଶ୍ୟ ଅଟେ। ତୁମମାନେ ସମସ୍ତ ଜଗତକୁ ଯାଅ, ପୁଣି ପବିତ୍ର ଆତ୍ମାଙ୍କ ସମର୍ଥକୁ କାର୍ଯ୍ୟକାରୀ କରି ଦେଖାଅ। ଜନୈକ ଭାଇଙ୍କ ସହିତ କଥାବାର୍ତ୍ତା କରୁଥିଲି, ଭାରତରେ ମୋହର ଉପାସନାକୁ ସାହାଯ୍ୟକାରୀମାନଙ୍କ ମଧ୍ୟରୁ ସେ ଜଣେ ଥିଲେ। ସେଠାରେ ବମ୍ବେରେ, ଦକ୍ଷିଣ ଆଫ୍ରିକାରେ, ସେହି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଉପାସନାର ସାହାଯ୍ୟକାରୀ ଥିଲେ, ଯାହାକୁ ସେବା କାର୍ଯ୍ୟକାରୀଗଣ ଏହାକୁ ପରମେଶ୍ୱରଙ୍କ ବାକ୍ୟ ରୂପେ ଶିକ୍ଷା ଦେଇଥିଲେ କିମ୍ବା ବୁଦ୍ଧି ବିଚାର ସଂକଳ୍ପ ଜ୍ଞାନର ଶିକ୍ଷା ରୂପେ ପରିଚିତ କରାଇଥିଲେ। କିନ୍ତୁ ଏକଦା ଉପାସନାର ମଧ୍ୟରେ ପବିତ୍ରାତ୍ମା ଯେତେବେଳେ ଓହ୍ଲାଇ ଆସିଥିଲେ, ସ୍ୱୟଂରୁ ଅବତରିତ ହୋଇଥିଲେ, ପୁଣି କୃଷ୍ଣକାୟ ସମ୍ପ୍ରଦାୟର ପ୍ରାୟ 30,000 ସଂଖ୍ୟକ ଅଧିବାସୀଙ୍କୁ ଉଦ୍ଧାର ପ୍ରଦାନ କଲେ, ଗୋଟିଏ ମାତ୍ର ବେଦୀ ନିକଟବର୍ତ୍ତୀ ହେବାର ଆହ୍ୱାନ ଦ୍ୱାରା ସେପରି କଲେ, ପୁଣି ସେ ନିର୍ଦ୍ଦିଷ୍ଟ ସ୍ଥାନରେ ଯେଉଁମାନେ ସେଠାରେ ଠିଆ ହୋଇଥିଲେ ସେହି ସ୍ଥାନରେ ସେ ଏହାକୁ କଲେ। ସେଠାରେ ନାରୀଗଣ ଠିଆ ହୋଇଥିଲେ, ପୁଣି ଏହି ପୃଥିବୀକୁ ସେମାନେ ଯେଉଁଦିନ ଆସିଥିଲେ ସେତେବେଳେ ସେମାନେ ଯେପରି ସର୍ବାଙ୍ଗ ଉଲଗ୍ନ ଥିଲେ, ଠିକ ତଦ୍ରୁପକାରେ ଉଲଗ୍ନ ଥିଲେ, ପୁଣି ସେହି ମୁହୂର୍ତ୍ତରେ ଯେତେବେଳେ ସେମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାକୁ ନିଜ ନିଜର ହାତ ଉପରକୁ ଉଠାଇଥିଲେ, ଆଉ ପବିତ୍ରାତ୍ମା ସେହି ସ୍ଥାନରେ ଅବତରିତ ହେଲେ, ପୁଣି ଏକକାଳୀନ ସମୟରେ 25,000 ସଂଖ୍ୟକ ଲୋକଙ୍କୁ ସୁସ୍ଥ କଲେ, ଚକଯୁକ୍ତ ଚୌକିଗୁଡ଼ିକରୁ ଖଟଗୁଡ଼ାକରୁ ସେମାନେ ଉପରକୁ ଉଠିଲେ, ପୁଣି ଷ୍ଟ୍ରେଚର ଗୁଡ଼ାକରୁ ଉଠାଇ ନେଲେ। ପରବର୍ତ୍ତୀ ଦିନ ସହରର ମେୟର ମୋତେ ନିମନ୍ତ୍ରିତ କଲେ, ପୁଣି ଏହିସବୁ ସାଧନକୁ କେତେକ ଟ୍ରକରେ ବୁହା ହୋଇ ଯାଉଥିବାର ଦେଖାଇଲେ। ସେଠାରେ ସ୍ଥିତ ସେହି ନାରୀଗଣ ସେଠାରେ ଉଲଗ୍ନ ହୋଇ ଠିଆ ହୋଇଛନ୍ତି, ସେମାନେ ଉଲଗ୍ନ ଥିଲେ ତାହା ସେମାନେ ଆଦୌ ଜାଣିନଥିଲେ, କିନ୍ତୁ ପବିତ୍ରାତ୍ମା ଯଥାଶୀଘ୍ର ସେମାନଙ୍କୁ ସ୍ପର୍ଶ କଲେ, ସେମାନେ ନିଜ ନିଜର ଉଲଙ୍ଗତାକୁ ଜାଣିପାରିଲେ, ପୁଣି ସେମାନଙ୍କ ପୁରୁଷମାନଙ୍କଠାରୁ ଦୂରେଇ ଯାଇ ଅନ୍ୟତ୍ର ଚାଲିଯିବାକୁ ସେମାନେ ଚେଷ୍ଟା କଲେ। ପୁଣି ଏଥିପାଇଁ ଖୁବ୍ ବିସ୍ମୟ ପ୍ରକାଶ କରି ବିଚଳିତ ହୋଇପଡ଼ୁଅଛି କି ଆମମାନେ ଏହି ଆମେରିକାରେ ଆପଣମାନଙ୍କୁ ଏକ ଖ୍ରୀଷ୍ଟିଆନ ରାଷ୍ଟ୍ର ରୂପେ ପରିଚିତ କରାଉ, ପୁଣି ପରମେଶ୍ୱରଙ୍କ ଉପସ୍ଥିତି ରହିଥିବା ଏକ ରାଷ୍ଟ୍ରର ଅଧିବାସୀ ବୋଲି ପରିଚିତ କରାଉ, ପୁଣି ପ୍ରତ୍ୟେକ ବର୍ଷ ଆମମାନେ ଆମମାନଙ୍କ ନାରୀଗଣ ଅଧିକ ବିବସ୍ତ୍ର ହୋଇପଡ଼ିଥାଉ, ପୁଣି ଆପଣମାନଙ୍କୁ ଅଧିକ କିଛି ବସ୍ତ୍ରକୁ ପରିଧାନ କରିବାଟା ଅବଶ୍ୟ ବାଞ୍ଛନୀୟ ଥିଲା। ଆଉ ଯେତେ ଅଧିକ ରୂପେ ଆପଣମାନେ ଖ୍ରୀଷ୍ଟଙ୍କୁ ବସ୍ତ୍ର ରୂପେ ପରିଧାନ କରନ୍ତି, ସେତେ ଅଧିକ ରୂପେ ଆପଣମାନେ ନିଜ ନିଜର ସକଳ ଅବସ୍ଥା ସମ୍ବନ୍ଧରେ ଅଧିକ ଚେତନଶୀଳ ହୁଅନ୍ତି। ସମୟ ସମୟରେ ରାଜମାର୍ଗ ଉପରେ ଲୋକମାନଙ୍କୁ କିଛିଟା ଭିନ୍ନ ଧରଣର ହୋଇ ବ୍ୟବହାର କରୁଥିବା ବିଷୟକୁ ମୁଁ ଲକ୍ଷ୍ୟ କରିଥାଏ। ମୁଁ ବିଚଳିତ ହୋଇପଡ଼େ। ମାନସିକ ରୂପେ ଏହା ଯଦି ଉଚିତ ପ୍ରକାର ବ୍ୟବହାର ହୋଇଥାଏ ଏପରି ଧାରଣା ଜାତ ହୁଏ। ସେମାନେ ସେପରି ଧରଣର ଆଚରଣକୁ ଯେତେବେଳେ କରନ୍ତି ତାହାକୁ ସେମାନେ ସେହି ସମୟରେ ଆଦୌ ହୃଦୟଙ୍ଗମ କରନ୍ତି ନାହିଁ। ସେମାନେ ଯେପରି ଧରଣର ବ୍ୟବହାରକୁ କରୁଥାନ୍ତି ତାହାକୁ ସେମାନେ ବିବେଚନା କରିପାରିନଥାନ୍ତି। ସେମାନେ ଯେ ଆପଣମାନଙ୍କୁ ସଚେତନ ଏକ ସାଧନ କରି ପ୍ରସ୍ତୁତ କରୁଥାନ୍ତି ପୁଣି ପ୍ରାଣଗୁଡ଼ିକୁ ନରକଗାମୀ କରିବାକୁ ପ୍ରୟାସ କରୁଥାନ୍ତି ତାହା ସେମାନେ ଜାଣନ୍ତି ନାହିଁ। ଆଉ ଏହା ନିହାତ ସତ୍ୟ କଥା ଅଟେ। କିନ୍ତୁ ଜିରିମିଓଙ୍କ ସମୟରେ ଏହି ଜଗତଟି ସେପ୍ରକାର ଭ୍ରଷ୍ଟ ହୋଇସାରିଥିଲା। ଆଜିକାଲି ମଧ୍ୟ ଏହା ତଦ୍ରୁପ ଭ୍ରଷ୍ଟ ଅଟେ। ପୁଣି ଜଳକୁଣ୍ଡ ଆଡ଼କୁ ଫେରିଯାଉ। ତତ୍ପରେ ଏହି ଜଳକୁଣ୍ଡ ପରେ କୌଣସି ପ୍ରକାର ଭରସା କରାଯାଇ ନ ପାରେ କାରଣ ଏହା ସ୍ୱୟଂରୁ ପରିପୂର୍ଣ୍ଣ ହୋଇ ନପାରେ। ତତ୍ପରେ ଏହାକୁ ଭରପୁର କରିବା ଉଦ୍ଦେଶ୍ୟରେ ଏହାକୁ ଆଞ୍ଚଳିକ ବୃଷ୍ଟିପାତ ଉପରେ ଅବଶ୍ୟ ଆଶ୍ରିତ ହେବାକୁ ଅଛି। ଆଞ୍ଚଳିକ ବୃଷ୍ଟିପାତ ଉପରେ କିମ୍ବା ଆଞ୍ଚଳିକ ଉଦ୍ଦୀପନା ଗୁଡ଼ିକର ଉପରେ ଆଶ୍ରିତ ହୋଇ ରହିବାକୁ ଅଛି। ଏହିଠାରେ ଛୋଟକାଟ ଉଦ୍ଦୀପନା ସଭାଟିଏ ସେଠାରେ ଛୋଟକାଟ ଉଦ୍ଦୀପନା ସଭାଟିଏ କିମ୍ବା ସେପରି ଧର କିଛିଟା ପ୍ରୟାସ କରିବାକୁ ପଡ଼ିଥାଏ। ଏହାକୁ ଭରପୁର କରିଦେବାର ପ୍ରୟାସଟିରେ ସେମାନେ ସେପ୍ରକାର କରିଥାନ୍ତି। ସେହି ହେତୁରୁ ଏହାକୁ ନିର୍ଭର କରିବାକୁ ଆଦୌ ଉଚିତ ନୁହେଁ। ଏହା ଆପଣାରୁ କଦାପି ପୂର୍ଣ୍ଣ ହୋଇପାରେ ନାହିଁ। ଏହା ତ ସ୍ୱୟଂରୁ ପ୍ରଚୁର ତାର ଅଧିକାରୀ ଆଦୌ ନୁହେଁ। ଏହା ତାହାକୁ ଆଦୌ କରିପାରେ ନାହିଁ। ପୁଣି ଏହାକୁ ଭରପୁର କରିବା ନିମନ୍ତେ ଏହାକୁ ନିହାତି ପକ୍ଷେ ଆଞ୍ଚଳିକ ବର୍ଷା ଜଳ ଉପରେ ନିର୍ଭର କରିବାକୁ ହିଁ ଅଛି। ତତ୍ପରେ ଆସନ୍ତୁ ଆମେ ଲକ୍ଷ୍ୟ କରି ଦେଖିବା ଯେ ଏହା କେଉଁଠାରୁ ଆପଣା ଜଳକୁ ଲାଭ କରିଥାଏ। ଏହା କେଉଁ ସ୍ଥାନରେ ନିଜର ଜଳକୁ ଲାଭ କରିଥାଏ ପୁଣି ଜଳକୁଣ୍ଡଟି ହାସଲ କରିଥାଏ। ଏହି ଜଳକୁଣ୍ଡଟି କେଉଁଠାରୁ ଜଳଗୁଡ଼ିକୁ ହାସଲ କରିଥାଏ। ଏହା ଖଳଗୁଡ଼ିକ ଉପର ଭାଗରୁ ପଶୁଶାଳାର ଖୁଆଡ଼ରୁ ବହି ଆସିଥିବା ଜଳକୁ ହାସଲ କରିଥାଏ ଯେଉଁଠାରେ ସବୁ ପ୍ରକାର ଅଳିଆ ଆବର୍ଜନା ରହିଥାଏ। ଦହିରେ ଧୂଳି ଆଦି ପବନରେ ଉଡ଼ି ଆସି ତହିଁରେ ପଡ଼ିଥାଏ। ଏହା ବର୍ଷା ଜଳରେ ଧୋଇ ହୋଇ ସିଧା ସଳଖ ଜଳକୁଣ୍ଡ ମଧ୍ୟକୁ ପ୍ରବେଶ କରିଥାଏ। ମନୁଷ୍ୟକୃତ ଜଳକୁଣ୍ଡ ମଧ୍ୟକୁ ପ୍ରବେଶ କରିଥାଏ। ଏହା ତ ପ୍ରାୟତଃ ଏକ ପ୍ରକାରେ ପଥାଚାରୀଙ୍କର ପୁଷ୍କରୀ ରୂପେ ପରିଚିତ ହୋଇଥାଏ। ଏହା ସେପରି ଧରଣର ଏକ ଖଳା ସ୍ଥାନରୁ ବୋହି ଆସିଥିବା ଜଳ ଅଟେ ଯେଉଁଥିରେ ପଶୁଗୁଡ଼ିକ ରହନ୍ତି। ଯେଉଁ ଜଳରେ ଖଳାର ଦୁର୍ଗନ୍ଧ ଭରି ରହିଥାଏ ଆଉ ଏହିପରି ଧରଣର ଆବର୍ଜନା ଗୁଡ଼ିକ ଭରି ରହିଥାଏ ପୁଣି ତହିଁରେ ମିଳିମିଶିଯାଏ। ତତ୍ପରେ ଖଳାର କୁଟା କାଠିଗୁଡ଼ିକ ଆଉ ପବନରେ ଉଡ଼ି ଆସିଥିବା ଧୂଳି ଆଦି ବର୍ଷା ଜଳ ମିଶି ତହିଁ ମଧ୍ୟକୁ ପ୍ରବେଶ କରିଥାଏ। ଠିକ୍ ସେହି ପ୍ରଭାବରେ ବର୍ଷା ଜଳ ତହିଁରେ ଏକତ୍ରିତ ହୁଏ ଆଉ ତତ୍ପରେ ମନୁଷ୍ୟକୃତ ଏକ ପଶୁଚାରା ଜନିତ କୁଣ୍ଡରୁ ମନୁଷ୍ୟକୃତ ଏକ ବହିର୍ଗମନ ସ୍ଥାନରୁ ବାହାରି ଆସିଥିବା ଜଳ ମନୁଷ୍ୟ ସୃଷ୍ଟ ଏକ କୁଣ୍ଡ ମଧ୍ୟକୁ ବୋହି ଆସେ ଆଉ ଏହା ଯେତେବେଳେ ତହିଁରେ ପ୍ରବେଶ କରେ ଏହା ଆବର୍ଜନାମୟ ଜଳ ହୋଇଥାଏ। ଏତେ ଆବର୍ଜନାମୟ ହୋଇଥାଏ ଯେ ଆପଣଙ୍କୁ ତାହା ଉପରେ ଏକ ଛଣା କନାକୁ ବାନ୍ଧିବାକୁ ପଡ଼ିଥାଏ ଅନ୍ୟଥା ଆପଣ ଏହି ଜଳକୁ ଆଦୌ ପାନ କରିପାରନ୍ତି ନାହିଁ। ପୁଣି ଧ୍ୟାନ ଦେଇ ଦେଖନ୍ତୁ ଏହା ଘରର ଛାତରୁ ଧୋଇ ନିଗାଡ଼ି ଆସିଥିବା ଜଳ ଅଟେ। ମନୁଷ୍ୟ ସୃଷ୍ଟ ଏକ ଅନିର୍ମଳ କୁଣ୍ଡରୁ ମନୁଷ୍ୟକୃତ ଏକ ଧାରାରୁ ବୋହି ଆସି ମନୁଷ୍ୟ ସୃଷ୍ଟ ଏକ କୁଣ୍ଡକୁ ପ୍ରବେଶ କରି ସଂଗୃହୀତ ହୋଇଥିବା ଜଳ ହୋଇଥାଏ। ତତ୍ପରେ ଏହା ଉପରେ ମନୁଷ୍ୟକୃତ ଏକ ପାଣି ଛଣା ଲାଗିଥାଏ ଯେପରିକି କେବଳ ପୋକ ଜୋକ ପୁଣି ଆବର୍ଜନା ଆଦିରୁ ଏହା ଯେପରି ମୁକ୍ତ ହୋଇ ରହେ ତାହାକୁ କାର୍ଯ୍ୟକାରୀ କରାଯାଇପାରେ। ଆଉ ଏତେବେଳେ ଆମମାନେ ଲକ୍ଷ୍ୟ କରୁ ତହିଁରେ ଜଳ ସଂଗୃହୀତ ହୋଇ ରହିବାର କିଛି ଦିନ ଉତ୍ତାରେ ମନୁଷ୍ୟ ଦ୍ୱାରା ସୃଷ୍ଟ ହୋଇଥିବା ଏହି ସଂଗଠନରେ କିମ୍ବା କୁଣ୍ଡରେ ଏକତ୍ରିତ ହୋଇ ରହିବା ଜଳକୁ କିଛି ଦିନ ପରେ ଲକ୍ଷ୍ୟ କରନ୍ତୁ। ମୋତେ କ୍ଷମା କରି ଦିଅନ୍ତୁ ଯଥୋଚିତ ବିଷୟ ଏହା ଧୋଇ ହୋଇ ଆସିଲା ଉତ୍ତାରେ ସବୁ ପ୍ରକାରର ଈଶ୍ୱର ତତ୍ତ୍ୱ ଜ୍ଞାନ ପୁଣି ବିଭିନ୍ନ ଧରଣର ରୀତିନୀତି ଆଦି ଧୋଇ ହୋଇ ଆସି ଏଥିରେ ପ୍ରବେଶ କରନ୍ତି। ତତ୍ପରେ ଆମମାନେ ଆସି ଲକ୍ଷ୍ୟ କରିଥାଉ ଯେ ଏହି ଆବର୍ଜନାମୟ ଜଳ ତହିଁରେ କିଛି ଦିନ ଧରି ରହିଲା ଉତ୍ତାରେ ଏହା ଦୁର୍ଗନ୍ଧମୟ ହୋଇପଡ଼େ ଏକ ବିକୃତ ଧରଣର ଗନ୍ଧକୁ ନିର୍ଗତ କରାଏ। ଆଉ ଯେ କେହି ବ୍ୟକ୍ତି ଏହି କଥାକୁ ଜାଣନ୍ତି ମଣ୍ଡଳୀର ଇତିହାସ ବିବରଣୀରେ କୌଣସି ବିଶେଷ ଧରଣର ବିଷୟକୁ ପରମେଶ୍ୱର ଯେତେବେଳେ ତ୍ୱରିତ କରି ପଠାନ୍ତି ଏକ ସମାଚାରକୁ ପ୍ରେରଣ କରନ୍ତି ଏହା ପରମେଶ୍ୱରଙ୍କଠାରୁ ଏକ ସତେଜ ସମାଚାର ହୋଇ ପ୍ରେରିତ ହୁଏ। ତତ୍ପରେ ସେହି ସ୍ଥାପକଙ୍କ ଜୀବନ କାଳର ସମାପ୍ତି ଉତ୍ତରେ କିମ୍ବା ଏହା ଅନ୍ୟ ଯାହା କିଛି ପରିଚୟ ବିଷୟକୁ ନେଇ ପ୍ରକାଶ କରିବା କାହିଁକି ଆପଣମାନେ ତାଙ୍କୁ ସଂସ୍କାରକ ବୋଲି କହିପାରନ୍ତି କିମ୍ବା ଏହାଙ୍କ ବିଷୟରେ ଆପଣମାନେ ଅନ୍ୟ ଯାହା କିଛି ପରିଚୟକୁ ଦେଇ ପରିଚିତ କରାଇବାକୁ ଚାହାନ୍ତି ନା କାହିଁକି। ତାଙ୍କର ମୃତ୍ୟୁ ପରେ ସେମାନେ ଏକ ପଦ୍ଧତିକୁ ତତ୍ପରେ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିଥିଲେ ଆଉ ସେମାନେ ଏକ ନାମଧାରୀ ମଣ୍ଡଳୀକୁ ତହିଁରୁ ନିର୍ମାଣ କରିଥିଲେ। ତେଣୁ ପେଣ୍ଟିକୋଷ୍ଟ ଦିନରେ ପରମେଶ୍ୱରଙ୍କ ମଣ୍ଡଳୀକୁ ଯେତେବେଳେ ବାହାର କରି ଆଣିଥିଲେ ତତ୍ପରେ ପରିଶେଷରେ ରୋମର ନାଇସିଆରେ ସେମାନେ ଏହାକୁ ସଂସ୍ଥାପିତ କଲେ। ପୁଣି ତାହା ଯେ ସେହି ସ୍ଥାନ ଅଟେ ଯେଉଁଠାରେ ଏହା ମଣ୍ଡଳୀ ନିଜର ସମର୍ଥକୁ ଶକ୍ତି ଓ ପ୍ରତାପକୁ ହରାଇ ବସିଲା। ଏଠାରେ ବସିଥିବା କ୍ୟାଥୋଲିକ ଯାଜକଙ୍କୁ ସମ୍ମାନ ଦେବାକୁ ଯାଇ କହିଥାଏ ଯେ ପରମେଶ୍ୱର ମଣ୍ଡଳୀକୁ ଯେତେବେଳେ ସଂଗଠିତ କଲେ କିମ୍ବା ଏହାକୁ ସଂଗଠିତ କଲେ ନାହିଁ, ପରମେଶ୍ୱର ଏକ ମଣ୍ଡଳୀକୁ କଦାପି ସଂଗଠିତ କରିନଥିଲେ। ସେପରି ଧରଣର ଯୋଜନା ସହିତ ଆଦୌ ସେ ସମ୍ପୃକ୍ତ ନୁହନ୍ତି, ସେ ଜନ୍ମରୁ ଅଟନ୍ତି କିନ୍ତୁ ସଂଗଠନ ନୁହନ୍ତି। ତେଣୁ ପେଣ୍ଟିକୋଷ୍ଟ ଦିବସରେ ପରମେଶ୍ୱରଙ୍କ ମଣ୍ଡଳୀକୁ ଯେତେବେଳେ ବାହାର କରି ଆଣିଲେ ତତ୍ପରେ ପରିଶେଷରେ ରୋମର ନାଇସିଆରେ ସେମାନେ ଏହାକୁ ସଂସ୍ଥାପିତ କଲେ। ପୁଣି ତାହା ତ ସେହି ସ୍ଥାନ ଅଟେ ଯେଉଁଠାରେ ଏହା ମଣ୍ଡଳୀ ନିଜର ସମର୍ଥକୁ ଶକ୍ତିକୁ ଓ ପ୍ରତାପକୁ ହରାଇ ବସିଲା। ତତ୍ପରେ ଆମମାନେ ଅଗ୍ରସର କରି ଲୁଥର ସଂସ୍କାର ସାଧନ କାଳକୁ ବଢି ଆସିଲୁ। ପୁଣି ଏହା ଏକ ମହାନ ବିଷୟ ଥିଲା, ଧାର୍ମିକ ଜନ ବିଶ୍ୱାସ ଦ୍ୱାରା ଜୀବିତ ରହିବ, ଏପରି ଧରଣର ଏକ ମହତ୍ ସନ୍ଦେଶ ଦ୍ୱାରା ତାହା ପ୍ରଦତ୍ତ ହେଲା। ଆଉ ସେମାନେ ଏହାକୁ ଯେତେବେଳେ ପ୍ରଦାନ କଲେ ସବୁକିଛି ଶିକ୍ଷାକୁ, ସେଗୁଡ଼ିକର ମଧ୍ୟରୁ ପ୍ରତିଟି ବିଷୟକୁ ଗୋଟାଇ ଆଣି ଆଗକୁ ବଢ଼ିବା ନିମନ୍ତେ ସେମାନେ ଯେତେବେଳେ ଚେଷ୍ଟା କଲେ, ସେମାନେ ଏହି ମହତ୍ ସନ୍ଦେଶରୁ ଲୁଥରନ୍ ମଣ୍ଡଳୀ ନାମ ଏକ ନାମଧାରୀ ସଂଗଠନକୁ ପ୍ରସ୍ତୁତ କରି ପକାଇଲେ। ଏହି ଦଳରୁ ଆପଣମାନଙ୍କୁ ପୃଥକ କରୁଥିବା ଦ୍ୱାରା ତହିଁରେ ମୃତ୍ୟୁବରଣ କଲେ। ତତ୍ପରେ ପରମେଶ୍ୱର ଜନ୍ ୱେସ୍ଲିଙ୍କୁ ଉଦିତ କଲେ, ଶୁଦ୍ଧିକରଣ ସନ୍ଦେଶ ସହିତ ଉତ୍ଥାପିତ କଲେ, ଅନୁଗ୍ରହର ଦ୍ୱିତୀୟ ପ୍ରକାର କାର୍ଯ୍ୟର ସନ୍ଦେଶ ସହିତ ଉଦିତ କଲେ। ପୁଣି ଏହା ଏକ ବିଶେଷଧନ ସମାଚାର ଥିଲା, କିନ୍ତୁ ୱେସ୍ଲି ଆଉ ଅସବରିଙ୍କ ଉତ୍ତାରେ ସେମାନେ ଏହାକୁ ସାଙ୍ଗଠିତ କରିଦେଲେ। ତତ୍ପରେ ଏହା ଶିଥିଳ ହୋଇଗଲା। ତତ୍ପରେ ପେଣ୍ଟିକୋଷ୍ଟ ଗଣ ପରିଚୟକୁ ଆସିଲେ, ସକଳ ପ୍ରକାର ବରଦାନର ପୁନଃସ୍ଥାପନର ସହିତ ଥାଇ ଉଦୀୟମାନ ହେଲେ। ସେମାନେ ଖୁବ୍ ଉତ୍ତମ ଧରଣ ହୋଇ ବଢୁଥିଲେ, ମାତ୍ର କ'ଣ ଘଟଣା ଘଟିଲା, ଏହାକୁ ସାଙ୍ଗଠିନ କରି ପକାଇଲେ ପୁଣି ଏହା ନିଷ୍ପ୍ରାଣ ଜୀବନ ଶୂନ୍ୟ ହୋଇଗଲା। ବାସ୍ତବରେ ଠିକ୍ ତାହା ହିଁ ହୋଇଥିଲା। ପୁଣି ଏହିସବୁ ଅବ୍ୟବସ୍ଥାର ମଧ୍ୟରେ ଥାଇ ସୁଦ୍ଧା ପରମେଶ୍ୱର ତଥାପି ଏହିସବୁ ପୁରୁଷ ମଧ୍ୟରୁ ଏକ ଅବଶିଷ୍ଟାଂଶ ଦଳକୁ ଆହ୍ୱାନ କରୁଅଛନ୍ତି, ସେ ତ ନିଶ୍ଚିତ ଭାବେ ତାହା ହିଁ କରୁଅଛନ୍ତି। ପୁଣି ବାହାରି ଚାଲି ଆସିବା ପାଇଁ ଏହା ହିଁ ଆମମାନଙ୍କ ପ୍ରକୃତ ସମୟ ଅଟେ। ସମବେତ ରୂପେ ଏକତ୍ରିତ ହୋଇ ରହିବାର, ପୁଣି ଏକାଠି କରୁଥିବାର ଏହା ଏକ ସମୟ ଅଟେ। ପୁଣି ତାହା ହିଁ ଅଟେ ଯାହାକୁ ମୁଁ ଚିନ୍ତା କରେ, ଏହିସବୁ ପ୍ରତିବାଦର ପ୍ରାଚୀରଗୁଡ଼ିକୁ ଭାଙ୍ଗି ଧରାଶାୟୀ କରିଦେବାର ସମ୍ବନ୍ଧରେ ଫୁଲ୍ ଗସ୍ପୁଲ୍ ବିଜନେସ୍ମ୍ୟାନ୍ ସଂସ୍ଥାଟି ଏକ ବିରାଟ ଅଂଶକୁ କାର୍ଯ୍ୟକାରୀ କରିଅଛି, ଆପଣଙ୍କ ଅଂଶକୁ ଆବଣ୍ଟିତ କରିଅଛି। ପୁଣି ଏପରି କହୁଅଛି, ଆମମାନଙ୍କ ମଧ୍ୟରେ ଆଦୌ କୌଣସି ପ୍ରକାରର ଭିନ୍ନତା ଦଳଭେଦର ପାର୍ଥକ୍ୟତା କଦାପି ନାହିଁ, ଆସୁ ଆମେ ସମସ୍ତେ ଏକାଠି ହୋଇଯାଉ, ପୁଣି ଏକ ସିଦ୍ଧାନ୍ତ ଅଧୀନରେ ରହି ପରମେଶ୍ୱରଙ୍କୁ ଉପାସନା କରୁ, ଏକ ସଂଗଠନ ଅଧୀନରେ ରହି ତାହାକୁ ଆଦୌ ନ କରୁ। ଏହା ଯଦି ଏକ ସଂଗଠନ ଥିଲା ତେବେ ତ ଏହା ସେହି ପ୍ରଚାର ମଞ୍ଚକୁ ଠିକ୍ ଏହି ମୁହୂର୍ତ୍ତରେ ନିଷ୍କ୍ରିୟ କରି ପକାଇବ, ଏହାରି ସହିତ ମୋର କିଛି କରିବାର ନାହିଁ। ଏହା ତେବେ କ'ଣ ଅଟେ, ଏହାକୁ ଗୋଟିଏ ସହଭାଗିତା ହୋଇ ରହିବାକୁ ଅଛି, ପୁଣି କେତେକ ରୀତିନୀତିର ସହଭାଗିତା ହୋଇ ଆଦୌ ରହିବାର ନାହିଁ, ମାତ୍ର ତାଙ୍କରି ପୁନରୁତ୍ଥାନ ସମର୍ଥ ଦ୍ୱାରା ଖ୍ରୀଷ୍ଟଙ୍କଠାରେ ଏକ ସହଭାଗିତା ହୋଇ ରହିବାକୁ ଅଛି। ତାହିଁ ତ ସେହି ସାଧନଟି ଅଟେ ଯାହାକି ଜୀବନକୁ ବହନ କରି ଆଣିଥାଏ, ଏହା ଜନ୍ମଗ୍ରହଣ ପ୍ରକ୍ରିୟାକୁ ପରିଚୟକୁ ଆଣିଥାଏ। ତତ୍ପରେ ଜନ୍ମଗ୍ରହଣର ଅବସରଟି ଉପସ୍ଥିତ ହୋଇପାରିବା ପୂର୍ବେ, ସମ୍ଭବ ହେବା ପୂର୍ବେ ଆମେ ହୃଦବୋଧ କରିଥାଉ ଯେ ସେପରି ସ୍ଥଳେ ଜନ୍ମଗ୍ରହଣ ଅବସରଟି ଆସିବା ପୂର୍ବେ ମୃତ୍ୟୁର ଅବସ୍ଥିତି ରହିଥିବା ନିଶ୍ଚିତ। ଆଉ ଜନ୍ମଗ୍ରହଣ ପ୍ରକ୍ରିୟାଟି ଏହା ଏକ ଆବର୍ଜନା ବିଷୟ ଅଟେ, ଏହା ଯେ କି ପ୍ରକାର ଧରଣର ଜନ୍ମଗ୍ରହଣ କରିବା ବିଷୟ ଅଟେ ସେ କଥାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ଏହା ଯଦି ଘୁଷୁରୀ ଶାଳର ଜନ୍ମଗ୍ରହଣ ସହିତ ସମ୍ପର୍କ ସ୍ଥାପନ ରହିଥାଏ କିମ୍ବା ଏହା ଅନ୍ୟ ଯେକୌଣସି ଧରଣର ଜନ୍ମଗ୍ରହଣ ବିଷୟଟି ହୋଇଥାଏ ନା କାହିଁକି, ଏହା ଏକ ଆବର୍ଜନାମୟ ବିଷୟ ଅଟେ, ଆଉ ସେହି ହେତୁରୁ ଏହା ନୂତନ ଜନ୍ମ ଅଟେ। ଏହା ତ ଆପଣଙ୍କୁ ଏପରି କିଛି କାର୍ଯ୍ୟଗୁଡ଼ିକ କରିବାକୁ ପ୍ରବର୍ତ୍ତାଇ ଥାଏ ଯାହାକୁ ଆପଣ ସାଧାରଣତଃ କରିବେ ବୋଲି କଦାପି ଚିନ୍ତା ସୁଦ୍ଧା କରିନଥାନ୍ତି, କିନ୍ତୁ ଆପଣ ସ୍ୱୟଂରୁ ମୃତ୍ୟୁବରଣ କରିବାକୁ ଯେତେବେଳେ ପ୍ରସ୍ତୁତ ହୋଇପଡ଼ନ୍ତି ତତ୍ପରେ ଆପଣ ନୂତନ ରୂପେ ଜନ୍ମଗ୍ରହଣ କରିସାରିଥିବା ବ୍ୟକ୍ତି ହୋଇପଡ଼ନ୍ତି, ଖ୍ରୀଷ୍ଟ ଯୀଶୁଙ୍କଠାରେ ଥାଇ ଏକ ନୂତନ ସୃଷ୍ଟି ହୋଇପଡ଼ନ୍ତି। ତତ୍ପରେ ବିଷୟଗୁଡ଼ିକ ଅତି ସୂକ୍ଷ୍ମ ହୋଇପଡ଼େ, ପୁଣି ଜୀବନଟି ଏକ ନୂତନ ଦର୍ଶନର ବିଷୟଟି ହୋଇପଡ଼େ, ଯେହେତୁ ଆପଣ ଯୀଶୁ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱକୁ ଆଦରି ନିଅନ୍ତି, ପୁଣି ଏକ ରୀତିନୀତିକୁ କିମ୍ବା କିଛିଟା ମତବାଦକୁ ଆଦୌ ଆଦରନ୍ତି ନାହିଁ, କିମ୍ବା ଏପରିକି ଲିଖିତ ହୋଇଥିବା ବାକ୍ୟ ପ୍ରତି ଏହାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ପୁନର୍ଜୀବିତ ହେବାକୁ ହିଁ ଅଛି। ଆପଣ ଯେ ଈଶ୍ୱର ତତ୍ତ୍ୱ ଜ୍ଞାନରେ କେତେ ନିପୁଣ ବ୍ୟକ୍ତି ଅଟନ୍ତି, ଏହାକୁ କେତେ ଅଧିକ ରୂପେ ହାସଲ କରିଅଛନ୍ତି, ତହିଁପାଇଁ କିଛି ହେଲେ ଯାଇ ଆସେ ନାହିଁ। ତଥାପି ଏହା ତ ସେଠାରେ ମୃତ୍ୟୁବରଣ କରି ସାଇତ ହୋଇ ରହିଅଛି। ମୁଁ ମୁଠାଏ ଗହମକୁ ମୁଠାଏ ରଖିପାରିଥାଏ, କିନ୍ତୁ ଯେଉଁ ସ୍ଥାନରେ ଏହା ଅଙ୍କୁରିତ ହୋଇ ଜୀବିତ ହୋଇପାରେ, ସେପରି ଏକ ଜମିର ଧାରାବାହିକ ପଦ୍ଧତି ମଧ୍ୟକୁ ଏହା ପ୍ରବେଶ ନ କଲା ପର୍ଯ୍ୟନ୍ତ ଗହମର ବୀଜଟି କଦାପି ଜୀବିତ ହେବ ନାହିଁ। ତତ୍ପରେ ଆପଣ ଡକ୍ଟରେଟ୍ର ଏକ ସ୍ନାତକକୁ ହାସଲ କରିଥାଇ ପାରନ୍ତି, PhD, LLD କିମ୍ବା ଅନ୍ୟ ଯେକୌଣସି ଧରଣର ଉପାଧିକୁ ଆପଣ ହାସଲ କରିଥାଇ ପାରନ୍ତି, ତଥାପି ପବିତ୍ର ଆତ୍ମା ତାପରକୁ ଅବତରିତ ହୋଇ ନ ଆସିବା ପର୍ଯ୍ୟନ୍ତ, ପୁଣି ଆପଣଙ୍କ ପ୍ରତି ତାହାକୁ ସଞ୍ଜୀବିତ ନ କଲା ପର୍ଯ୍ୟନ୍ତ ପରମେଶ୍ୱର ସହିତ ଅବସ୍ଥାନର ଏକ ବ୍ୟକ୍ତିଗତ ଅନୁଭୂତିର ପରିଚୟକୁ ପ୍ରଦାନ ନ କରିବା ପର୍ଯ୍ୟନ୍ତ ସେହି ଗହମଟି ତାବତ୍ କୌଣସି ଉପକାରର ଯୋଗ୍ୟ ହୋଇପାରେ ନାହିଁ। ଆପଣ ତ ବୃଥାରେ କେବଳ ଶିକ୍ଷା ହାସଲ କରୁଅଛନ୍ତି। ଏଠାରେ କିଛି ଦିନ ପୂର୍ବେ ଜଣେ ଅଙ୍ଗ୍ରେଜ ବ୍ୟକ୍ତି ଯେ ପ୍ରକାର କଥାକୁ କହିଥିଲେ ଠିକ୍ ତାହାରି ପରି ସେହି ବ୍ୟକ୍ତିଟିର ନିମନ୍ତେ ମୁଁ ଖୁବ୍ ବିସ୍ମିତ ହୋଇ ପଡ଼ିଥିଲି। ପାଉଲ ଯେପରି ଶିକ୍ଷିତ ହୋଇଥିଲେ ଠିକ୍ ସେହିପରି ଭାବେ ଯେତେ ଗୁଡ଼ିଏ ବିଦ୍ୟା ଶିକ୍ଷାକୁ ସେ ହାସଲ କରି ରଖିଥିଲେ, ତାଙ୍କୁ ସେହି ସବୁ ଜ୍ଞାନ ପୋଷଣର ବିଦ୍ୟାଗୁଡ଼ିକୁ କରିବାକୁ ପଡ଼ିଥିଲା। ଖ୍ରୀଷ୍ଟଙ୍କୁ ଲାଭ କରିବା ନିମନ୍ତେ ପୁଣି ଯେଉଁ ବିଷୟଗୁଡ଼ିକୁ ସେ ଆଦୌ କାର୍ଯ୍ୟକାରୀ କରିପାରିବେ ନାହିଁ ବୋଲି ବିଚାର କରୁଥିଲେ, ସେସବୁକୁ କରିବା ନିମନ୍ତେ ତାଙ୍କୁ ବିଦ୍ୟାବୁଦ୍ଧି ସକଳ ବିଷୟକୁ ଛାଡ଼ିବାକୁ ପଡ଼ିଥିଲା। ଆଉ ତାହା ହିଁ ସେହି ପନ୍ଥା ଅଟେ ଯାହାକୁ ଈଶ୍ୱର କାର୍ଯ୍ୟକାରୀ କରନ୍ତି। ଆମମାନଙ୍କର ଶିକ୍ଷା ସମ୍ବନ୍ଧୀୟ ପ୍ରଣାଳୀରେ ସେ ଆମମାନଙ୍କୁ ବିନମ୍ର କରନ୍ତି, ଏପରି ଆଦୌ ନୁହେଁ ଯେ ମୁଁ ମୂର୍ଖତାକୁ ସମର୍ଥନ କରିବାକୁ ଚେଷ୍ଟା କରୁଅଛି, କିନ୍ତୁ ଆପଣମାନଙ୍କୁ ଭିନ୍ନତର ବିଷୟକୁ ପରିଚିତ କରାଇଦେବାକୁ ଯତ୍ନ କରୁଅଛି। ଶିକ୍ଷାଗତ ଯୋଗ୍ୟତା କଦାପି ଜୀବନକୁ ପରିଚିତ କରାଇପାରେ ନାହିଁ। ଜୀବନକୁ ପରିଚିତ କରିବା ନିମନ୍ତେ ଏହା ପରମେଶ୍ୱରଙ୍କ ଆତ୍ମାକୁ ଆବଶ୍ୟକ କରେ। ପୁଣି ସେହି ଜୀବନଟି ବିଦ୍ୟାବୁଦ୍ଧିର ନିପୁଣତା ସମ୍ବନ୍ଧିତ ଉଦ୍ଦୀପନାକୁ କୌଣସି ପ୍ରକାର ଦରକାର କରେ ନାହିଁ, କିମ୍ବା ସେଥିରୁ ଉତ୍ପନ୍ନ ହେବାଟା ଆଦୌ ସମୁଚୀନ ନୁହେଁ। ଏହାକୁ ବାଇବଲ ମଧ୍ୟରୁ ନିର୍ଗତ ହୋଇ ଆସିବାକୁ ଅଛି, ବଚନର ଉଦ୍ଦୀପନାଟିଏ ହେବାକୁ ହିଁ ଅଛି। ପୁଣି ସେହି ବଚନଟି କାଲି, ଆଜି ଆଉ ସଦାସର୍ବଦା ସମାନ ଅଟନ୍ତି। ତତ୍ପରେ ଆଜି ଏହା ଯେତେବେଳେ ଭୂମିରେ ପତିତ ହୁଏ ପୁଣି ଜୀବିତ ହୁଏ, ତତ୍ପରେ ଆପଣମାନେ ସେହି ସମାନ ଫଳକୁ ଲାଭ କରନ୍ତି ଯାହାକୁ ଆପଣମାନେ ପ୍ରେରିତ 2 ପର୍ବରେ ପାଇଥିଲେ। ନିଶ୍ଚିତ ରୂପେ ତାହା ହିଁ ଏହା ସବୁବେଳେ ସେପରି ହୋଇ ଆସିଅଛି, ପୁଣି ଏହା ସବୁବେଳେ ସେପରି ହେବ, କାରଣ ଏହା ପରମେଶ୍ୱରଙ୍କ ଆତ୍ମା ଅଟନ୍ତି ଯାହାକି ବାତାବରଣର ସକଳ ସର୍ତ୍ତାବଳୀକୁ ପୂରଣ କରିଥାନ୍ତି। ଫଳଗୁଡ଼ିକୁ ଉତ୍ପନ୍ନ କରିବା ନିମନ୍ତେ ଏହା ବାତାବରଣକୁ ସାହାଯ୍ୟ ନିଏ। ତାହା ହିଁ ସେହି କାରଣଟି ଅଟେ ଯେଉଁଥିପାଇଁ ଆପଣମାନେ ନରଗଣ ପୁରୁଷଗଣ ସବୁବେଳେ ଶିକ୍ଷିତ ହୋଇଅଛନ୍ତି ଯେ ଆପଣମାନେ ନିଜ ନିଜର ପୁଅ ଝିଅମାନଙ୍କୁ ଏଠାକୁ ଘେନି ଆସନ୍ତୁ। ଆଚ୍ଛା, ତେବେ ତାହା ତ ନିଶ୍ଚିତ ରୂପେ ଯୁକ୍ତିଯୁକ୍ତ ବିଷୟ ଅଟେ। କିଛି ସମୟ ପୂର୍ବେ ମୋର ଝିଅ ରିବିକାକୁ ଏଠାକୁ ଆସି ବସି ପଡ଼ିଥିବା ଦୃଶ୍ୟକୁ ମୁଁ ପ୍ରକୃତରେ ଦେଖି ବହୁତ ଆନନ୍ଦିତ ହେଉଥିଲି। ଜଣେ ନାରୀଙ୍କରକୁ ଉଙ୍କି ମାରିବା ବିଷୟକୁ ଆପଣମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ଦେଖିଥିଲେ, ସେହି ଜଣକ ମୋର ଝିଅ ଥିଲା ଯାହାକୁ ମୁଁ ଉଙ୍କି ମାରି ଦେଖିଥିଲି। ସୁତରାଂ ସେ ଭିତରକୁ ଆସିଥିଲା, ପୁଣି ବସି ପଡ଼ିଥିଲା। ସେ ଯେ ଆତ୍ମାଙ୍କର ବାପ୍ତିସ୍ମକୁ ଲାଭ କରୁ ତା ସପକ୍ଷରେ ମୁଁ ଏହା ହିଁ ଚାହିଁଥିଲି। ପୁଣି ସେହି କାରଣରୁ ସେଠାକୁ ଏଠାରେ ଏହି ସମୟ ଉପସ୍ଥିତ ଅଟେ। ଏହାର ପ୍ରକୃତ ଉଦ୍ଦେଶ୍ୟଟି ତାହା ହିଁ ଅଟେ, ଏହା ତ ଅନୁକୂଳ ବାତାବରଣକୁ ଆବଶ୍ୟକ କରିଥାଏ। ଯେପରିକି ବୃଦ୍ଧ ବିଶାରଦକ ବୋସ୍ୱତ ମହାଶୟ ପ୍ରାୟତଃ କହୁଥିଲେ, ଆପଣମାନେ କୁକୁଡ଼ାର ଅଣ୍ଡାଟିଏ ନେଇ ଏକ କୁକୁର ଛୁଆର ପେଟ ତଳେ ରଖିଦେଇପାରନ୍ତି, ପୁଣି ଏହା କୁକୁଡ଼ା ଛୁଆଟିଏ ଫୁଟାଇ ବାହାର କରିଦେଇପାରେ କାହିଁକି, ଯେହେତୁ ତାହା ଏକ ଅଣ୍ଡା ଅଟେ, ପୁଣି ଏକ ଉପଯୁକ୍ତ ବାତାବରଣକୁ ଲାଭ କରିଥିଲା। ଆପଣ ଯଦି ମେଥଡିଷ୍ଟ, ଜଣେ ବ୍ୟାପ୍ଟିଷ୍ଟ କିମ୍ବା ଜଣେ ପ୍ରେସବିଟେରିଆନ ହୋଇଥାଇ ପାରନ୍ତି, ତାହାକୁ ମୁଁ କଦାପି ପ୍ରଶ୍ରୟ ଦିଏ ନାହିଁ। ଏକ ଉଚିତ ପ୍ରକାରର ବାତାବରଣରେ ଏହା ପରମେଶ୍ୱର ଏକ ନୂତନ ଜନ୍ମ ହାସଲ କରିଥିବା ସନ୍ତାନକୁ ଫୁଟାଇ ବାହାର କରିବ। ବାତାବରଣଟି ତାହା ଏହାକୁ ସାଧନ କରିଥାଏ। ଆଉ ଯେକୌଣସି ସଂଗଠନ ଏକ ମୋହରର ଚିହ୍ନକୁ ହାସଲ କରିଥାନ୍ତି ନା କାହିଁକି, ସେଥିରୁ କିଛି ହେଲେ ଯାଇ ଆସେ ନାହିଁ। ମୁଁ ପଶୁଗୁଡ଼ାକୁ ପୂର୍ବେ ଚରାଉଥିଲି, ମୁଁ ଏହାକୁ ଲକ୍ଷ୍ୟ କରିଥିଲି। ଆମେ ସେଗୁଡ଼ିକୁ ଘଞ୍ଚ ଜଙ୍ଗଲକୁ ଯେତେବେଳେ ନେଉଥିଲୁ, ମୁଁ ତତ୍ତ୍ୱାବଧାରକକୁ ଲକ୍ଷ୍ୟ କରିଥିଲି। ଚାରଣଭୂମିର ବାହାରକୁ ଅଞ୍ଚଳଗୁଡ଼ିକର ଭିତର ଆଡ଼କୁ ନେଇଯାଉଥିଲୁ, ପୁଣି ସେମାନଙ୍କୁ ଅରଣ୍ୟ ମଧ୍ୟରେ ନେଇ ରଖୁଥିଲୁ। ସେଗୁଡ଼ିକ ଫାଟକର ମଧ୍ୟ ଦେଇ ଯେତେବେଳେ ଅତିକ୍ରମ କରି ଯାଉଥିଲେ ସେତେବେଳେ ତତ୍ତ୍ୱାବଧାରକ ମହାଶୟ ସେଠାରେ ଠିଆ ହୋଇ ପଶୁଗୁଡ଼ାକୁ ଏକ ଲୟରେ ରଖୁଥିଲେ, ବାଡ଼ବନ୍ଦୀର ନିମ୍ନଭାଗ ସ୍ଥାନ ସେଗୁଡ଼ିକୁ ଲକ୍ଷ୍ୟ କରୁଥିଲେ। ସେ ତ ନସଲ ଗୁଡ଼ିକର ଆଡ଼କୁ ଆଦୌ ନଜର ଦେଉନଥିଲେ, ସେତେବେ ସେ ତ କିଛି ବିଷୟ ନଜର ପକାଉ ନଥିଲେ, ଯେହେତୁ ସେ ଫାଟକରଟିର ମଧ୍ୟ ଦେଇ ଏକାଧିକ ପଶୁପଲ ଅତିକ୍ରମ କରି ଯାଉଥିଲେ। କିନ୍ତୁ ସେପରି ସ୍ଥଳେ ଗୋଟିଏ ମାତ୍ର ପ୍ରମୁଖ ବିଷୟ ଥିଲା ଯାହାକୁ ସେ ଖୁବ୍ ସତର୍କତା ସହିତ ଲକ୍ଷ୍ୟ କରୁଥିଲେ, ଆଉ ତାହା ରକ୍ତର ଦାଗ ବ୍ଲଡ୍ ଟ୍ୟାଗ୍ ଥିଲା। ଏହାକୁ ଥୋରୋବ୍ରିଡ୍ ହରିଫର୍ଡର ନସଲ କହିବାକୁ ହୋଇଥିଲା, ଅନ୍ୟଥା ଏହା କୌଣସି ପ୍ରକାରର ସେହି ଅରଣ୍ୟାଚଳକୁ ଯାଇପାରୁନଥିଲା, କାରଣ ଏହା ତ ଥୋରୋବ୍ରିଡ୍ ହରିଫର୍ଡର ସମୁଦାୟ ହିଁ ଅଟେ, ଯିଏକି ସେ ଅରଣ୍ୟ ଅଞ୍ଚଳର ଚାରଣଭୂମିରେ ବାସ କରି ରହିଥାଏ। ବଂଶବୃଦ୍ଧି ପ୍ରାଣୀକୁ ଯଥାଯଥ କରି ରଖିବା ନିମନ୍ତେ ମୋତେ ନିଶ୍ଚିତ ରୂପେ ରକ୍ତର ଚିହ୍ନଟିକୁ ହାସଲ କରିବାକୁ ହିଁ ଅଛି। ତତ୍ପରେ ମୁଁ ଏପରି ବିଚାର ପୋଷଣ କରେ ଯେ ବିଚାରର ଦିନରେ ତାହା ହିଁ ସେହି ନିର୍ଣ୍ଣାତ୍ମକ ପନ୍ଥାଟି ହେବ। ମୁଁ ଯେ ଜଣେ ମେଥଡିଷ୍ଟ ଥିଲି, ବ୍ୟାପ୍ଟିଷ୍ଟ ଥିଲି, ପେଣ୍ଟିକଷ୍ଟାଲ ଥିଲି କିମ୍ବା ପ୍ରେସବିଟେରିଆନ ଥିଲି, ସେହି କଥାକୁ ସେ ଆଦୌ ଜିଜ୍ଞାସା କରିବାକୁ ଯାଉନାହାନ୍ତି, କିନ୍ତୁ ସେ ତ ରକ୍ତର ଦାଗଟିକୁ ଦେଖିବାକୁ ଯାଉଅଛନ୍ତି। ମୁଁ ଯେତେବେଳେ ରକ୍ତ ଦେଖିବି ତୁମମାନଙ୍କୁ ଛାଡ଼ି ଆଗକୁ ବଢ଼ିଯିବି, ତାହା ହିଁ ନ୍ୟାୟୋଚିତ ବିଷୟ ଅଟେ। ସୁତରାଂ ଏହିସବୁ ଜଳକୁଣ୍ଡର ସମ୍ବନ୍ଧରେ ଆମମାନେ ହାସଲ କରିଥାଉ ଯେ କିଛି ସମୟ ଧରି ଏକାଠି ହୋଇ ରହିବା ପରେ, ବାତାବରଣ ସହିତ ସମ୍ପର୍କ କରି ରହିବା ପରେ ସେମାନେ ହୋଇପଡ଼ନ୍ତି, ସେମାନେ ଦୁର୍ଗନ୍ଧମୟ ହୋଇପଡ଼ନ୍ତି, ପୁଣି ସେମାନେ କୌଣସି ଉପକାର କାରଣ ହୁଅନ୍ତି ନାହିଁ। ତତ୍ପରେ ଏହା ସେପରି ଧରଣ ହୋଇପଡ଼େ, ଅର୍ଥାତ୍ ଏଗୁଡ଼ିକ ମଧ୍ୟରେ ବେଙ୍ଗଗୁଡ଼ିକର, ଝିଟିପିଟି ଗୁଡ଼ାକର, ପୁଣି ସର୍ପଗୁଡ଼ାକର, ବୁଢ଼ିଆଣୀ ଗୁଡ଼ାକର, ପୁଣି ପୋକ ଜୋକ ଗୁଡ଼ାକର, ତତ୍ପରେ ଅନ୍ୟାନ୍ୟ କୀଟପତଙ୍ଗର ଆଶ୍ରୟସ୍ଥଳ ହୋଇପଡ଼େ, କାରଣ ଏହା ଦୁର୍ଗନ୍ଧମୟ ଅବସ୍ଥାର ମଧ୍ୟରେ ରହିସାରିଅଛି, ଯାହାକି ଏହା ମଧ୍ୟକୁ ବଳପୂର୍ବକ ପଶି ଆସିଅଛି। ଆପଣମାନେ ଧାରଣା କରିପାରନ୍ତି କି ଏକ ଖଳାଘରର ଛାତ ଉପରକୁ ଧୋଇଥିବା ସମୟରେ କିମ୍ବା ଖଳାଘରର ନିକଟରେ ଅବସ୍ଥିତ ଥିବା ଏକ ଘରର ଛାତକୁ ଧୋଉଥିବା ଅବସ୍ଥାରେ କିମ୍ବା ଯେକୌଣସି ଅନ୍ୟ ସ୍ଥାନର ଆବର୍ଜନାମୟ ଅବସ୍ଥାକୁ ପରିଷ୍କାର କରୁଥିବା ସମୟରେ ସେହି ସ୍ଥାନଗୁଡ଼ିକର କି ପ୍ରକାର ଧରଣର ବୁଢ଼ିଆଣୀ ଗୁଡ଼ାକ, ପୁଣି ପୋକଜୋକା ଗୁଡ଼ାକ ଆଉ ଅନ୍ୟାନ୍ୟ ଆବର୍ଜନା ଗୁଡ଼ାକ ଧୋଇ ହୋଇ ଏହି କୁଣ୍ଡ ମଧ୍ୟକୁ ପ୍ରବେଶ କରିଥାଏ, ତାହାକୁ ବିବେଚନା କରିପାରନ୍ତି କି? ପୁଣି ମନୁଷ୍ୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଯେକୌଣସି ପଦ୍ଧତି ସମ୍ବନ୍ଧରେ ଏହା ଏକ ବିଶୁଦ୍ଧ ଧରଣର ଉଦାହରଣ ଅଟେ। ସେ ତ ପ୍ରାରମ୍ଭିକ ସମୟରୁ ଅକୃତ କାର୍ଯ୍ୟ ଏକ ବ୍ୟକ୍ତିବିଶେଷ ଅଟେ, ସେହିଥିରୁ ସେ ଜଣେ ତାଳକର୍ତ୍ତାଙ୍କର ଆବଶ୍ୟକତାକୁ ଲୋଡ଼ିଥାଏ। ସେ ତ ଆପଣାକୁ ସ୍ୱୟଂରୁ ମୁକ୍ତ କରିପାରିଲା ନାହିଁ, ଏହା ପାଇଁ ସେ କୌଣସି ପ୍ରକାରର ଯୋଜନାକୁ କଦାପି କରିପାରେ ନାହିଁ। ସେ ତ ହଜିସାରିଅଛି, ପ୍ରାରମ୍ଭରୁ ସେପରି ହୋଇସାରିଅଛି, ସେ ପାପୀ ହୋଇ ଏହି ଜଗତରେ ବଞ୍ଚିଅଛି, ସେ ମିଛ କଥା କହୁଥିବା ଅବସ୍ଥାରେ ଏ ପୃଥିବୀକୁ ଆସିଥାଏ, ସେ ଜଣେ ମିଥ୍ୟାବାଦୀ ଅଟେ। ସେ ତ ମିଛ କଥା କହୁଥିବା ଅବସ୍ଥାରେ ସହିତ ଏ ପୃଥିବୀକୁ ଆସିଥାଏ, ସେ ଜଣେ ମିଥ୍ୟାବାଦୀ ଅଟେ, ଆରମ୍ଭରୁ ସେ ମିଥ୍ୟାଚାରୀ ଅଟେ। ତେଣୁ ଏହି ଜଗତ ପୃଷ୍ଠରେ ସେ ଆପଣାରୁ ଯେକୌଣସି ପ୍ରୟାସକୁ କି ପ୍ରକାର କରିପାରେ, କି ପ୍ରକାର ଭାବେ ଜଣେ ପବିତ୍ର ବ୍ୟକ୍ତି ହୋଇପାରେ, ସେପରି ସ୍ଥଳେ କେବଳ ଜଣେ ମାତ୍ର ପବିତ୍ର ବ୍ୟକ୍ତି ଅଟନ୍ତି, କୌଣସି ଗୋଟିଏ ହେଲେ ମଣ୍ଡଳୀ ତେଣୁ ଆଦ ପବିତ୍ର ନୁହେଁ, ଏହା ତ କେବଳ ପବିତ୍ର ଆତ୍ମା ଅଟନ୍ତି ଯିଏକି ପବିତ୍ର ଅଟନ୍ତି, କୌଣସି ଗୋଟିଏ ହେଲେ ମଣ୍ଡଳୀ ନୁହେଁ, ଜଣେ ପବିତ୍ର ବ୍ୟକ୍ତି ନୁହନ୍ତି, ମାତ୍ର ଲୋକମାନଙ୍କ ମଧ୍ୟରେ ଏହା ତ ପବିତ୍ର ଆତ୍ମା ଅଟନ୍ତି, ତାହା ହିଁ ଯାହାକି ଏହା ଅଟନ୍ତି, ଆମେନ୍। ସେପରି ଧରଣର ଏକ ପର୍ବତ ଆଦୌ ନୁହେଁ ଯାହା ଉପରେ ପିତର ପୁଣି ଅନ୍ୟ ଶିଷ୍ୟ ଠିଆ ହୋଇଥିଲେ, ଯେହେତୁ ପର୍ବତଟି ଆଦୌ ପବିତ୍ର ନଥିଲା, କିନ୍ତୁ ଏହା ତ ପବିତ୍ର ପରମେଶ୍ୱର ଥିଲେ ଅଟନ୍ତି, ଯିଏକି ପର୍ବତ ଉପରେ ଅବସ୍ଥିତ ଥିଲେ, ଯିଏକି ଏହାକୁ ପବିତ୍ର କରିଥିଲେ। ଏହା ତ ଜଣେ ପବିତ୍ର ବ୍ୟକ୍ତି କଦାପି ନଥିଲେ, କିନ୍ତୁ ଏହା ତ ପବିତ୍ର ଆତ୍ମା ଥିଲେ ଯିଏକି ସେହି ବ୍ୟକ୍ତିଙ୍କ ମଧ୍ୟରେ ବାସ କରି ତାଙ୍କୁ ବ୍ୟବହାର କରିଥିଲେ, ସିଏ ଯିଏକି ଏହାଙ୍କୁ ପବିତ୍ର କରନ୍ତି। ବ୍ୟକ୍ତି ଜଣକ ନୁହନ୍ତି, ମାତ୍ର ପବିତ୍ର ଆତ୍ମାଙ୍କର ବ୍ୟକ୍ତିତ୍ୱ ସେ ପ୍ରକାର କଲେ। ଏହା ତ ବ୍ୟକ୍ତି ଜଣକ କଦାପି ନୁହନ୍ତି, କାରଣ ସାଧାରଣତଃ ସେ ଜଣେ ବ୍ୟକ୍ତି ମାତ୍ର କହି ଅଟନ୍ତି, ପାପରେ ଜାତ ହୋଇଅଛନ୍ତି, ଅଧର୍ମରେ ନିର୍ମିତ ହୋଇଅଛନ୍ତି, ପୁଣି ଗୁଡ଼ାଏ ମିଛ କଥା କହି ଏହି ପୃଥିବୀରେ ଜାତ ହୋଇଛନ୍ତି। ମନୁଷ୍ୟକୃତ ଯେକୌଣସି ଧରଣର ପଦ୍ଧତି ତାହା ତାକୁ ତହିଁରେ ସମୁଚିତ ରୂପେ ବ୍ୟବସ୍ଥିତ କରିବ, ସେ ତ ବୁଦ୍ଧିଜ୍ଞାନ ବିଶାରଦମାନଙ୍କୁ ଏ ବିଷୟରେ ଅନ୍ଧ କରି ପକାଇବ, ଜ୍ଞାନୀ ଚକ୍ଷୁଗୁଡ଼ିକୁ ଅନ୍ଧ କରି ପକାଇବ, ଯେଉଁଥିପାଇଁ ସେମାନେ ବିଚାର କରନ୍ତି। ମୁଁ ଏକ ମଣ୍ଡଳୀ ସହିତ ସମ୍ବନ୍ଧ ସ୍ଥାପନ କରି ରହିଅଛି, ମୋର ନାମ ମଣ୍ଡଳୀର ପୁସ୍ତକରେ ଅଛି, ମୁଁ ଏହାକୁ କରିଅଛି, ମୋର ପିତା ଏପରି ଥିଲେ ପୁଣି ସେପରି ଧରଣ ଥିଲେ, ইত্যাদি ইত্যাদি, তাহা তো খুব উচিত প্রকার যুক্তি রূপে বিবেচিত হুয়ে, যা কি বাস্তবরে এহাই অটে, এহারি বিরুদ্ধরে কিছু এলে মতব্যক্ত করিবার নাহিঁ। তথাপি হে বন্ধু, এহা সত্ত্বে যীশু কইছিলে নূতন রূপে জন্ম নহেলা পর্যন্ত সে আদৌ বুঝিপারে নাহিঁ। ধ্যান দিয়ন্তু, এপরি স্থলে এহা কদাপি অর্থ করে নাহিঁ যে সে তার চক্ষুদ্বয়কু দেখে কিংবা আপনার নূতন রূপে জাত হেলা পর্যন্ত স্বর্গরাজ্যের বিষয়কু কদাপি বুঝিপারন্তি নাহিঁ। এই ব্যাপটিস্ট সুসমাচার প্রচারক জনক কিপরি ভাবে করেছিলেন, কিপরি ভাবে সেই ব্যক্তি জনক যে কি সেই স্থানে ঠিয়া হয়েছিলেন, পুনি সমালোচনা করেছিলেন, পুনি এহার পরিহাস করেছিলেন, বুঝন্তু সেপরি স্থলে তাঙ্ক মধ্যে কিছু হলে প্রকাশ নাহিঁ যাহা কি এহাকু গ্রহণ করে পারিথান্তা, কিন্তু পরমেশ্বরঙ্কু এহা করিবাকু হি থিলা। বুঝন্তু পরমেশ্বর তাকু পরমেশ্বর তাঙ্কু পবিত্র আত্মাকে দান করেছিলেন, সে এহাকু প্রকট করে পরিচিত করাইছিলেন যে এহা কোনসি প্রকারে ছলনার বিষয় নথিলা, এহা তো বচন অটন্তি, সে তো এহাকু বিদ্যালয়রু আগত হইতিবা এক ধারণা রূপে কেবল শুনন্তি। তৎপরে পরমেশ্বর সকল প্রকার বরদানকু সেমানে গ্রহণ করে নেওয়া চেষ্টা করন্তি, পুনি বিতি সাইতবা কোনসি দিনটির উপরে এহাকু ব্যবস্থিত করন্তি। কিছু দিন পূর্বে জনে যুবা ব্যাপটিস্ট প্রচারক ঠিক এই স্থানে সেদিন সকাল বেলা বসিলে, আউ সে মো পাখ চালি আসলে, পুরি সে কহিলে ভাই ব্রাহ্মণ, সেপরি স্থলে আপনার গোটিয়ে কার্য করুছন্তি যাহা কি প্রকৃতরে ভুল কার্য অটে, মু কইতিলি মতে সাহায্য করন্তু। আউ সে কহিলে আপনার তো অটন্তি, মু বিচার করে যে আপনার বিশ্বাস ভজন পুনি জনে উত্তম ব্যক্তি অটন্তি, কিন্তু মু কইতিলি মহাশয় বিশেষ ধন্যবাদ দিয়ে, সে কইতিলে কিন্তু সেপরি স্থলে গোটিয়ে মাত্র বিষয় সম্বন্ধে আপনার ভুল করুছন্তি, সে কহিলে আপনার কেবল গোটিয়ে মাত্র ভুল করুছন্তি, মু কহিলি মু আশা করে যে পরমেশ্বর কেবল গোটিয়ে মাত্র বিষয়কে যদি ভুল বলি পাইথান্তে। আউ সে কহিলে আচ্ছা তবে সেপরি স্থলে রহিছি, এহা তো তাহাই অটে যাহাকু আপনার করুছন্তি, তাহাই ভুল ধরা বিষয় অটে, কহিলে আপনার তো বিশ্বরে প্রেরিত মানকর সেবা কার্যের বিষয়কু পরিচিত করাইয়াকু চেষ্টা করুছন্তি, পুনি কহিলে প্রেরিত মানকর সেবার কার্যটি প্রেরিত মানক সহিত শেষ হয়ে সারিছি। মু কইতিলি জনে ব্যাপটিস্ট হই, মু আউ জনে ব্যাপটিস্ট কু কুহে, মু আপনাকু গোটিয়ে প্রশ্ন পচারিবি, কহিলে কোন, মু কইতিলি পরমেশ্বর বাক্য যে প্রত্যাদেশিত বাক্য অটে, এহাকু আপনার বিশ্বাস করন্তি কি, এর প্রতিটি বাক্যকে আপনার বিশ্বাস করন্তি কি, সে কইতিলে সেপরি কাহিকি মু নিশ্চিত ভাবে বিশ্বাস করে, মু কইতিলি তবে তো সে কইতিলে এতিরে শব্দটিয়ে ন জোড়ো কিংবা শব্দটিয়ে বাদ ন দিও, কারণ মু তৎপরে কইতিলি প্রীতিক আশীর্বাদটি কেউঠে সমবেত মণ্ডলী উপরে অবতরিত হইতিলে তাহা মু আপনাকু দর্শাইবি, পরমেশ্বরক এক প্রতিজ্ঞা দ্বারা তা অবতরিত হইতিলে। বর্তমান আপন মতে পরমেশ্বরক প্রতিজ্ঞাকু দর্শান্তু, পুনি লোকমানক মধ্যরু ইয়া কেবে দূরেই গলা, সেমানক গহনরু চালি গলা, সে কথা সুদ্ধা মতে দর্শান্তু। বুঝন্তু আপন যদি তাহাকু বাক্যরে থিবার বিষয়কু প্রমাণিত করি দেই করি দেখাই দেই পারন্তি, তেবে ইয়া বিষয়রে ভুলি যান্তু। বুঝন্তু মু কইতিলি যেহেতু ইয়া অদ্যাবধি কার্যকারী হয়ে চালি অছি, কিছু কারণ নিমন্তে সে পদে হলে কিছু কহিলে নাহিঁ, পুনি মু কইতিলি আচ্ছা তবে ভাই মু আপনকু ইয়া ইয়া পচারাকু চাহেঁ, পেন্টিকোস দিন পিতর প্রেরিতক সমাচার প্রচার করেছিলে, পুনি তাহা যে সত্য কথা অটে এহাকু আমরা সমস্তে জানু, যেহেতু স্বর্গর চাবিকু সে হাসল করেছিলে যাহাকু যীশু তাঙ্কু প্রদান করেছিলে, পুনি সে যে কোন কহিছিলে সে কথা কেতবেলে ধ্যান সহিত দেখন্তু, সে কহিছিলে আপনার মধ্যে প্রত্যেক জন মন পরিবর্তন করন্তু, পুনি আপনার পাপর মোচন নিমন্তে যীশু খ্রিস্ট নামে বাপ্তিত হেতু, তৎপরে আপনার পবিত্র আত্মাঙ্ক বরদান লাভ করিবে, কারণ এই প্রতিজ্ঞা আপনার নিমন্তে পুনি আপনার সন্তান সন্ততি মানক নিমন্তে আর দূরবর্তী যেত লোককে প্রভু পরমেশ্বর আপনার নিমন্তে আহ্বান করিবে সে সমস্ত নিমন্তে অটে, তবে সেপরি এক স্থান যেউঠারে সে যদি অবসারণ করে দেই থাকে, তবে পেন্টিকোস পিতরঙ্ক শব্দমালা প্রতি কোন হইথান্তা, বুঝন্তি তো নুহে এ কদাপি অপসারিত হইনথিলা, শনিত শনিতর শক্তি হত মেষ কদাপি ন হুয়ে অন্ত, শেষ ভক্তজন ন পশিবা যায় সে স্বর্গীয় মন্ডলীরে, যেবে এই নির্জীব জিহ্বা পাক শক্তি হরাইব তেবে গাইবি সেই গীতস্বর স্বর্গরে মধুরতানে, পরমেশ্বর তাহাকু বিশ্বাস করিবাকু ପୁଣି ଏଥିରେ ସୁସ୍ଥିର ରହିବାକୁ ମୋତେ ସାହାଯ୍ୟ କରନ୍ତୁ। ପୁଣି ଆମମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ଯେପରି ସାହାଯ୍ୟ କରନ୍ତୁ, ପୁଣି ଏହାଙ୍କର ଅତି ନିକଟରେ ଠିଆ ହୋଇ ରହିବାକୁ ଉପକାର କରନ୍ତୁ, ଯେହେତୁ ଏହା ହିଁ ସୁସମାଚାରର ସତ୍ୟତା ଅଟେ। ଆଜ୍ଞା ହଁ, ତାହା ହିଁ ଅଟେ। କେହି ଜଣେ ଜ୍ଞାନୀ ବ୍ୟକ୍ତି ଏହିସବୁ ବିଷୟ ପ୍ରତି ଆଦୌ ନଜର ପକାଇବା ଉଚିତ ନୁହେଁ। ପୁଣି ଏଗୁଡ଼ିକ ଯେ ଆଦୌ ସଫଳ ନହିବ ସେ କଥାକୁ ବୁଝିବା ଉଚିତ। ସେଗୁଡ଼ିକ କଦାପି କୌଣସି ପ୍ରକାରେ କାର୍ଯ୍ୟକାରୀ ହୋଇପାରନ୍ତି ନାହିଁ। ଏକ ସାଙ୍ଗଠନିକ ଧର୍ମ, ପୁଣି ସାଙ୍ଗଠନିକ ଏକ ଅନୁଭୂତି ପରମେଶ୍ୱରଙ୍କ ଉପସ୍ଥିତିରେ କଦାପି ଫଳପ୍ରଦ ହେବ ନାହିଁ। ଏହାକୁ ତ ପରମେଶ୍ୱରଙ୍କଠାରୁ ବିଶୁଦ୍ଧ ରୂପେ ଆଗତ ହେବାକୁ ହିଁ ଅଛି। ଏହା ତ ପରମେଶ୍ୱର ଦ୍ୱାରା କୌଣସି ବ୍ୟବହାର କରାଯାଇପାରିବ ନାହିଁ। ବିତି ସାରିଥିବା ଦିନମାନଙ୍କରେ କୌଣସି ଏକ ଦିନର ଅବସରରେ ପରମେଶ୍ୱର ସେପରି ଧରଣର ପଦ୍ଧତିକୁ କଦାପି ବ୍ୟବହାରରେ ଆଣିନଥିଲେ। ପୁଣି ଆପଣମାନେ ଆପଣମାନେ ସଦସ୍ୟଗଣକୁ ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟ ସବୁକୁ ହାସଲ କରିଥିଲେ। ମାତ୍ରଭୂତ ପରମେଶ୍ୱରଙ୍କର ଅସଲି ବିଜକୁ ଅର୍ଥ କରି କହେ, ଯେପରିକି ପେଣ୍ଟିକସ୍ ଦିନ ପ୍ରକୃତ ବିଜଟି ରୋପିତ ହେଲା, ଏହା ସଂଗଠନର କଦାପି ଅଙ୍କୃତ ହୋଇ ବାହାରି ଆସେ ନାହିଁ। ଏହା ତ ପ୍ରସବ ହେବା ଦ୍ୱାରା ନୂତନ ରୂପେ ଜନ୍ମଗ୍ରହଣ କରିସାରିଥିବା ଦ୍ୱାରା ବାହାରି ଆସେ। ଏକ ପ୍ରକାର ଉଦାହରଣ ସ୍ୱରୂପ ଇସ୍ରାଏଲକୁ ଆଦର୍ଶକର କାରଣ କରି ଗ୍ରହଣ କରିବାକୁ ଆମମାନେ ଅନୁପ୍ରାଣିତ ହେଉଅଛୁ, ଯାହାର କାରଣ ସ୍ୱରୂପ ହୋଇ ଆମମାନେ ଚିତ୍ରଣ ହୋଇଅଛନ୍ତି। ଲକ୍ଷ୍ୟ କରନ୍ତୁ, ସେମାନେ ପ୍ରଦତ୍ତ ହୋଇଥିବା ଜଳଧାରାକୁ ନିର୍ଜଳକୁ ସେମାନେ ପାଶରେ ପକାଇଛନ୍ତି, ତାଙ୍କୁ ପରିତ୍ୟାଗ କରିଛନ୍ତି। ପୁଣି ସେମାନେ ଆପଣମାନେ ନିମନ୍ତେ ବିଭିନ୍ନ ଧରଣର ଜଳାଧାରଗୁଡ଼ିକୁ ଖନନ କରିଅଛନ୍ତି। ସେପରି ଧରଣର ଏକ ବ୍ୟବହାର ବିଷୟକୁ ଆପଣମାନେ ବିଚାର କରିପାରିଥାନ୍ତେ କି? କେହି ଜଣେ ବ୍ୟକ୍ତି ଏକ ଅନ୍ତର୍ଜଳୋତ୍ସ ଉପନିକଟରେ ଯେତେବେଳେ ଉପସ୍ଥିତ ଥାନ୍ତି, ପୁଣି ତହିଁରୁ ପାନ କରୁଥାନ୍ତି, ତତ୍ପରେ ଆପଣମାନେ ନିମନ୍ତେ ଅନ୍ୟ ଏକ ଜଳଧାରାକୁ କୂପକୁ ଖନନ କରିବାକୁ ଇଚ୍ଛା ପୋଷଣ କରନ୍ତି, ବୁଝନ୍ତୁ, ତହିଁରୁ ପାନ କରିବାକୁ ଉତ୍ସୁକ ହୁଅନ୍ତି। ଆଉ ତାହା ହିଁ ଯାହାକୁ ଭାବବାଦୀ ଜଣକ କହିଥିଲେ, ତାହା ହିଁ ଯାହାକୁ ପରମେଶ୍ୱରଙ୍କ ବଚନ କହିଅଛନ୍ତି, ତାହା ହିଁ ସେ ବିଷୟଟି ଅଟେ ଯାହାକୁ ଈଶ୍ୱର ଭାବବାଦୀଙ୍କୁ କହିଥିଲେ। ସେମାନେ ମୋତେ ପାଶରୀ ପକାଇଛନ୍ତି, ପୁଣି ମୋତେ ପରିତ୍ୟାଗ କରିଛନ୍ତି, ଜୀବନ୍ତ ଜଳର ନିର୍ଜଳଙ୍କୁ ତୁମମାନେ ତ୍ୟାଗୀ ଦେଇଅଛ, ପୁଣି ଆପଣମାନଙ୍କ ନିମନ୍ତେ ବିଭିନ୍ନ ଧରଣର କୂପଗୁଡ଼ିକୁ ଖନନ କରିଅଛ, ଯେଉଁଗୁଡ଼ିକ ଜଳାଶୀର୍ଣ୍ଣ ଭଗ୍ନ ଜଳଧାରାଗୁଡ଼ିକ ଅଟନ୍ତି, ପୁଣି ସେଗୁଡ଼ାକୁ ଜଳଧାରଣ ରଖିବା ପାଇଁ ଅକ୍ଷମ ଅଟନ୍ତି। ଏକ ବିଶେଷ ଧରଣ ବିଷୟକୁ ଲକ୍ଷ୍ୟ କରନ୍ତୁ, ସେମାନେ ସେପରି ଧରଣର କିଛିଟା ବିଷୟକୁ ଆବଶ୍ୟକ କରିଥିଲେ, ତାକୁ ସେମାନେ ଆୟତ୍ତ କରି ରଖିପାରିଥାନ୍ତେ, କିମ୍ବା ସେମାନେ ଯେ କିପ୍ରକାର ଧରଣର କାର୍ଯ୍ୟକୁ କରିଥିଲେ ତାହାକୁ ପ୍ରଦର୍ଶନ କରିପାରିଥାନ୍ତେ। ତାହିଁ ସଂସ୍ଥାଗତ ଧର୍ମବିଶ୍ୱାସ ଏକ ମୂର୍ଖତାପୂର୍ଣ୍ଣ ବିଷୟ ଅଟେ। ସେମାନେ ଆପଣଙ୍କ ପ୍ରୟାସ ବଳରେ ତହିଁରେ କିଛିଟା ବିଶେଷ ବିଷୟକୁ ଯେ ନିହାତି ପକ୍ଷେ ହାସଲ କରି ରଖନ୍ତୁ, ଏଥିପାଇଁ ସର୍ବଦା ଚେଷ୍ଟା କରି ଆସୁଅଛନ୍ତି। ସେମାନଙ୍କୁ ନିହାତି ପକ୍ଷେ ଏହାରି ମଧ୍ୟରେ ସେହି ସବୁ ପଦ୍ଧତିକୁ ପୁଣି ସୋସାଇଟି ଗୁଡ଼ିକୁ ହାସଲ କରିବାକୁ ହିଁ ଅଛି, ପୁଣି ଅନ୍ୟାନ୍ୟ ସାଧନ ଗୁଡ଼ିକୁ ବ୍ୟବସ୍ଥିତ କରି ରଖିବାକୁ ଅଛି। ବର୍ତ୍ତମାନ ମୁଁ ଏପରି ଏହାରି ସହିତ ଆବଦ୍ଧ ଅଟେ, ଏପରି ଧରଣର ଏକ ପରିଚୟ ପତ୍ରକୁ ହାସଲ କରି ରଖିବାକୁ ଅଛି। ପରମେଶ୍ୱରଙ୍କର ବିନମ୍ର ସନ୍ତାନଗଣ ପରିଚୟକୁ ରଖିବା ପରିବର୍ତ୍ତେ ସେମାନେ ଏପରି କିଛି ପରିଚୟ ବିଷୟକୁ ହାସଲ କରି ରଖିବାକୁ ଚାହାନ୍ତି, ଯଦ୍ୱାରା ସେମାନେ ନିଜ ନିଜକୁ ପ୍ରଦର୍ଶନ କରାଇପାରନ୍ତି। ତାକୁ ତାଙ୍କରି ମାର୍ଗ କରି ପରିଚିତ କରାଇବା ଅଭିପ୍ରାୟରେ ପରମେଶ୍ୱରଙ୍କୁ ତାର ସୁଯୋଗଟିକୁ ଦେବା ପରିବର୍ତ୍ତେ ସେମାନେ ଆପଣମାନଙ୍କର ମାର୍ଗକୁ କାର୍ଯ୍ୟକାରୀ କରି ପ୍ରଦର୍ଶନ କରିବାକୁ ଇଚ୍ଛୁକ ଅଟନ୍ତି। ପୁଣି ଏହା ହିଁ ସେହି ପନ୍ଥା ଅଟେ ଯଦ୍ୱାରା ପଦ୍ଧତିଗୁଡ଼ିକ ଆଜିକାଲିର ମଣ୍ଡଳୀ ମଧ୍ୟ ପ୍ରବେଶ କରି ସ୍ଥାନାଧିକାର କରି ରହିଅଛି। ପ୍ରତ୍ୟେକଟି ପଦ୍ଧତି ସେପରି ନୁହେଁ, ମାତ୍ର ଜଣେ ଏହାକୁ ଏହି ମାର୍ଗରେ ଅନୁସୃତ କରିବାକୁ ଚାହେଁ, ଅନ୍ୟ ଜଣେ ସେହି ଅନ୍ୟ ଏକ ଭିନ୍ନ ମାର୍ଗରେ ଏହାକୁ ରଖିବାକୁ ଚାହେଁ। ଯଦି ଆପଣ ଜଣେ ମେଥଡିଷ୍ଟ ଅଟନ୍ତି, ତାହେଲେ ଆପଣଙ୍କୁ ନିହାତି ପକ୍ଷେ ଏହି ପନ୍ଥା ରହିବାକୁ ଅଛି। ଯଦି ଜଣେ ବ୍ୟାପ୍ଟିଷ୍ଟ ମତବାଦୀ, ତେବେ ଆପଣଙ୍କୁ ଏହି ମାର୍ଗରେ ଚାଲିବାକୁ ଅଛି। ଜଣେ ପ୍ରେସବିଟେରିଆନ, ଜଣେ କ୍ୟାଥୋଲିକ, ପୁଣି ଅଧିକ ଯାହା କିଛି ମତବାଦର ଆପଣ ହୋଇଥାନ୍ତୁ ନା କାହିଁକି, ସେମାନେ ସମସ୍ତେ ନିଜ ନିଜର ପଦ୍ଧତିଗୁଡ଼ିକୁ ହାସଲ କରି ରହିଛନ୍ତି, ତାହାର ବିରୁଦ୍ଧରେ କିଛି କହିବାର ନାହିଁ। ତଥାପି ଯାହାର ବିଷୟକୁ ଘେନି ମୁଁ ଆଲୋଚନା କରୁଅଛି, ଏହା କିନ୍ତୁ ତାହା କଦାପି ନୁହେଁ। ଏହାକୁ କାର୍ଯ୍ୟକାରୀ କରି ପ୍ରସ୍ତୁତ କରିବାକୁ କେହି ଜଣେ ବ୍ୟକ୍ତି ଆପଣଙ୍କର ପନ୍ଥାକୁ ନିରୂପଣ କରିବାକୁ ଇଚ୍ଛା କରନ୍ତି, ତତ୍ପରେ ଏହାକୁ ସମ୍ପାଦନ କରି ପ୍ରସ୍ତୁତ କରିବାକୁ ପରମେଶ୍ୱରଙ୍କଠାରେ ନିଜର ନିରୂପିତ ପନ୍ଥାଟି ରହିଅଛି। ଆଉ ସେ ଏପରି କହିଥିଲେ, ତୁମମାନେ ନିଜ ନିଜର ପନ୍ଥାକୁ ଏକ ଭଗ୍ନ ଜଳଧାରା ପଦ୍ଧତିକୁ ମଜବୁତ କରି ଧରି ରଖିଅଛ, ତତ୍ପରେ ମୋହର ମାର୍ଗକୁ ଜୀବନର ପନ୍ଥାକୁ କଦାପି ଗ୍ରହଣ କରିବାକୁ ଇଚ୍ଛୁକ ହେଉନାହଁ। ପୁଣି ତାହା ହିଁ ସେହି ସମାନ ଧରଣର ଆଚରଣଟି ଅଟେ ଯେପରିକି ଆଜିକାଲି ତାହା ଅବସ୍ଥାନ କରି ରହିଅଛି। ଏହା କୌଣସି ପ୍ରକାରେ ତ୍ରିମାତ୍ର ଭିନ୍ନତର ରୂପକୁ ଆଦୌ ଗ୍ରହଣ କରିନାହିଁ। ବିଚାର କରି ଦେଖନ୍ତୁ ଯେ କେହି ଜଣେ ବ୍ୟକ୍ତି ଯିଏକି ଏକ ସଜଳ ଉଚ୍ଛୁଳା କୂପ ନିକଟରେ ବିଶୁଦ୍ଧ ଜଳର ନିର୍ଜଳ ନିକଟରେ ଅବସ୍ଥିତ ଥିବା ଅବସରରେ ସେପରି ଧରଣ ଏକ ବିଶୁଦ୍ଧ ଜଳର କୂପକୁ ଛାଡ଼ି ଦେଇ ଏକ ଭଗ୍ନ ଜଳାଧାର ନିକଟକୁ ଯାହାକୁ ସେ ନିଜରୁ ପ୍ରସ୍ତୁତ କରିଅଛି ତେଣୁ ପାନ କରିବାକୁ ଆଚରଣ କେତେ ମୂର୍ଖତାର ବିଷୟ ଅଟେ। ତତ୍ପରେ ଆପଣ ନିମନ୍ତେ ଏକ ଜଳାଧାରକୁ ଖନନ କରିଥିବା ବିଷୟଟି ଯାହାକୁ ସେ ଏକ ଆବର୍ଜନାମୟ ଖଳର ମଧ୍ୟରେ ଖନନ କରିଛନ୍ତି ଯାହା ମଧ୍ୟକୁ ଉପର ମୁଣ୍ଡର ସମସ୍ତ ଆବର୍ଜନା ଧୋଇ ହୋଇ ଆସି ତହିଁରେ ପ୍ରବେଶ କରୁଅଛି। ତତ୍ପରେ ତହିଁରୁ ସେ ପାନ କରୁଅଛି। ଏଥିରୁ ଏହା ସୁସ୍ପଷ୍ଟ ରୂପେ ଅନୁମେୟ ଯେ ସେହି ବ୍ୟକ୍ତିଙ୍କର ମସ୍ତିଷ୍କରେ ନିଶ୍ଚିତ ରୂପେ କିଛି ନା କିଛି ବିକୃତିର ବ୍ୟାଧି ଅବଶ୍ୟ ରହିଅଛି। ପୁଣି କେହି ଜଣେ ବ୍ୟକ୍ତି ଧର୍ମଶାସ୍ତ୍ରର ଯାଜକୀୟ ପଦ୍ଧତି ସହିତ ଆପଣଙ୍କୁ ଆବଦ୍ଧ କରି ରଖିବେ ପୁଣି ଯେଉଁ ପବିତ୍ର ଆତ୍ମା ଧର୍ମଶାସ୍ତ୍ର ବାକ୍ୟକୁ ପ୍ରଘଟ କରନ୍ତି ପୁଣି ଏହାକୁ ଆପଣମାନଙ୍କଠାରେ ବାସ୍ତବ କରି ପ୍ରସ୍ତୁତ କରିଥାନ୍ତି ତାଙ୍କ ସହିତ ଆବଦ୍ଧ ହୋଇ ରହିବାକୁ ଚାହିଁବେ ନାହିଁ। ତେବେ ଏହା ନିଶ୍ଚିତ ଭାବେ ସତ୍ୟ ଯେ ସେହି ବ୍ୟକ୍ତିଙ୍କଠାରେ ଆତ୍ମିକ ରୂପେ କିଛି ନା କିଛି ବିକୃତି ଅବଶ୍ୟ ରହିଅଛି। ତାହା ବାସ୍ତବରେ ଯଥାର୍ଥ ବିଷୟ ଅଟେ। ନିଶ୍ଚିତ ରୂପେ ପବିତ୍ର ଆତ୍ମାଙ୍କର ଏହା ହିଁ ମନ୍ତବ୍ୟ ଅଟେ। ପ୍ରତ୍ୟେକ ଜଣ ସେମାନଙ୍କ ବାଇବଲର ଏକ ସ୍ୱତନ୍ତ୍ର ଧରଣର ବ୍ୟାଖ୍ୟାକୁ ହାସଲ କରିଛନ୍ତି ଯାହାକୁ ଆପଣମାନେ ଉପଯୁକ୍ତ ଧରଣର ବ୍ୟାଖ୍ୟା ବୋଲି ବିଚାର କରନ୍ତି। ପରମେଶ୍ୱର ଆପଣମାନଙ୍କର କାହାରି ସାହାଯ୍ୟକୁ ଆଦୌ ଲୋଡ଼ନ୍ତି ନାହିଁ। ପରମେଶ୍ୱର ଆପଣମାନଙ୍କର କାହାରି ବ୍ୟାଖ୍ୟାକୁ ଆବଶ୍ୟକ କରନ୍ତି ନାହିଁ। ପରମେଶ୍ୱର ଆପଣା ବଚନର ସ୍ୱୟଂର ବ୍ୟାଖ୍ୟାକାରୀ ଅଟନ୍ତି। ପରମେଶ୍ୱର ଆପଣଙ୍କର ସେହି ନିରୂପିତ ପନ୍ଥାନୁସାରେ ତାଙ୍କର ବଚନର ବ୍ୟାଖ୍ୟାକୁ କରନ୍ତି ଯେପରି ପନ୍ଥାକୁ ଅବଲମ୍ବନ କରି ଏହାକୁ ବ୍ୟାଖ୍ୟା କରିବାକୁ ସେ ଚାହାନ୍ତି। ଆଦ୍ୟରେ ପରମେଶ୍ୱର ଏପରି କହି ବାକ୍ୟ ଉଚ୍ଚାରଣ କରିଥିଲେ ଦୀପ୍ତି ହେଉ ପୁଣି ଦୀପ୍ତି ପ୍ରକାଶିତ ହେଲା। ତାହା ତ କୌଣସି ପ୍ରକାରର ବ୍ୟାଖ୍ୟାକୁ ଆଦୌ ଆବଶ୍ୟକ କରିନଥିଲା ତାହା ହିଁ ଯାହାକୁ ପରମେଶ୍ୱର କରିଥିଲେ। ସେ କହିଥିଲେ ଜଣେ କୁମାରୀ ଗର୍ଭବତୀ ହେବେ ଆଉ ସେ ଗର୍ଭବତୀ ହେଲେ ତାହା କୌଣସି ପ୍ରକାର ବ୍ୟାଖ୍ୟାକୁ ଆଦୌ ଆବଶ୍ୟକ କରେ ନାହିଁ। ସେ ଏପରି କହିଥିଲେ ଯେ ସେ ସକଳ ପ୍ରାଣୀ ଉପରେ ଆପଣା ଆତ୍ମାଙ୍କୁ ଢାଳିବେ। ସେ ତଦ୍ରୁପ କର୍ମକୁ କରିଥିଲେ। ଏହା କୌଣସି ପ୍ରକାରର ବ୍ୟାଖ୍ୟାକୁ ଆଦୌ ଆବଶ୍ୟକ କରେ ନାହିଁ। ଏହା ପ୍ରଘଟ କରିବା ଦ୍ୱାରା ପରମେଶ୍ୱର ନିଜର ବାକ୍ୟକୁ ସ୍ୱୟଂରୁ ବ୍ୟାଖ୍ୟା କରନ୍ତି ପୁଣି ଏହାକୁ ସୁସ୍ପଷ୍ଟ କରୁଅଛନ୍ତି ପୁଣି ଏହାକୁ ପ୍ରମାଣିତ କରୁଅଛନ୍ତି। କେହି ଜଣେ ଭାବବାଦୀ ଯେ ପରମେଶ୍ୱରଙ୍କଠାରୁ ପ୍ରମାଣ ସିଦ୍ଧ ପରମେଶ୍ୱର ଦାସ ଅଟନ୍ତି ଏହା ହିଁ ଈଶ୍ୱରଙ୍କ ପ୍ରମାଣିତ ପନ୍ଥା ଅଟେ। ସେ କହିଥିଲେ ତେବେ ତୁମମାନଙ୍କ ମଧ୍ୟରେ କେହି ଭବିଷ୍ୟତ ବକ୍ତା ଥାଏ ପୁଣି ସେହି ଜଣଙ୍କ ଯଦି ଆତ୍ମିକ ବ୍ୟକ୍ତି ହୋଇଥାଏ ତେବେ ଆମ୍ଭେ ସଦାପ୍ରଭୁ କୌଣସି ଦର୍ଶନ ଦ୍ୱାରା ତାହା ପ୍ରତି ଆପଣଙ୍କୁ ପ୍ରକାଶ କରିବା ଆମ୍ଭେ ସ୍ୱପ୍ନ ଦ୍ୱାରା ତାହା ସହିତ କଥାବାର୍ତ୍ତା କରିବା ପୁଣି ସେ ଯାହା କିଛି ବାକ୍ୟ କହନ୍ତି ତାହା ଯେବେ ସଫଳ ହୁଏ ତେବେ ତାଙ୍କଠାରେ ଭୀତ ହୁଅ। ମାତ୍ର ତାଙ୍କର ବାକ୍ୟ ଯଦି ସଫଳ ହୁଏ ନାହିଁ ତେବେ ତାଙ୍କଠାରେ ଭୀତ ହୁଅ ନାହିଁ। ପରମେଶ୍ୱର ଆପଣଙ୍କ ବାକ୍ୟକୁ ଯେତେବେଳେ କହନ୍ତି ସେତେବେଳେ ତାହା ହିଁ ସେହି ସମାନ ଧରଣର ଆଚରଣ ଅଟେ। ପୁଣି କେହି ଜଣେ ବ୍ୟକ୍ତି କହନ୍ତି ବାକ୍ୟଟି ଏପରି ଧରଣର ଅଟେ ପୁଣି ଏହା ସେହିପରି ଭାବେ ସଫଳ ହୋଇଥାଏ ତେବେ ଏହାକୁ ଯେ ପରମେଶ୍ୱର କାର୍ଯ୍ୟକାରୀ କରୁଛନ୍ତି ଏହା ହିଁ ତାହାର ପ୍ରମାଣ। ମାତ୍ର ସେ ଯଦି ଏପରି କହନ୍ତି ଏହା ଏହିପରି ଧରଣର ଏକ ଭିନ୍ନ ପନ୍ଥା ଅଟେ ପୁଣି ପୂର୍ବର ସକଳ ଦିନ ବିତି ସାରିଅଛି ଏହାର ସବୁକିଛି ବିଷୟକୁ କାହିଁକି ଗ୍ରହଣ କରିବା। ତେବେ ଆପଣଙ୍କ ହାତରେ ରୋଟି ଖଣ୍ଡିକୁ ଧରିଥିଲେ ସୁଦ୍ଧା ସେ କ୍ଷୁଧାର୍ତ୍ତ ଅଟନ୍ତି। ରୋଟି ପାଇଁ ଆତୁର ହେଉଥିବା ଏକ ଭୋକିଲା ବ୍ୟକ୍ତି ଅଟନ୍ତି। ସନ୍ତାନମାନଙ୍କ ପାଇଁ ଭୋଜନକୁ ଦେବାକୁ ଅସମର୍ଥ ବ୍ୟକ୍ତି ଅଟନ୍ତି ଆଉ ସେମାନଙ୍କଠାରୁ ଏହାକୁ ଦୂରେଇ ନେଇ ଯାଉଥିବାର ଜଣେ ବ୍ୟକ୍ତି ଅଟନ୍ତି ପୁଣି ସେମାନଙ୍କୁ କ୍ଷୁଧାର୍ତ୍ତ କରୁଥିବା ବ୍ୟକ୍ତି ଅଟନ୍ତି। ସେଠାରେ ଏକ ଉଚ୍ଛୁଳା ଜଳର କୂପଟି ଯେତେବେଳେ ଅବସ୍ଥାନ କରି ରହିଅଛି ସେତେବେଳେ ଆପଣ ଅନ୍ୟ ଏକ ନିର୍ଜଳରୁ ଏକ ଆବର୍ଜନାମୟ ଜଳଧାରାରୁ ପାନ କରିବାକୁ କାହିଁକି ଇଚ୍ଛୁକ ହେବେ। ଯେତେବେଳେ ଜଳରେ ଭରପୁର ଏକ ଉତ୍ତମ ଜଳାଶୟ ରହିଅଛି ତେବେ ଆପଣ ଏପରି ଏକ ଆବର୍ଜନାମୟ ଜଳଧାରାରୁ କାହିଁକି ପାନ କରିବେ। ପୁଣି ଜୀବନର ଏକ ନିର୍ଜଳ ତାହା କ'ଣ ଅଟେ? ଜୀବନର ନିର୍ଜଳଟି କ'ଣ? ଜୀବନ୍ତ ଜଳର ନିର୍ଜଳଟି କ'ଣ ଅଟେ? ତାହା ଏକ ଅନ୍ତର୍ଜଳୋତ୍ସ କୂପ ଅଟେ। ଏହାକୁ ଆମମାନେ ତାହାର ସମାନ କରି ତୁଳନା କରିବୁ। ବର୍ତ୍ତମାନ ଏକ ଜଳଧାରା ପୁଣି ଜୀବନ୍ତ ଜଳର ନିର୍ଜଳ ମଧ୍ୟରେ ରହିଥିବା ପ୍ରଭେଦକୁ ଯେ ଆପଣମାନେ ଲକ୍ଷ୍ୟ କରନ୍ତୁ ଏହା ହିଁ ମୁଁ ଆପଣମାନଙ୍କ ପାଇଁ ଚାହେଁ। ଏକ ଅନ୍ତର୍ଜଳସ୍ରୋତ କୂପ ପୁଣି ଏକ ଭଗ୍ନ ଜଳଧାରାର ସେହି ସ୍ଥାନ ରହିଅଛି। ଏହି ଭଗ୍ନ ଜଳଧାରାଟି ବୁଢ଼ିଆଣୀ ଗୁଡ଼ିକରେ ଝିଟିପିଟି ଗୁଡ଼ିକରେ ବେଙ୍ଗ ଗୁଡ଼ାକରେ ପୋକଜୋକ ଆଦିରେ ପୁଣି ଅନ୍ୟାନ୍ୟ ଯାହା କିଛି ଆବର୍ଜନାମୟ ବିଷୟ ରହିଥାଏ ନା କାହିଁକି ସେଗୁଡ଼ିକରେ ଭରପୁର ହୋଇ ରହିଅଛି, ଏହାକୁ ଧ୍ୟାନ ରଖିଥାନ୍ତୁ। ପୁଣି ଏହି ସ୍ଥାନରେ ଅନ୍ତର୍ଜଳୋତ୍ସର ଏକ କୂପ ରହିଅଛି, ଏହାକୁ ଯେତେବେଳେ ଲକ୍ଷ୍ୟ କରନ୍ତୁ, ଏହା ତ ସ୍ୱୟଂରୁ ସାହାଯ୍ୟକାରିଣୀ ଅଟେ। ଆପଣମାନଙ୍କୁ କୌଣସି ପ୍ରକାରେ ବଡ଼ ଧରଣର ପଦ୍ଧତି ଗୁଡ଼ିକୁ ଏହା ମଧ୍ୟକୁ ପ୍ରବେଶ କରାଇବାର ଆବଶ୍ୟକ ନାହିଁ। ପୁଣି ଏହାର ମଧ୍ୟକୁ ପ୍ରଚୁର ପରିମାଣର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରାଇବାର ଆବଶ୍ୟକତା ନାହିଁ। ଏଥିରେ ଏକାଧିକ ସଂଖ୍ୟକ ସଦସ୍ୟମାନଙ୍କୁ ଯୋଗଦାନ କରାଇବାକୁ ଆପଣମାନଙ୍କୁ ଆଦୌ ଜଣାପଡ଼େ ନାହିଁ। ଏହାର ସାହାଯ୍ୟକାରୀଗଣ ଏହାର ସଦସ୍ୟଗଣ ଅଟନ୍ତି, ସେମାନଙ୍କ ପାଖରେ ଜୀବନର ଆତ୍ମା ଅବସ୍ଥାନ କରି ରହେ, ଯାହାକି ସେମାନଙ୍କୁ ସଜୀବ କରି ରଖେ। ଧ୍ୟାନ ଦିଅନ୍ତୁ, ଏଥିରୁ ଯେଉଁ ଜଳ ନିର୍ଗତ ହୁଏ ତାହା ତଟକା ବିଶୁଦ୍ଧ ପୁଣି ପରିଷ୍କାର ହୋଇଥାଏ, ସେପରି ଧରଣର ଏକ ଜଳଧାରା ନୁହେଁ ଯାହାକି ବସ୍ତୁତଃ ଅପରିଷ୍କାର ହୋଇ ନଥାଏ। ଦହିରେ 40 କିମ୍ବା 50 ବିଭିନ୍ନ ବିଚାରଶୀଳ ବ୍ୟକ୍ତିଙ୍କ ଦଲିଲ ଦ୍ୱାରା ନିଦର୍ଶନ ସୂଚକ ହୋଇଥାଏ, ଯେଉଁମାନେ ଏହା ଏପରି କହିଥାନ୍ତି ଏହା ଉଚିତର ବିଷୟ ଅଟେ, ପୁଣି ତାହା ଉଚିତର ବିଷୟ ଅଟେ, ପୁଣି ଏହି ବିଚାରଧାରାଟି ନ୍ୟାୟୋଚିତ ବିଷୟ ଅଟେ, ପୁଣି ଜନମତ ପ୍ରଦାନ କରନ୍ତି, ଆଉ ସେମାନେ ଯେପରି ପ୍ରାୟତଃ କରିଥାନ୍ତି ତଦନୁସାରେ ପରିଚୟଭୁକ୍ତ କରାନ୍ତି, ତତ୍ପରେ ତହିଁ ଏକ ସଂଗଠନକୁ ପ୍ରସ୍ତୁତ କରନ୍ତି। ଏହା ତ ବିଶୁଦ୍ଧ ପୁଣି ନିର୍ମଳ ଜଳ ଅଟେ, ପରମେଶ୍ୱରଙ୍କର ଅପରିବର୍ତ୍ତିତ ବାକ୍ୟ ଅଟେ, ପରମେଶ୍ୱରଙ୍କ ହସ୍ତରୁ ନିର୍ଗତ ହୋଇ ଆସିଥାଏ। ଏହା ତ ବାସ୍ତବରେ ଏକ ଅନ୍ତର୍ଜଳସ୍ୱ କୂପ ଅଟେ। ଲକ୍ଷ୍ୟ କରନ୍ତୁ, ସାମର୍ଥ୍ୟର ଭେଦଟି ସ୍ୱୟଂରୁ ଏଥିମଧ୍ୟରେ ରହିଅଛି। କେହି ଜଣେ ମନୁଷ୍ୟ ଜଣେ ବ୍ୟକ୍ତି ଏହାକୁ କଦାପି ଖୋଜି ପାଇପାରନ୍ତି ନାହିଁ। କୌଣସି ଧରଣର ଏକ ଚାପ ଏହାର ନିମ୍ନ ଭାଗରେ ରହିଅଛି ଯାହାକି ଏହି ଜଳକୁ ଉପରକୁ ଠେଲି ବାହାର କରାଉଅଛି। ମୁଁ ଯେତେବେଳେ ଇଣ୍ଡିଆନାର ଆଞ୍ଚଳିକ ଗେମ୍ ୱାର୍ଡନ୍ ଥିଲି ସେତେବେଳେ କଥାକୁ ମୁଁ ମନେ ପକାଏ। ମୁଁ ତ ହ୍ୟାରିସନ୍ ଅଞ୍ଚଳର ସ୍ଥାନ ଦେଇ ପ୍ରାୟତଃ ଯାଞ୍ଚ କରୁଥିଲି। ଏକ ନିଶ୍ଚିତ ଧରଣର କୂପର ପାଖ ଦେଇ ଏକ ଝରଣାର ପାଖ ଦେଇ ଯିବା ଆସିବା କରୁଥିଲି, ଏହା ତ ସବୁବେଳେ ଉପରକୁ ଉଛୁଳି ଉଠୁଥିଲା। ପୁଣି ଏହା ଏପରି ବୋଧ ହେଉଥିଲା ଯେପରିକି ଏହା ସବୁଠାରୁ ଆନନ୍ଦଦାୟକ ବିଷୟ ଥିଲା। ଭୂମି ଉପରେ ବରଫର ଆବରଣ ବିଛାଇ ରହିଥାଏ ନା କାହିଁକି, ଖୁବ୍ ଥଣ୍ଡା ପାଗ ହୋଇଥାଉ ନା କାହିଁକି, ଏହା ଯେ କେତେ ଭୀଷଣ ଥଣ୍ଡାର ସମୟ ଥିଲା ନା କାହିଁକି, ଏହା ତଥାପି ଉପରକୁ ଉଛୁଳି ଉଠୁଥିଲା। ଯେତେବେଳେ କି ମନୁଷ୍ୟକୃତ ପୁରାତନ ପୋଖରୀ ଗୁଡ଼ିକ ପୁଣି ଜଳାଶୟ ଗୁଡ଼ିକ ମଧ୍ୟରେ ଡେଙ୍ଗୁ ଗୁଡ଼ାକ ପୁଣି ଅନ୍ୟାନ୍ୟ କିଶୋର କୀଟ ଗୁଡ଼ାକ ଭରପୁର ଅବସ୍ଥାରେ ରହିଥାନ୍ତି, ପୁଣି ସେଠାରେ ରହିଥିବା ଅବସ୍ଥାରେ ଥଣ୍ଡାରେ ବରଫ ପାଲଟି ଶକ୍ତ ହୋଇପଡ଼ନ୍ତି, ଆଉ ତାହା କାର୍ଯ୍ୟତଃ ଏପରି ଦେଖାଇଥାଏ ଯେକୌଣସି ନାମଧାରୀ ମଣ୍ଡଳୀ ଆତ୍ମାଙ୍କର ଟିକିଏ ମାତ୍ର ଅଭାବ ଦ୍ୱାରା କିମ୍ବା ପରିସ୍ଥିତିର କିଳେ ମାତ୍ରକ ପରିବର୍ତ୍ତନ ଦ୍ୱାରା ନିର୍ଜୀବ ହୋଇପଡ଼ନ୍ତି, ଥଣ୍ଡା ପଡ଼ିଯାଇଥାନ୍ତି। କିନ୍ତୁ ପରମେଶ୍ୱରଙ୍କର ଅନ୍ତର୍ଜଳସ କୂପଟି ସେହି ତ ଅଟନ୍ତି ଯିଏକି ଆଜି କାଲି ପୁଣି ଚିରଦିନ ସମାନ ପୁଣି ଅପରିବର୍ତ୍ତନୀୟ ଅଟନ୍ତି। ଏହା ତହିଁରୁ ସବୁକିଛି ବିଷୟକୁ ଉଛୁଳାଇ ବାହାରକୁ କାଢି ପକାନ୍ତି, ପୁଣି ଏଥିରୁ ସେ ସବୁକୁ ନିର୍ମଳ କରି ପକାନ୍ତି। ପୁଣି ଆରମ୍ଭ ସମୟରୁ ତହିଁରେ ଏଗୁଡ଼ିକରୁ ଗୋଟିଏ ମାତ୍ର ବିଷୟ ରହିନଥାଏ, ଯେଉଁ ମୁହୂର୍ତ୍ତରେ ଏହା ତନ୍ମଧ୍ୟକୁ ପ୍ରବେଶ କରିଥାଏ ଏହା ତାହାକୁ ତହିଁରୁ ଠେଲି ଦେଇ ପଦାକୁ ବାହାର କରି ଆଣେ। ସେହି ଜଳସ୍ରୋତଟି ଠିକ୍ ଏହିପରି ଭାବରେ ଉଛୁଳୁଥିଲା। ଆଉ ମୁଁ କହିଥିଲି ଏକଦା ସେହି ସ୍ଥାନରେ ବସିପଡ଼ିଲି, ମୁଁ ବିଚାର କଲି ସେହି ଝରଣାର ସହିତ ମୁଁ ଯେ କଥାବାର୍ତ୍ତା କରିବି ଏପରି ଭରସା କଲି, କେବଳ କିଛି ମୁହୂର୍ତ୍ତ ପାଇଁ କଥାବାର୍ତ୍ତା କରିବି ବୋଲି ବିଶ୍ୱାସ କଲି। ମୋହର ମୁଣ୍ଡ ଉପରୁ ନିଜର ଟୋପି ଖଣ୍ଡିକୁ ମୁଁ କାଢି ପକାଇଲି। ତତ୍ପରେ ମୁଁ ପଚାରିଲି, କେଉଁ କାରଣ ନିମନ୍ତେ ତୁମେ ଏତେ ଆନନ୍ଦିତ ଅଟ, କେଉଁ ଉଦ୍ଦେଶ୍ୟର ନିମନ୍ତେ ତୁମେ ଏତେ ଉଛୁଳି ଉଠୁଅଛ, ଏପରି ହୋଇପାରେ ଯେହେତୁ ହରିଣୀ ଗୁଡ଼ିକ ମୃତକ ନିମନ୍ତେ କେବଳ ଥରକର ପାଇଁ ତୁମଠାରୁ ଜଳପାନ କରିଥାନ୍ତି, ସେଥିପାଇଁ ତୁମେ ଉଛୁଳି ଉଠୁଅଛ। ଯଦି ଝରଣାଟି କଥାବାର୍ତ୍ତା କରିପାରିଥାନ୍ତା ତେବେ ସେ କହିପାରିଥାନ୍ତା ସେପରି ଆଦୌ ନୁହେଁ। ମୁଁ ପଚାରିଥାନ୍ତି, ଯେହେତୁ ତୁମଠାରୁ ମୁଁ ଜଳପାନ କରିଥାଏ ସମ୍ଭବତଃ ଏଥିପାଇଁ ଆନନ୍ଦିତ ଅଟ, ତେବେ ସେ କହିଥାନ୍ତା ଏପରି ଆଦୌ ନୁହେଁ, କାରଣ ତାହା ଆଦୌ କାରଣ ନୁହେଁ। ତତ୍ପରେ ମୁଁ ପଚାରିଥାନ୍ତି, ଆଚ୍ଛା ତେବେ ତାହା ଏଥିପାଇଁ ତୁମକୁ କେତେ ବିଶୁଦ୍ଧ ପୁଣି ପରିଷ୍କାର କରି ପ୍ରସ୍ତୁତ କରୁଅଛି କି, ସୁତରାଂ ତାହା କ'ଣ, ତାପରି କ'ଣ ବିଷୟ ଅଟେ ଯାହାକି ତୁମକୁ ଉଛୁଳାଇ ପକାଉଅଛି, ତୁମକୁ ଉଛୁଳି ଉଠିବାକୁ ପ୍ରେରିତ କରୁଅଛି, ସବୁ ସମୟରେ ଆନନ୍ଦରେ ବିଭୋର କରି ପକାଉଅଛି, ପୁଣି କୌଣସି ପ୍ରକାରର ବିଷୟ ତୁମକୁ ଅଧିକ ଥଣ୍ଡା କରି ଜମାଟ କରିପାରୁ ନାହିଁ। ତୁମେ ତ ଶୂନ୍ୟକୁ କୁଦା ମାରି ଉଠୁଅଛ, ପୁଣି ସେପରି କୌଣସି ବିଶୁଦ୍ଧ ଜଳ ପରିଷ୍କାର ପାଣି ଆଉ କେଉଁଠାରେ ଅଛି? ସେହି ନିର୍ଝରଟି ମୋ ସହିତ ଯଦି କଥାବାର୍ତ୍ତା କରିପାରିଥାନ୍ତା
ତେବେ ସେହି ଅନ୍ତର୍ଜଶ କୁପଟି ଯେ ମୋତେ ଉତ୍ତର ଦେଇ କଣ କହିଥାନ୍ତା ସେ କଥାକୁ ଆପଣମାନେ ଜାଣନ୍ତି କି ଯେ କହିଥାନ୍ତା ଭାଇ ବ୍ରହ୍ମ ଉଛୁଳି ଉଠୁଥିବା ସେହି ଶକ୍ତିଟି ମୁଁ ଆଦୌ ନୁହେଁ ମାତ୍ର ମୋହର ପଥରେ ଏପରି ଏକ ଶକ୍ତି ନିହିତ ହୋଇ ରହିଅଛି ଯିଏକି ମୋତେ ଉଛୁଳାଇ ପକାଉଅଛି ପୁଣି ତାହା ହିଁ ସେହି ପନ୍ଥାଟି ଅଟେ ଯିଏକି ଏପରି ଅଟେ ତାହା ତ ଏକ ଅଭିବ୍ୟକ୍ତି ଶବ୍ଦ ଅଟେ ତଥାପି ମୁଁ ଯେ କଣ ଅର୍ଥ କରେ ତାହାକୁ ଆପଣମାନେ ବୁଝନ୍ତି
ଆଉ ନୂତନ ଜନ୍ମ ଲଭିଥିବା ଏକ ଅନୁଭୂତିର ପନ୍ଥାଟି ଠିକ୍ ତଦ୍ରୁପ ଧରଣ ଅଟେ ଆପଣ ଏହାରି ସହିତ କଦାପି ବାନ୍ଧି ହୋଇ ରହିପାରନ୍ତି ନାହିଁ ଏହା ତ ଆପଣଙ୍କ ମଧ୍ୟରେ ଜଳରେ ଭରପୁର ଥିବା ଏକ କୂପ ଅଟେ ଯାହାକି ଅନନ୍ତ ଜୀବନର ରୂପରେଖକୁ ନେଇ ଆପଣଙ୍କ ମଧ୍ୟରେ ଉଛୁଳି ଉଠୁଅଛି ଧ୍ୟାନ ଦିଅନ୍ତୁ ଏହାର ସମ୍ବନ୍ଧରେ କୌଣସି ପ୍ରକାରର ଏକ ନିଶ୍ଚିତ ବିଷୟ ରହିଅଛି ଯାହାର ସହିତ ଆପଣଙ୍କର ତିଳେ ମାତ୍ର କୌଣସି ଉଦ୍ୟମ କରିବାର ଆବଶ୍ୟକ ନାହିଁ ମନୁଷ୍ୟକୃତ ଜଳଧାର ଗୁଡ଼ିକ ସମ୍ଭବତଃ ଥଣ୍ଡା ହୋଇ ଜମି ଯାଇପାରନ୍ତି ପୁଣି ସେମାନେ ଉଦ୍ଦୀପନା ପାଇଁ ଆଉ ବିଭିନ୍ନ ଧରଣର ପ୍ରୟାସ ପାଇଁ ସମ୍ଭବତଃ ଆରମ୍ଭ କରୁଥାଇପାରନ୍ତି କିନ୍ତୁ କେହି ଜଣେ ବ୍ୟକ୍ତି ଯିଏକି ସେହି ଚିରସ୍ଥାୟୀ ଝରଣାଙ୍କ ବସତାକୁ ସ୍ୱୀକାର କରିଅଛି ସେହି ନିର୍ଝରଙ୍କ ନିକଟରେ ଥାଇ ବାସ କରୁଅଛି ଏହା ଦିବରାତ୍ର ସବୁବେଳେ ସେହି ଝରଣାଙ୍କଠାରେ ଥାଇ ଜୀବିତ ରହୁଅଛି ନୁହେଁ ଆପଣଙ୍କୁ କୌଣସି ପ୍ରକାରେ ଆଞ୍ଚଳିକ ବର୍ଷ ଉପରେ ନିର୍ଭର କରି ରହିବାକୁ ପୁଣି ଆଞ୍ଚଳିକ ଉଦ୍ଦୀପନ ଉପରେ କଦାପି ନିର୍ଭର କରି ରହିବାକୁ ପଡ଼େ ନାହିଁ ଆପଣ ତ ଏଥିରେ ଭରପୁର ଅବସ୍ଥାରେ ଅଛନ୍ତି ମୁଁ ତାହାକୁ ଜୀବନର ନିର୍ଝରକୁ ପ୍ରଦାନ କରିବି ଏହା ତାହାଠାରେ ଉଛୁଳି ଉଠୁଥିବ ଏଥିରେ କୌଣସି ବିଶେଷ ଧରଣର ଶକ୍ତି ନିହିତ ହୋଇ ରହିଅଛି ଯାହାକି ପ୍ରତିଦିନ ତଟକା ଜଳ ଅଟେ ବିଶୁଦ୍ଧ ପୁଣି ପରିଷ୍କାର ଅଟେ ଆପଣଙ୍କ ହୃଦୟରେ ପୁଣି ମୁଖରେ ଏହା ତ ଈଶ୍ୱରଙ୍କର ଅପରିବର୍ତ୍ତନୀୟ ବଚନ ଅଟେ ସ୍ୱୟଂ ପ୍ରକଟ କରୁଅଛନ୍ତି ଆପଣ ପାଇଁ ବାକ୍ୟ କରୁଅଛନ୍ତି ଏହା ଯେ ବୃଷ୍ଟିପାତ ହେଉଅଛି ସେ କଥାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ ଏହା ଯଦିଓ ତୁଷାରପାତ ହେଉଅଛି ସେଥିପାଇଁ ମୁଁ ତିଳେ ମାତ୍ର ଦ୍ୱିଧାବୋଧ କରେ ନାହିଁ ଏହା ଯେକୌଣସି ଧରଣର ପାଣି ହୋଇଥାଉ ନା କାହିଁକି ପାଗ ହୋଇଥାଉ ନା କାହିଁକି ଆପଣ ତଥାପି ଆନନ୍ଦିତ ଅଟନ୍ତି ଯେହେତୁ ସେହି ସ୍ଥାନରେ ପବିତ୍ର ଆତ୍ମା ଅବସ୍ଥାନ କରି ଉଛୁଳି ଉଠୁଛନ୍ତି ଏହା ଗୁପ୍ତ ରହିଥିବା ଏକ ଶକ୍ତି ଅଟନ୍ତି ଧ୍ୟାନ ଦିଅନ୍ତୁ ଆରେ ବା ଏହାଙ୍କର ଗୁପ୍ତ ରହସ୍ୟଟି ଏହାଙ୍କଠାରେ ଅବସ୍ଥାନ କରି ରହିଛନ୍ତି ଏହା ସ୍ୱୟଂରୁ ଆପଣଙ୍କୁ ଦାନ କରିଥାଏ ପୁଣି ଯେ କେହି ବ୍ୟକ୍ତି ଏଥିରୁ ପାନ କରିବ ପୁଣି ଏହାର ନିହିତ ଉପାଦାନକୁ ବ୍ୟବହାର କରିବାକୁ ଚାହିଁବ ତାହାକୁ ସେ ବିନା ମୂଲ୍ୟରେ ଆପଣଙ୍କୁ ଉତ୍ସର୍ଗ କରିବ ପୁଣି ଆପଣ ଏହାକୁ କାଢି ଆଣନ୍ତି ନାହିଁ ପୁଣି ଆପଣ ଏହାକୁ କାଢି ଆଣନ୍ତି ନାହିଁ ଏଥିରେ ଏପରି କହନ୍ତି ନାହିଁ ଭଲ କଥା ମୋତେ ଏତେବେଳେ ଅବଶ୍ୟ ମେଥଡିଷ୍ଟ ମଣ୍ଡଳୀକୁ ଯିବାକୁ ଅଛି ଯେହେତୁ ମୁଁ ଜଣେ ମେଥଡିଷ୍ଟ ଅଟେ ପୁଣି ଏକ ଉଦ୍ଦୀପନା ନିମନ୍ତେ ମୋତେ ସେଠାକୁ ଯିବାକୁ ହିଁ ଅଛି ମୋତେ ଏହି ସ୍ଥାନଟିର ଆଡ଼କୁ ଅବଶ୍ୟ ଯିବାକୁ ହିଁ ଅଛି କିନ୍ତୁ ମୋତେ ନିହାତି ପକ୍ଷେ ପେଣ୍ଟିକଷ୍ଟାଲ ସହଭାଗିତାକୁ ଯିବାକୁ ହିଁ ଅଛି ତେବେ ଏହା ଏଥିପାଇଁ ଯେହେତୁ ମୁଁ ଜଣେ ପେଣ୍ଟିକଷ୍ଟାଲ ପ୍ରଚାରକ ସୁସମାଚାର ପ୍ରଚାରକ ଅଟେ ମାତ୍ର ମୁଁ ଆପଣମାନଙ୍କୁ କହୁଅଛି ସେହି ଜଳପୂର୍ଣ୍ଣ କୂପ ନିକଟକୁ ଯାହାକି ଉଛୁଳି ଉଠୁଅଛି ତାହାର ନିକଟକୁ ଆପଣ ଯେତେବେଳେ ଯାଆନ୍ତି ସେହି ଝରଣାଟିର ପାଖକୁ ଯାଆନ୍ତି ପୁଣି ସେଠାକୁ ଯାଇ ତହିଁରୁ ଆପଣ ଯେତେବେଳେ ପାନ କରୁଥାନ୍ତି ତହିଁରେ କୌଣସି ପ୍ରକାରର ଭିନ୍ନତର ଆଭାସ ମିଳେ ନାହିଁ ତହିଁରୁ ଯାହା କିଛି ଉତ୍ତମ ବିଷୟ ନିର୍ଗତ ହୁଏ ତାହାକୁ ଆପଣ ବିନା ଦ୍ୱିଧାରେ ପ୍ରଦାନ କରନ୍ତି ତତ୍ପରେ ଆପଣ ଜଣେ କ୍ୟାଥୋଲିକ ବ୍ୟକ୍ତିଙ୍କୁ ଜୀବନର ଆଶାକୁ ପ୍ରଦାନ କରିବାକୁ ଇଚ୍ଛୁକ ହୋଇପଡ଼ନ୍ତି ଜଣେ ପେଣ୍ଟିକଷ୍ଟାଲଙ୍କୁ ଜଣେ ଜିହୁଦୀଙ୍କୁ ଜଣେ ନାସ୍ତିକଙ୍କୁ ପୁଣି ସେହି ଜଣକ ଅନ୍ୟ ଯେ କେହି ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି ତାଙ୍କୁ ଆପଣ ଜୀବନର ଆଶାକୁ ଦେବା ପାଇଁ ବ୍ୟଗ୍ର ହୋଇପଡ଼ନ୍ତି ଆପଣ ପ୍ରକୃତରେ ହିଁ ବାସ୍ତବ ଏପରି କିଛି ଧରଣର ବିଷୟ ଲାଭ କରିଥିଲେ ଯାହାକି ଏହାକୁ ସଫଳ କରୁଅଛି ଏହି ଅନ୍ତର୍ଜ କୂପର ସମ୍ବନ୍ଧରେ ଆପଣ ଅନ୍ୟ ଏକ କଥାକୁ ଧ୍ୟାନ ଦିଅନ୍ତୁ ଆପଣ ଏହାକୁ ପମ୍ପ କରି ଆଦୌ ଉଠାଇବାର ଆବଶ୍ୟକ ନାହିଁ ଆପଣଙ୍କ ଏହାକୁ ଟାଣି ଆଣି ବାହାର କରିବାକୁ ଆଦୌ ଦରକାର ନାହିଁ ପୁଣି ପମ୍ପ କରି ଚାପ ପ୍ରୟୋଗ କରି ଏହାକୁ କାଢିବାର ଆବଶ୍ୟକ ନାହିଁ ସେପରି ଧରଣର ଏକାଧିକ ପ୍ରୟାସକୁ ମୁଁ ବହୁଳ ରୂପେ ଦେଖିସାରିଅଛି ଯାହାକି ଅବଶେଷରେ ମୋତେ ପୀଡ଼ାଗ୍ରସ୍ତ କରି ପକାଏ ମୋତେ ଯନ୍ତ୍ରଣା ଦିଏ କୌଣସି ଏକ ବିଷୟକୁ ଚାପ ପ୍ରଦାନ କରି ପମ୍ପ କରି ଉଠାଉଅଛନ୍ତି ଏକାଧିକ ସଂଖ୍ୟକ ବାଦ୍ୟଯନ୍ତ୍ରକୁ ବଜାଉଅଛନ୍ତି ପୁଣି ତଳକୁ ଉପରକୁ ଏପରି କରି ଡିଆଁ ଡେଇଁ କରୁଅଛନ୍ତି କିମ୍ବା ସହର ମଧ୍ୟରେ ପ୍ରଚୁର ପରିମାଣର ବ୍ୟାଖ୍ୟା ପୁସ୍ତକଗୁଡ଼ିକୁ ବଣ୍ଟନ କରୁଅଛନ୍ତି ପୁଣି ମହାନ ଚିହ୍ନଗୁଡ଼ିକୁ କାର୍ଯ୍ୟକାରୀ କରୁଅଛନ୍ତି ସମୟରେ ଜଣେ ବ୍ୟକ୍ତି ସେ ପ୍ରକାର ଚିହ୍ନଗୁଡ଼ିକୁ ପ୍ରଦାନ କରୁଅଛନ୍ତି ସେପରି ସ୍ଥଳେ ସମୟରେ ଯୋଗ୍ୟ ବ୍ୟକ୍ତି ଜଣକ କେବଳ ଜଣେ ମାତ୍ର ଅଟନ୍ତି ପୁଣି ସେହି ଜଣକ ଯୀଶୁଖ୍ରୀଷ୍ଟ ଅଟନ୍ତି ଯିଏକି କାଲି
ଆଜି ପୁଣି ସଦାସର୍ବଦା ସମାନ ଅଟନ୍ତି। ପରମେଶ୍ୱରଠାରୁ ପ୍ରେରିତ ସମାଚାର ବାହକ କେବଳ ଜଣେ ମାତ୍ର ଅଟନ୍ତି, ଆଉ ସେହି ଜଣକ ଯୀଶୁଖ୍ରୀଷ୍ଟ ଅଟନ୍ତି ମହାଶୟ। ହଁ, ତାହା ହିଁ। ଏହାକୁ ଉପରକୁ ଉଠାଇବା ପାଇଁ ଆପଣଙ୍କୁ ପମ୍ପ କରିବାର ଆଦୌ ଆବଶ୍ୟକ ନାହିଁ, କିମ୍ବା ଏହାକୁ ତଳକୁ ଟାଣି ନେବା ପାଇଁ ସେପରି ଧରଣର ବ୍ୟବସ୍ଥାକୁ ଆପଣଙ୍କର ଦରକାର ନାହିଁ, କିମ୍ବା ଏଥିରେ ଯୋଗଦାନ କରିବାକୁ ଆପଣଙ୍କୁ କଦାପି ଆବଶ୍ୟକ ରହିନାହିଁ। ଆପଣଙ୍କୁ କେବଳ ବିନା ମୂଲ୍ୟରେ ଏହାକୁ ଗ୍ରହଣ କରିବାକୁ ଆବଶ୍ୟକ ରହିଛି। ଆମେନ୍। ମୁଁ ଜୀବନ୍ତ ଜଳର ନିର୍ଝର ଅଟେ। ତୁମମାନେ ମୋତେ ତ୍ୟାଗି ଦେଇ ନିଜ ପାଇଁ ଅନ୍ୟ କେତେକ ଜଳକୁଣ୍ଡକୁ ପ୍ରସ୍ତୁତ କରିବାକୁ ଚାହିଁ ମୋତେ ତ୍ୟାଗି ଦେଲ। ବର୍ତ୍ତମାନ ଆପଣଙ୍କୁ ଏହାକୁ ପମ୍ପ କରି ଉଠାଇବାର ଆଉ ଆବଶ୍ୟକ ନାହିଁ। ଏହାକୁ ପମ୍ପ କରିବାକୁ, ଏହାକୁ ଟାଣି ଆଣି କାଢ଼ିବାକୁ, ପୁଣି ଏଥିରେ ଯୋଗଦାନ କରିବାକୁ, ଏହାକୁ ଖୋଳିବାକୁ, ସେପରି ଧରଣର ଅନ୍ୟ କୌଣସି କର୍ମ କରିବାକୁ ଦରକାର ନାହିଁ। ଆପଣଙ୍କୁ କେବଳ ବିନା ମୂଲ୍ୟରେ ଏହାକୁ ହାସଲ କରିବାକୁ ଅଛି। ଖଣ୍ଡିଏ ଛଣା କପଡ଼ା ନିମନ୍ତେ ଆପଣଙ୍କୁ ମନୁଷ୍ୟଗତ ଈଶ୍ୱରତତ୍ତ୍ୱ ଜ୍ଞାନକୁ ଆଦୌ ଆବଶ୍ୟକ କରିବାକୁ ପଡ଼େ ନାହିଁ, କିମ୍ବା ଏହାର ମଧ୍ୟ ଦେଇ ଯେ କ'ଣ ଚାଲିଯାଏ ସେ କଥାକୁ କହିବାକୁ ପଡ଼େ ନାହିଁ। ଏହା ଯେ କ'ଣ କରିଥିଲା ସେ ବିଷୟକୁ, କିମ୍ବା ଅନ୍ୟ କୌଣସି ବିଷୟ କହିବାକୁ ପଡ଼େ ନାହିଁ। କୌଣସି ଶିକ୍ଷଣ ବିଷୟର, ମନୁଷ୍ୟଗତ ଈଶ୍ୱରତତ୍ତ୍ୱ ଜ୍ଞାନର ବିଷୟକୁ, ଏଥିରେ ରହିଥିବା ବ୍ୟକ୍ତିଗତ ଧର୍ମର ଧର୍ମଶିକ୍ଷାକୁ, କିମ୍ବା ଧାର୍ମିକତା ପଦ୍ଧତିର କିଛିଟା ଜଳାଧାରକୁ, ଏହା ମଧ୍ୟ ଆପଣ କଦାପି ଆବଶ୍ୟକ ମଣନ୍ତି ନାହିଁ। ସେଥିରେ ଏହାକୁ କୌଣସି ପ୍ରକାରେ ସାଧିକାର କରି ରହିବାର ନାହିଁ। ତା ଉପରେ ଆପଣ ଖଣ୍ଡିଏ ପତଳା କଣାକୁ ଲଗାଇ ଦିଅନ୍ତୁ। ଏହା ତାହାକୁ ବାହାରକୁ ଫିଙ୍ଗି ଦେବ, ଏହା ତାହାକୁ ଠେଲି ଦୂରକୁ ଫୋପାଡ଼ି ଦେବ। ଏହାର ସହିତ ତାହାର କୌଣସି ସମ୍ପର୍କ ଆଦୌ ନାହିଁ। ଏହା ସ୍ୱୟଂରୁ ନିଜର ସହାୟକ ଅଟେ। ଏହା ତ ପରମେଶ୍ୱର ଦତ୍ତ ସାମର୍ଥ୍ୟ ଅଟେ। ଜୀବନର ମଧ୍ୟକୁ ଏହା ଉତ୍ସାହ ପକାଉଛି। ସେପରି ଧରଣର ଏକ ନିର୍ଝରକୁ କେହି ଜଣେ ବ୍ୟକ୍ତି କାହିଁକି ପରିତ୍ୟାଗ କରିବେ? ଏକ ରୀତିନୀତି ସହିତ ଯୋଗଦାନ କରିବାକୁ କାହିଁକି ସେପରି ଧରଣର କର୍ମକୁ କରିବେ? ମୁଁ ଯାହା କିଛି କହିବାକୁ ପାରନ୍ତି ଏହା ତହିଁରୁ ଅଧିକ କିଛି ଶକ୍ତିରେ ଭରପୁର ଅଟେ। ଏହା କୌଣସି ପ୍ରକାରର ଛଣାକଣାକୁ ଛାଣିବାର ସାଧନକୁ ଆବଶ୍ୟକ କରେ ନାହିଁ, ଏହା ତାହାକୁ କଦାପି ଆବଶ୍ୟକ କରିନଥାଏ। ସେ ପ୍ରକାର ଧରଣର ଆଚରଣକୁ କରିବାର ବିଷୟକୁ କଦାପି ହେବାକୁ ଦିଅନ୍ତୁ ନାହିଁ। ଏହାର ପୂର୍ଣ୍ଣତା ମଧ୍ୟରେ ଏହା ଆନ୍ତରିକ ବର୍ଷ ଦଳକୁ ଆଦୌ ଆବଶ୍ୟକ କରେ ନାହିଁ। ଏହା ସବୁବେଳେ ଭରପୁର ଅବସ୍ଥାରେ ଥାଏ। ଆମେନ୍। କେହି ଜଣେ ବ୍ୟକ୍ତି ଯାହାଙ୍କୁ ମୁଁ ଏପରି କହୁଥିବାର ଶୁଣେ, ଆଜି ମୁଁ କେତେକ ମନୁଷ୍ୟକୃତ କୂପ ମଧ୍ୟରେ ରହିଥିଲି, ସେଠାକୁ ଯାଇଥିଲି। ଆରେ ବାମ୍, ଆଶ୍ଚର୍ଯ୍ୟଜନକ ବିଷୟ। ମୁଁ ଯେ ପରମେଶ୍ୱରଙ୍କ ଉପସ୍ଥିତିର ସ୍ଥାନରେ ଥାଇ ଜୀବନଯାପନ କରୁଅଛି, ସେଥିପାଇଁ ମୁଁ ଖୁବ୍ ଆନନ୍ଦିତ ଅଟେ। ସକଳ ପ୍ରକାରର ବିଷୟ ଯଦିଓ ଭଲରେ କିମ୍ବା ମନ୍ଦରେ ଗତି କରୁଅଛି, ତଥାପି ମୁଁ ତାଙ୍କର ନିକଟରେ ଅବସ୍ଥାନ କରୁଅଛି। ସେ ମୋର ଜୀବନ ଅଟନ୍ତି। ଆମେନ୍। ସେ ଆମମାନଙ୍କର ଜୀବନର ସତ୍ୟ ଅଟନ୍ତି। ସେ ହିଁ ତ ଜୀବନ ଅଟନ୍ତି, ପ୍ରଚୁରତାର ଜୀବନ ଅଟନ୍ତି। ଆଜ୍ଞା, ହଁ, ତାହା ହିଁ। ଏହା ଯେ ଆମ ପାଇଁ କ'ଣ କରନ୍ତି ସେ କଥାକୁ ଧ୍ୟାନ ଦିଅନ୍ତୁ। ଏହାଙ୍କର ସମର୍ଥ, ପୁଣି ଏହାଙ୍କର ପବିତ୍ରତା ତାଙ୍କର ନିଜସ୍ୱ ମଧ୍ୟରେ ବାସ କରି ରହିଅଛି। କୌଣସି ଅନ୍ୟ ଜଳାଧାରରୁ, କିମ୍ବା କୌଣସି ଭିନ୍ନ ଧରଣ ଜଳାଧାରରୁ ଏହାଙ୍କୁ କୌଣସି ପ୍ରକାର ଜଳଗ୍ରହଣ କରି ସଂକୁଚିତ କରିବାର ଆବଶ୍ୟକ ନାହିଁ। ପଦ୍ଧତି ଗୁଡ଼ିକର ଆଦୌ ଲୋଡ଼ା ନାହିଁ। କେହି ଜଣେ ବ୍ୟକ୍ତି ଏପରି କହନ୍ତି, ଭଲ କଥା, ଆପଣଙ୍କ ସହଭାଗିତାର କାର୍ଡ ଖଣ୍ଡିକ ବିଷୟରେ କ'ଣ? ଆପଣ ଯେ ଜଣେ ଉତ୍ତମ ଆଚରଣର ବ୍ୟାପ୍ଟିଷ୍ଟ ଅଟନ୍ତି ସେ କଥାକୁ ମୋତେ ଦେଖାନ୍ତୁ। ଯଦି ଆପଣଙ୍କ ପାଖରେ କାର୍ଡ ଖଣ୍ଡିଏ ଥାଏ, ତେବେ ତହିଁରୁ ମୁଁ ଦେଖିନେବି। କିମ୍ବା ଜଣେ ଉତ୍ତମ ଆଚରଣ ବିଶିଷ୍ଟ ପେଣ୍ଟିକଷ୍ଟାଲ ଅଟନ୍ତି, କିମ୍ବା ଆପଣ ଜଣେ ଏକତାବାଦୀ ଯଦି ଅଟନ୍ତି, ତ୍ରିତ୍ୱବାଦୀ ଯଦି ଅଟନ୍ତି, କିମ୍ବା ଅଧିକ ଯାହା କିଛି ମତବାଦୀ ଅଟନ୍ତି ନା କାହିଁକି, ସେଗୁଡ଼ାକୁ ମୁଁ ତହିଁରୁ ବୁଝିନେବି। ଦେଖନ୍ତୁ, ଏହା କୌଣସି ଧରଣର ପରିଚୟ ପତ୍ରକୁ ଆଦୌ ଆବଶ୍ୟକ କରେ ନାହିଁ। ଏହା ତ ସବୁ ସମୟରେ କାର୍ଯ୍ୟରତ ଅବସ୍ଥାରେ ଅବସ୍ଥାନ କରାଇଥାଏ। ହଁ, ତାହା ହିଁ। ଆପଣମାନଙ୍କୁ ତ ଜଣା, ଏକଦା ମୁଁ ଏହି ପୁରାତନ ଜଳକୁଣ୍ଡ ସହିତ ସମ୍ପର୍କ ସ୍ଥାପନ କରି ରହିଆସିଥିଲି। ପୁଣି ମୁଁ ତହିଁରେ ଥରକୁ ଥର କରି ଅନେକବାର ପାଣି ଭରୁଥିଲି। ମୋତେ ତହିଁରେ ବାରମ୍ବାର ପାଣି ଭରିବାକୁ ପଡୁଥିଲା ସେହି ପୁରାତନ ଚପାକଳ ଦ୍ୱାରା। ପୁଣି ସେହି ସ୍ଥାନରେ ତାହାକୁ ସଂରକ୍ଷଣ ରଖିବାକୁ ମୋତେ ସେପରି କରିବାକୁ ପଡୁଥିଲା। ଆପଣମାନଙ୍କୁ ଜଣା, ଏଥିରେ ଅଧିକ କିଛି ଜଳକୁ ଢାଳିବାର ଅର୍ଥ ତହିଁରେ କେତେକ ସଂଖ୍ୟକ ବୁଢ଼ିଆଣୀଙ୍କୁ, ପୁଣି ଅନ୍ୟାନ୍ୟ କେତେକ ପୋକଜୋକଙ୍କୁ ଛାଡ଼ିଦେବାର ସାର ବିଷୟ ଥିଲା। ପୁଣି ପୋକଜୋକଗୁଡ଼ିକୁ ଆଉ କୀଟାଣୁଗୁଡ଼ିକୁ ତାପ ପ୍ରୟୋଗ ଦ୍ୱାରା ପମ୍ପ କରି ବାହାରକୁ କାଢ଼ି ଆଣିବାର ଉଦ୍ୟମ ମାତ୍ର ଥିଲା। ଧାରାବାହିକ ଉଦ୍ଦୀପନାର କେତେକ ପନ୍ଥା କେବଳ ତାହା ହିଁ ଅଟେ। ଏହିସବୁ ଚିରାଚରିତ ଉଦ୍ଦୀପନା ଗୁଡ଼ିକର ଉଦ୍ଦେଶ୍ୟ ତାହା ହିଁ ଅଟେ। ମାତ୍ର ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ, ସେହିଠାରେ ରକ୍ତରେ ଭରପୁର ଥିବା ଏକ ଝରଣା ଅବସ୍ଥାନ କରି ରହିଅଛି, ଯେଉଁଠାରେ ପାପୀଗଣ ସେହି ଢେଉରେ ବୁଡ଼ି ରକ୍ଷା ପାଆନ୍ତି। ଆପଣମାନେ ମଣ୍ଡଳୀର ସଦସ୍ୟଗଣଙ୍କୁ କଦାପି ପ୍ରସ୍ତୁତ କରନ୍ତି ନାହିଁ, ମାତ୍ର ସେମାନେ ସେହି ଝରଣା ନିକଟକୁ ଯେତେବେଳେ ଚାଲିଯାଆନ୍ତି, ଆପଣ ସେମାନଙ୍କ ମଧ୍ୟରୁ କେତେକ ଖ୍ରୀଷ୍ଟିୟାନମାନଙ୍କୁ ପ୍ରସ୍ତୁତ କରନ୍ତି। ଜୀବନର ଜଳର ଝରଣାଙ୍କୁ ଆପଣମାନେ କାହିଁକି ପରିତ୍ୟାଗ କରିବେ? ପୁଣି ସେପରି ଧରଣର ଆବର୍ଜନାମୟ କୁଣ୍ଡରୁ ପାନ କରିବା ଉଦ୍ଦେଶ୍ୟରେ ଆପଣମାନେ ଜୀବନ ସତଙ୍କୁ କାହିଁକି ପାସରିବେ? ଚାପ ପ୍ରୟୋଗ କରି ଜଳ ଉତ୍ତୋଳନ କରିବା ନାହିଁ, ତାହାର ସାମର୍ଥ୍ୟ ସ୍ୱୟଂରୁ ତମଧ୍ୟ ରହିତ ହୋଇ ରହିଅଛି। ଏହା କୌଣସି ପ୍ରକାରେ ପ୍ରାଥମିକତାକୁ ଆବଶ୍ୟକ କରେ ନାହିଁ। ଆଜ୍ଞା ହଁ, ସେପରି କାରଣ ଏହାଙ୍କର ନିଜସ୍ୱ ଜୀବନ ଏଥିରେ ସନ୍ନିହିତ ହୋଇ ରହିଅଛି। ସେହିପରି ଭାବରେ ଜଣେ ବ୍ୟକ୍ତିଙ୍କର ହୃଦୟ ମଧ୍ୟରେ ପରମେଶ୍ୱରଙ୍କ ବୀଜଟି ଅବସ୍ଥାନ କରି ରହିଅଛି। ପରମେଶ୍ୱରଙ୍କ ଜୀବନ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ସେହିପରି ଭାବେ ଅବସ୍ଥାନ କରି ରହିଥାଏ, କିନ୍ତୁ ଏକ ମଣ୍ଡଳୀ ମଧ୍ୟରେ ଆଦୌ ନୁହେଁ। ଆପଣମାନଙ୍କ ମଧ୍ୟରେ ଏହା ଆପଣମାନଙ୍କ ମଧ୍ୟରେ ଅବସ୍ଥାନ କରି ରହିଅଛନ୍ତି। ଆପଣ ତ ସେହି ଜଣକ ଅଟନ୍ତି ଯାହାଙ୍କ ମଧ୍ୟରେ ଜୀବନର ଅଣୁଟି ବସବାସ କରି ରହିଅଛି। ଏହାର କେବଳ ଥରକର ଆସ୍ୱାଦନଟି ଏହା ସମସ୍ତ ପ୍ରକାର ଖ୍ରୀଷ୍ଟୀୟ ପୁରୋହିତଙ୍କ ପ୍ରତି ବିଶ୍ୱାସଜନକ ହେଉଅଛି। କ୍ୟାଥୋଲିକର ପୁରୋହିତଙ୍କୁ ପଚାରନ୍ତୁ, ବ୍ୟାପ୍ଟିଷ୍ଟର ପୁରୋହିତଙ୍କୁ ପଚାରନ୍ତୁ, ଏହା ଅନ୍ୟ ଯେକୌଣସି ମଣ୍ଡଳୀ ପ୍ରୋହିତ ହୋଇଥାନ୍ତୁ ନା କାହିଁକି ତାଙ୍କୁ ପଚାରନ୍ତୁ। ଏହି ଶ୍ରେଷ୍ଠ ତଟକା ଜଳର ଅନ୍ତର୍ଜଳ ଉତ୍ସ କେବଳ ଥରକର ପାଇଁ ସ୍ୱାଦ ଚାଖନ୍ତୁ। ମୁଁ ଆପଣମାନଙ୍କୁ କହୁଅଛି, ଏହା ବିଶ୍ୱାସଧାରଣ ହୃଦୟବୋଧ ଜନକ ଅଟନ୍ତି, ପୁଣି ଏହା ଯେ ସତ୍ୟ ଅଟନ୍ତି ତାହାର ହୃଦୟର କାରଣ ଅଟନ୍ତି। ଯେ କୌଣସି ପ୍ରକାରେ ଆପଣଙ୍କର କ୍ଷୁଧାର୍ଥ ପ୍ରାଣଟିର ପାଇଁ ଏହା ସେହି ତୁଷାର୍ଥର ପ୍ରାଣ ପାଇଁ ତୃପ୍ତିକର ଅଟନ୍ତି। ଯେ କୌଣସି ପ୍ରକାରେ ଏହା ହୃଦୟଜନକ ଅଟନ୍ତି, ପୁଣି ଆପଣ ଯଦି ତୁଷାର୍ଥ ହେଉନାହାନ୍ତି, ଏହି ସାଧାରଣ ବ୍ୟାପ୍ଟିଷ୍ଟ ମତବାଦୀ ଜନକ ଯଦି ସେ ତୁଷାର୍ଥ ହେଉନଥିଲେ, ଆରମ୍ଭରୁ ସେପରି ଧରଣର ବୋଧକୁ ରଖୁନଥିଲେ, ତଥାପି ସେ ଯେତେବେଳେ ତୁଷାର୍ଥର ଭାବକୁ ଅନୁଭବ କରନ୍ତି, ସେତେବେଳେ ଏହି ତଟକା ଜଳ ତାଙ୍କ ପାଇଁ ଅଧିକ ସୁମିଷ୍ଟକର ହୋଇପଡ଼େ। ତାହା ହିଁ ନିରାଟ ସତ୍ୟ କଥା ଅଟେ। ମାତ୍ର ଆପଣଙ୍କୁ ନିହାତି ପକ୍ଷେ ତୃଷାର୍ଥ ହେବାକୁ ଅଛି। ଦୂଷିତ ଲୋକେ ଧନ୍ୟ, ଯେପରିକି ଯୀଶୁ ତାହାକୁ ପରିଚୟ କରାଇଥିଲେ। ଧାର୍ମିକତା ନିମନ୍ତେ ତୃଷିତ ଓ କ୍ଷୁଧିତ କର ଯେ ତୁମମାନେ ଧନ୍ୟ, କାରଣ ତୁମମାନେ ପରିତୃପ୍ତ ହେବ। ପୁଣି ହେ ବନ୍ଧୁ, ଯୀଶୁ ତାହାକୁ କହିଥିଲେ, ମହାଶୟ ହଁ, ତୃଷାର୍ଥ ନିମନ୍ତେ ଏହା ଏକ ଆଶିଷିତ ନିର୍ଝର ଅଟେ। ଏକ ସନ୍ତସନ୍ତିଆ କାଦୁଆ ଜାଗାର ପାଣିରୁ କିଏ କାହିଁକି ପାନ କରିବାକୁ ଆବଶ୍ୟକ ମଣିବ? ଏକ ପ୍ରକାର କାଦୁଆ ପାଣିର ନିମନ୍ତେ ଆପଣ ଏକ ଅନ୍ତର୍ଜଳସ୍ଥ ଜଳର ନିର୍ଝରକୁ କାହିଁକି ପଙ୍କୟ କରିବାକୁ ଚାହିଁବେ? କାହିଁକି ବୁଢ଼ିଆଣୀ ଗୁଡ଼ାକରେ ପୁଣି ମନୁଷ୍ୟକୃତ ସବୁ ପ୍ରକାର ମତବାଦରେ ଦୂଷିତ ହୋଇସାରିଅଛି, ଯାହା ବିଷୟରେ ପରମେଶ୍ୱର କହିଥିଲେ ତାଙ୍କର ବାକ୍ୟରେ ଗୋଟିଏ ମାତ୍ର ଶବ୍ଦକୁ ଯୋଗ କରିବାର କର୍ମ କିମ୍ବା ତାଙ୍କ ସକଳ ବାକ୍ୟରେ ଗୋଟିଏ ମାତ୍ର ଶବ୍ଦକୁ କାଢି ନେଇ ଦେଇଦେବାର ଅର୍ଥ ସେହି ବ୍ୟକ୍ତିର ଅଂଶଟି ଜୀବନ ପୁସ୍ତକରୁ କଟାଯିବାର କାରଣ ହେବ ବୋଲି। ଆଉ ପରମେଶ୍ୱର ଏପରି ପ୍ରତିଜ୍ଞା କରି କହିଥିଲେ ଯେ ସେ ଏହି ବଚନକୁ ପ୍ରତ୍ୟେକ ଯୁଗରେ ପ୍ରଘଟ କରିବେ। ଯେହେତୁ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନ ସନ୍ତତିମାନଙ୍କ ନିମନ୍ତେ, ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମମାନଙ୍କ ଈଶ୍ୱର ଆପଣ ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ, କି ହେତୁ ଆପଣ କେତେକ ଧାରାବାହିକ ରୀତିନୀତି ସମ୍ପନ୍ନ ପମ୍ପରୁ ଚାପ ପ୍ରୟୋଗ କରି ଜଳ କାଢିବେ, ଯାହାର ଜଳ କି ବର୍ଷ ବର୍ଷ ଧରି ବହୁ ବର୍ଷରୁ ଦୂଷିତ ହୋଇସାରିଛି। କେତେକ ପୁରାତନ ମାନ୍ନାରୁ ଚଳା ପଚା ଆହାରରୁ କାହିଁକି ଭୋଜନ କରିବେ? ଏପରି ହୋଇପାରେ ଯେ ମାନ୍ନା ଅନୁକୂଳ ଅବସ୍ଥା ରହିଛି, ଏହାର ବିରୁଦ୍ଧରେ ମତବ୍ୟକ୍ତ କରି କହିବାର କିଛି ନାହିଁ। ମାର୍ଟିନ୍ ଲୁଥରଙ୍କ ଦିନମାନଙ୍କରେ, ଏହାଙ୍କର ଦିନମାନଙ୍କରେ, ତାଙ୍କର ଦିନମାନଙ୍କରେ, ପୁଣି ଅନ୍ୟାନ୍ୟ ସୁଧାରକମାନଙ୍କର ଦିନମାନଙ୍କରେ ଅନୁକୂଳ ଅବସ୍ଥାରେ ଅବସ୍ଥା ଥିଲା, ଏହାର ବିରୁଦ୍ଧରେ କିଛି ହେଲେ କହିବାର ନାହିଁ। ତଥାପି ସେହି ମାନ୍ନା ବହୁଦିନ ପୂର୍ବରୁ ପଡିଥିଲା, ପ୍ରଦାନ କରାଯାଇଥିଲା। ଧର୍ମଶାସ୍ତ୍ର ବାଇବଲରେ ଆମମାନେ ଯଦି ଧ୍ୟାନ ଲଗାଇ ଦେଖୁ, ତେବେ ଲକ୍ଷ୍ୟ କରିବା ଯେ ସେମାନଙ୍କୁ ପ୍ରତିଦିନ ଏହି ମାନ୍ନାକୁ ସଂଗ୍ରହ କରିବାକୁ ପଡୁଥିଲା, ସେମାନଙ୍କୁ ନିହାତି ପକ୍ଷେ ନୂତନ ମାନ୍ନା ସଂଗ୍ରହ କରିବାକୁ ପଡୁଥିଲା। ଏହା ଟିକିଏ ବାସି ହେଲା ଉତ୍ତାରେ ଏହା ପଚିସଢି ଯାଉଥିଲା, ଏହା ବାସି ନ ହେଲା ପର୍ଯ୍ୟନ୍ତ ଆଦୌ ପଚୁ ନଥିଲା। ଏଥିରେ ନିହାତି ପକ୍ଷେ ପଚି ସଢି ଯିବାକୁ ସାହାଯ୍ୟକାରୀ ଜୀବାଣୁକୁ ପ୍ରବେଶ କରିବାକୁ ପଡୁଥିଲା, କିମ୍ବା ଏହାକୁ ସଢାଇବା ନିମନ୍ତେ ସେପରି ଧରଣର କିଛିଟା ଉପାଦାନରୁ ତହିଁରେ ପ୍ରବେଶ କରିବାକୁ ପଡୁଥିଲା, ତାହା ଯେ ଏତାଦୃଶ ଅଟେ ସେ କଥା ଆମମାନେ ସମସ୍ତେ ଜାଣୁ। ଆଉ ସେହି ହେତୁ ଏହା ରୀତିନୀତି ଗୁଡ଼ିକ ଅଟେ। ଏହା ଏକ ଉଦ୍ଦୀପନା ସମୟରୁ ଆରମ୍ଭ କରି ଅନ୍ୟ ଏକ ଉଦ୍ଦୀପନା ପର୍ଯ୍ୟନ୍ତ ସେହିଠାରେ ପଡି ରହିଥିଲା, ଏହା ପୁଣି ପଚିସଢି ଯିବା ଅବସ୍ଥାକୁ ଚାଲି ଆସେ, ପୁଣି ପୋକଜୋକ ଆଦିରେ ଭରିଯାଏ। ଆଉ ଏକ ଛୋଟ କାଟ ଜଳାଧାର ପରି ଏଥିରେ ଛୋଟ ଛୋଟ ପୋକ ଆଦି ଭରିଯାଏ, ଯେପରିକି ଆମମାନେ ପ୍ରାୟତଃ ଏହାକୁ ସେପ୍ରକାର କହି ପରିଚିତ କରାଇଥାଉ। ଛୋଟ ଛୋଟ ପୋକଜୋକ ଗୁଡାକ ଏଥିରେ ସାଲୁଆଲୁ ହୋଇ ସନ୍ତରଣ କରୁଥାନ୍ତି। ଆଉ ଆଜିକାଲିର ଏକାଧିକ ବ୍ୟକ୍ତିଙ୍କର ଅନୁଭୂତି ସହିତ ତାହା ହିଁ ଏକ ସମସ୍ୟା ଅଟେ, ଯାହାକି ଦେଖିବାକୁ ମିଳେ। ସେମାନେ ଅଟନ୍ତି, ସେମାନେ ଛୋଟ କାଟ ପୋକଜୋକ ଆଦିରେ ଭରପୁର ଅଟନ୍ତି, ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଆସ କରୁଅଛନ୍ତି, ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଅଦଳବଦଳ ହେଉଛନ୍ତି, ବାଜେ ରୂପକଥା ଗୁଡ଼ିକୁ କହୁଅଛନ୍ତି ଏବଂ ସେହିପରି ଭାବରେ ସେମାନେ ଚାଲୁଛନ୍ତି। ତିନିମାତ୍ର ସତ୍ୟତା ଆଦୌ ନାହିଁ, ତାହା ହିଁ ନିରାଟ ସତ୍ୟକଥା ଅଟେ। ଜଣଙ୍କ ଠାରୁ ଅନ୍ୟ ଜଣଙ୍କ ପାଖକୁ ଚାଲି ଯାଉଛନ୍ତି। ମୁଁ ଜଣେ ମେଥଡିଷ୍ଟ ଥିଲି, ମୁଁ ବ୍ୟାପ୍ଟିଷ୍ଟରେ ଆସି ଯୋଗଦାନ କଲି, ମୁଁ ଜଣେ କ୍ୟାଥୋଲିକ ଥିଲି, ମୁଁ ଏହି ଅନ୍ୟଟାକୁ ଚାଲି ଗଲି, ମୁଁ ସେହି ଅନ୍ୟ ସଂଗଠନକୁ ମଣ୍ଡଳୀକୁ ଚାଲିଗଲି। ଏହା ତ କେବଳ ପୋକଜୋକର ଆଚରଣ ଅଟେ, ଆହେ ସେହିସବୁ ବିଷୟକୁ ପାସରି ପକାନ୍ତୁ, ପୁଣି ଝରଣାର ନିକଟକୁ ଚାଲି ଆସନ୍ତୁ। ଆମେନ୍। ଅନ୍ତର୍ଜଳ ସୁର କୂପନିକଟକୁ ଆସନ୍ତୁ, ସଦା ଜୀବିତ ଖ୍ରୀଷ୍ଟଙ୍କ ଉପସ୍ଥିତିକୁ ଚାଲି ଆସନ୍ତୁ। ସେ ଯେ ଅନ୍ତର୍ଜଳସ୍ୱ ଜୀବନରେ ନିର୍ଜଳ ଅଟନ୍ତି, ମୁଁ ତାଙ୍କଠାରେ ସେପରି ଭରସା ରଖେ। ଆପଣ ତାଙ୍କଠାରୁ ଯେତେ ଅଧିକ ଲାଭ କରନ୍ତି, ଏହା ସେତେ ଅଧିକ ତଟକା ହୋଇପଡ଼ନ୍ତି, ପୁଣି ଏହା ଅଧିକ ଶୀତଳ ହୋଇଯାଆନ୍ତି, ପୁଣି ଏହା ଅଧିକ ସୁମିଷ୍ଟିକର ହୋଇପଡ଼ନ୍ତି, ପୁଣି ଏହାର ସ୍ୱାଦ ଅଧିକ ମଧୁରମୟ ହୁଏ। ମୁଁ ତାଙ୍କୁ ଦୀର୍ଘ 33 ବର୍ଷ ଧରି ସେବା କରି ଆସୁଅଛି, ପୁଣି ପରବର୍ତ୍ତୀ ଦିନ ଅପେକ୍ଷା ଏହା ପ୍ରତିଟି ଦିନ ଅଧିକରୁ ଅଧିକ ସୁମିଷ୍ଟକର ହୋଇ ପ୍ରତିଭାବାନ ହେଉଅଛନ୍ତି, ଉନ୍ନତ ହେଉଅଛନ୍ତି, ମୁଁ କଦାପି ଦୂଷିତ ହୋଇନାହିଁ। ସେ କହିଥିଲେ, ଏହି ଜଳ ତୁମେ ଯଦି ପାନ କର ତେବେ କଦାପି ଦୂଷିତ ହେବ ନାହିଁ। ଏହା ଯେ କେତେ ମହାନ ଅଟନ୍ତି ସେ କଥାକୁ ଲକ୍ଷ୍ୟ କରନ୍ତୁ। ଅନେକ ଆଜିକାଲି ଯେପରି ବ୍ୟବହାରକୁ କରିଥାନ୍ତି, ଠିକ୍ ସେପରି ଧରଣର ବ୍ୟବହାରକୁ ଇସ୍ରାଏଲ ମଧ୍ୟ କରିଥିଲା। ସେ ଜୀବନର ଜଳସ୍ରୋତଙ୍କୁ ପରିତ୍ୟାଗ କରିଥିଲା, ସେମାନଙ୍କ ପାଇଁ ବିଭିନ୍ନ ଜଳଧାରାକୁ ଖନନ କରିବା ଉଦ୍ଦେଶ୍ୟରେ ସେପରି ଧର ବ୍ୟବହାରକୁ କରିଥିଲା। ବର୍ତ୍ତମାନ କିଛି କ୍ଷଣ ନିମନ୍ତେ କେବଳ ଅନୁଗ୍ରହ ସମ୍ବନ୍ଧରେ କହୁଅଛି, ପରମେଶ୍ୱରଙ୍କ ଅନୁଗ୍ରହ ଯେ କ'ଣ ସେ ବିଷୟରେ ପରିଚିତ କରାଉଅଛି। ଆମ୍ଭେମାନେ ନିୟମ ବ୍ୟବସ୍ଥା ଗୁଡ଼ିକୁ ପୁଣି ଉପବ୍ୟବସ୍ଥା ଗୁଡ଼ିକୁ ଲାଭ କରିଥିଲୁ, ଆଉ ଏହି ସ୍ତରର ଅନୁପାତରେ ଆପଣମାନେ ଯଦି ବିଚାର ନିଷ୍ପତ୍ତି କରନ୍ତି, ସେ କ୍ଷେତ୍ରରେ ମୁଁ ଧାର୍ମିକତାର ଏକ ମାପକାଠିକୁ ହାସଲ କରିଅଛି। ପୁଣି ତାହାର ଅନୁପାତରେ ଆପଣମାନେ ସଠିକ ରୂପେ ଯଦି ବିଚାର ନ କରନ୍ତି, ନିଷ୍ପତ୍ତି ନ ନିଅନ୍ତି, ତେବେ ମଧ୍ୟ ଆପଣଙ୍କୁ ତଦ୍ରୁପ କରିବାକୁ ହିଁ ଅଛି, ଅନ୍ୟଥା ଆପଣ ଭିତରକୁ କଦାପି ଆସିପାରିବେ ନାହିଁ। ପୁଣି ସେହିପରି ଭାବରେ ସବୁକିଛି ବିଷୟ, ତଥାପି ପରମେଶ୍ୱର ଯେତେବେଳେ ଅନୁଗ୍ରହର ସମ୍ବନ୍ଧରେ କଥାବାର୍ତ୍ତା କରୁଅଛନ୍ତି, ପରମେଶ୍ୱର ଅନୁଗ୍ରହ ଦ୍ୱାରା ଆମମାନଙ୍କ ତ୍ରାଣ କରନ୍ତି, ମାତ୍ର ପରିବାପକ ପାଟପକାଠି ଦ୍ୱାରା ଆଦର ନୁହେଁ, ବୁଝନ୍ତି ତ। କିନ୍ତୁ ପରମେଶ୍ୱର ଏତେବେଳେ ଅନୁଗ୍ରହ ସମ୍ବନ୍ଧରେ ବାର୍ତ୍ତାଳାପ କରୁଅଛନ୍ତି, ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହା ଯେ କିପରି ଭାବରେ ସଂଗଠିତ ହେଲା ସେ ବିଷୟରେ କଥାବାର୍ତ୍ତା କରୁଅଛନ୍ତି। ତାଙ୍କଠାରୁ ପାନ କରୁଥିବା ଯୋଗୁଁ ସେପରି ହେଲା, ଏହି ପରିମାପକ ଯଷ୍ଟିରୁ ପାନ କରୁଥିବା ଯୋଗୁଁ ଅନୁଗ୍ରହ ମିଳିଲା। ବିରକ୍ତିକର ଭାବକୁ ରଖୁଥିବା ଇସ୍ରାଏଲ ବିରକ୍ତ ହେଉଥିଲା, ଧ୍ୟାନ ଦିଅନ୍ତୁ, ସେ କହିଥିଲେ, ମୁଁ ପୁଣି ଥରେ ତୁମମାନଙ୍କୁ ଦର୍ଶନ ଦେବି। ଧର୍ମଶାସ୍ତ୍ର ମଧ୍ୟକୁ ଧ୍ୟାନ ଦେଇ ଦେଖନ୍ତୁ, ଧ୍ୟାନ ଦିଅନ୍ତୁ, ସେ ସେମାନଙ୍କୁ ପରୀକ୍ଷା କରି ଦେଖିବାକୁ ଯାଉଅଛନ୍ତି, ସେମାନଙ୍କୁ ପୁନର୍ବାର ଦର୍ଶନ ଦେବାକୁ ମନସ୍ଥ କରନ୍ତି। ସୁଖ ସାଗର ନିକଟରେ ବିରକ୍ତିକର ଭାବକୁ ପ୍ରକଟ କରୁଥିବା ଇସ୍ରାଏଲ ସମାଜ ମିଶ୍ରମାନଙ୍କର ଦୂଷିତ ଦଳ ମଧ୍ୟରେ ପରମେଶ୍ୱରଙ୍କୁ ଅନୁସରଣ କରିବାକୁ ମନ୍ତ୍ରଣାଳୟ କରିଥିଲେ, ନିମନ୍ତ୍ରିତ ହୋଇଥିଲେ, ସ୍ୱତନ୍ତ୍ର ପ୍ରଜାଗର ହେବା ଉଦ୍ଦେଶ୍ୟରେ ମନ୍ତ୍ରଣାକୁ ଲାଭ କରିଥିଲେ। ତାଙ୍କରି ସହିତରେ ଥାଇ ମୁକ୍ତ ପ୍ରଜାଗର ହେବା ଉଦ୍ଦେଶ୍ୟରେ ସେମାନେ ଆହୁତ ହୋଇଥିଲେ, ସୁଖ ସାଗରର ମଧ୍ୟ ଦେଇ, ମୃତ ସାଗର ମଧ୍ୟ ଦେଇ, ବାସ୍ତବରେ ସୁଖ ସାଗର ମଧ୍ୟ ଦେଇ ସେମାନେ ବାହାରି ଆସିଥିଲେ, କହିର ମଧ୍ୟ ଦେଇ ସେମାନେ ବାହାରି ଆସିଥିଲେ, ଅରଣ୍ୟ ମଧ୍ୟକୁ ଗମନ କରିବାକୁ, ପୁଣି ଯେଉଁମାନେ ଅସୁନ୍ନତ ବ୍ୟକ୍ତିଗଣ ଥିଲେ ଆଉ ନକଲ କରିବାକୁ ପ୍ରୟାସ କରୁଥିବା ନକଲକାରୀଗଣ ଥିଲେ, ସେମାନଙ୍କ ମଧ୍ୟରେ ଆପଣମାନଙ୍କର ଏକ ପୃଥକୀକରଣକୁ ବ୍ୟବସ୍ଥିତ କରିବା ନିମନ୍ତେ ସେମାନେ ତହିଁରୁ ବାହାରି ଆସିଥିଲେ। ଆରେ ହେ, ତାହା ହିଁ ଯାହାକି ସମସ୍ୟାକୁ ସୂତ୍ରପାତ କରିଥିଲା। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଅରଣ୍ୟ ମଧ୍ୟରେ ନାଶ ହେଲେ, କିମ୍ବା ଯଥାର୍ଥ ରୂପେ ସମୁଦ୍ର ଗର୍ଭରେ ନାଶ ହେଲେ। ଫାରୋ ପୁଣି ତାଙ୍କର ସେନାବଳ ସମୁଦ୍ର ଗର୍ଭରେ ନାଶ ହେଲେ। ସେମାନେ ଦେଖିଲେ ଯେ ମନୁଷ୍ୟ ସନ୍ତାନଗଣ ଅଲୌକିକ ଶକ୍ତିଙ୍କ ପରାକ୍ରମ ବଳରେ ସମୁଦ୍ର ମଧ୍ୟରେ ଗମନ କରୁଅଛନ୍ତି, ସୁତରାଂ ସେମାନେ ଏମାନଙ୍କର ପଶ୍ଚାତ ଧାବନ କଲେ, ପୁଣି ବିନା କୌଣସି ସମର୍ଥଙ୍କ ସାହାଯ୍ୟରେ ସେମାନେ ତାହାକୁ ନକଲ କରିବାକୁ ଚେଷ୍ଟା କଲେ, ସମୁଦ୍ର ଗର୍ଭରେ ସେପରି ପ୍ରୟାସ କଲେ, ଆଉ ସେମାନେ ତାହା କରନ୍ତେ ତହିଁରେ ବିନଷ୍ଟ ହେଲେ। ଏହା ତ ଶାରୀରିକ ଧରଣର ଏକ ତୁଳନାର ବିଷୟ ଥିଲା। କେହି ଜଣେ ବ୍ୟକ୍ତି ଯିଏକି ତାହାକୁ କରିବା ପାଇଁ ପ୍ରୟାସ କରନ୍ତି, କୌଣସି ଏକ ବିଷୟକୁ ନକଲ କରିବାକୁ ଚେଷ୍ଟା କରନ୍ତି, ତେବେ ତ ଏକ ପ୍ରକୃତ ଖ୍ରୀଷ୍ଟିଆନ ସହିତ ସେ ଶାରୀରିକ ଭାବାନୁସାରେ ଏକ ତୁଳନାର ବିଷୟକୁ କାର୍ଯ୍ୟକାରୀ କରନ୍ତି। ସେଠାରେ ମୋର ଭାରତୀୟ ଭାଇ ଜଣକ ତାହାକୁ ବୁଝନ୍ତି, ଆପଣ ବମ୍ବେର ନିକଟବର୍ତ୍ତୀ ଅଞ୍ଚଳକୁ ବମ୍ବେର ଚତୁଃପାର୍ଶ୍ୱକୁ ଯାଆନ୍ତୁ, ପୁଣି ସେଠାରେ ସ୍ଥିତ ଲୋକମାନଙ୍କୁ ଆପଣ ଦେଖିବେ, ହିନ୍ଦୁ ଧର୍ମାବଲମ୍ବୀଗଣ ପୁଣି ଅନ୍ୟାନ୍ୟମାନେ ସେମାନେ ମୁନିଆ ଲୁହାଛଡ଼ ଉପରେ ଶୋଇ ରହିଥାନ୍ତି, ପୁଣି ଭଙ୍ଗା କାଚ ଉପରେ ଅକ୍ଲେଶରେ ଚଲାବୁଲା କରୁଥାନ୍ତି, ପୁଣି ସେମାନେ ଯେ କ'ଣ କରିପାରନ୍ତି ତାହାକୁ ଦେଖାଇବା ଉଦ୍ଦେଶ୍ୟରେ ସେମାନେ ନିଆଁ ଉପରେ ଚାଲନ୍ତି, ପୁଣି ଏହିପରି ଧରଣର କାର୍ଯ୍ୟଗୁଡ଼ାକ କରିଥାନ୍ତି। ତାହା ତ କେବଳ ବ୍ୟକ୍ତିଙ୍କର ଶାରୀରିକ ନକଲପଣ ଗୁଡ଼ାକ ଅଟେ, ସେଠାରେ ଅରଣ୍ୟ ମଧ୍ୟରେ ସେମାନଙ୍କର ନକଲପଣିଆଟି ତଦ୍ରୁପ ଧରଣ ଥିଲା। ଆପଣ ଦେବତା ନିକଟରେ ନିଜର ବଳିଦାନକୁ ଉତ୍ସର୍ଗ କରିବା ବିଧାନକୁ ସେ ଏହିପରି ଭାବରେ ସଫଳ କରୁଅଛି। ଶାରୀରିକ ନକଲ କରିବାର ସକଳ ଗୁଣକୁ ଆମମାନେ ପ୍ରତିଟି ଧାର୍ମିକ ଜୀବନ ମଧ୍ୟରେ ହାସଲ କରିଥାଉ। କେହି ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ପରି ନକଲ କରିବାକୁ ପ୍ରୟାସ କରୁଅଛନ୍ତି, ସେହିପରି କ୍ଷେତ୍ରରେ କେବଳ ଜଣେ ମାତ୍ର ବ୍ୟକ୍ତି ଆଦର୍ଶର ସୂଚକ ନମୁନାର କାରଣ ଅଟନ୍ତି, ଯାହାଙ୍କ ପରି ଆପଣମାନେ ହେବା ଉଚିତ ଅଟେ। ତାହା ଯୀଶୁଙ୍କ ପରି ହେବାର ଆଦର୍ଶ ଅଟେ, ଯିଏକି ବଚନ ଥିଲେ, ଆଉ ତତ୍ପରେ ପରମେଶ୍ୱରଙ୍କ ବଚନ ଆପଣଙ୍କ ନିକଟକୁ ଯେତେବେଳେ ପ୍ରେରିତ ହୁଅନ୍ତି ଏହା ଠିକ୍ ସେହିପରି ଧରଣର ହେବେ। ତଥାପି ଯେପରି ଭାବେ ହେଉ ପଛେ ପରମେଶ୍ୱର ସୁରୁଖୁରୁ ଭାବେ ଉଚିତ ପ୍ରକାରେ ସେମାନଙ୍କୁ ପ୍ରତିଜ୍ଞା ଦେଶ ଆଡ଼କୁ କଢ଼ାଇ ନେଲେ। ସେମାନେ ମଧ୍ୟ ପ୍ରତ୍ୟେକ ଜଳଧାରାକୁ ହାସଲ କରିଥିଲେ, ଯେତେବେଳେ ସେମାନେ ଆପଣମାନଙ୍କର ଯାତ୍ରାକୁ ଅରଣ୍ୟ ମଧ୍ୟ ଦେଇ ଯେତେବେଳେ ଆରମ୍ଭ କରିଥିଲେ, ପୁଣି ସେମାନେ ପୃଥକ ହେଲା ଉତ୍ତାରେ ସେମାନେ ପାଇଲେ ଯେ ସେମାନଙ୍କ ପାଇଁ ପ୍ରତିଟି ଜଳଧାର ଶୁଷ୍କ ଥିଲା, ଜଳବିହୀନ ଥିଲା। ପୁଣି ହେ ଭାଇ, ଆପଣ ମଧ୍ୟ ତଦ୍ରୁପ ଧରଣ ଅବସ୍ଥାକୁ ଲାଭ କରିବେ। ପ୍ରତିଜ୍ଞା ଦେଶକୁ ଆପଣ ଏହି ଯାତ୍ରାକୁ ଯେତେବେଳେ ଆରମ୍ଭ କରନ୍ତି, ଆପଣ ମଧ୍ୟ ସେହି ସମାନ ଧରଣର ଦଶାକୁ ଲକ୍ଷ୍ୟ କରିବେ। ଦ୍ୱାରଗୁଡ଼ାକୁ ବନ୍ଦ ହୋଇପଡ଼ିଥିବା ଅବସ୍ଥାକୁ ଆପଣ ହାସଲ କରିବେ। ସେହି ସାଧାରଣ ପ୍ରଚାରକ ଜଣେ ଆଙ୍ଗ୍ଲିକାନ ଯେପରି କହିଥିଲେ, କିମ୍ବା ସେ ଅନ୍ୟ ଯେକୌଣସି ଧରଣର ପ୍ରତବାଦୀ ଥିଲେ ନା କାହିଁକି, ପୁଣି ସର୍ବପ୍ରଥମ ବିଷୟଟି ଯାହାକୁ ଆପଣମାନେ ଜାଣନ୍ତି, ତାଙ୍କର ମଣ୍ଡଳୀ ତାଙ୍କୁ ବାହାର କରିଦେଲା। ବୁଝନ୍ତୁ, ଯେତେବେଳେ ପର୍ଯ୍ୟନ୍ତ ସେ ଏକାଧିକ ବ୍ୟକ୍ତିଗଣଙ୍କୁ ପବିତ୍ର ଆତ୍ମାଙ୍କଠାରେ ଅଭିଷିକ୍ତ ଥାଇ ହାସଲ କଲେ, ସେଥିପାଇଁ ତାହା ହିଁ ତାଙ୍କ ସେବାର ନିବୃତ୍ତିର କାରଣ ହେଲା। ପ୍ରତିଜ୍ଞା ଦେଶକୁ ସେମାନଙ୍କର ଯାତ୍ରା କରିବା ସମୟରେ ଇସ୍ରାଏଲ ମଧ୍ୟ ସେହି ଏକା ପ୍ରକାରର ଆଦର୍ଶଗୁଡ଼ାକୁ ଲାଭ କରିଥିଲା। ସକଳ ଜଳକୁଣ୍ଡ ଶୁଷ୍କ ଅବସ୍ଥାରେ ଥିଲେ। ହଁ, ସେମାନଙ୍କର ଯାତ୍ରା ତାଙ୍କରି ପ୍ରତିଜ୍ଞାତ ବାକ୍ୟର ଆଜ୍ଞାଧୀନ ଅବସ୍ଥାରେ ଥିଲା, ସେମାନଙ୍କ ଯାତ୍ରା ତାଙ୍କର ବାକ୍ୟରେ ଥିଲା, ମାତ୍ର ଜାହାଲାଗୁଡ଼ାକ ସେମାନେ ଶୁଷ୍କ ଅବସ୍ଥାରେ ପାଇଥିଲେ। ପୁଣି ସେମାନେ ଜଳଧାରାଗୁଡ଼ିକୁ ପାଇଥିଲେ, ତଥାପି ଯାତ୍ରା କରିବା ନିମନ୍ତେ ଜଳକୁଣ୍ଡଗୁଡ଼ାକ ଭରସାଯୋଗ୍ୟ ଆଦୌ ନଥିଲେ। ପରମେଶ୍ୱରଙ୍କ ବାକ୍ୟର ଆଜ୍ଞାକାରିତା ସହିତ ଥାଇ ଆପଣମାନେ ଯାତ୍ରା ଯଦି ଅଗ୍ରସର ହେଉଛନ୍ତି, ପୁଣି ଏଥିରେ କିମ୍ବା ସେଥିରେ ଯୋଗଦାନ କରିବାକୁ ଯଦି ଯତ୍ନ କରନ୍ତି, ତେବେ ଆପଣଙ୍କୁ ଜଗତରେ ସେପରି କୌଣସି ଆରାଧନାର ଜିନିଷ ମିଳିବ ନାହିଁ ଯିଏକି ଆପଣଙ୍କୁ ସାହାଯ୍ୟ କରିପାରେ। ତାହାକୁ ଅବଶ୍ୟ ଲକ୍ଷ୍ୟ କରିବେ, ମୁଁ ଏହାକୁ ଲକ୍ଷ୍ୟ କରୁଥାଏ। ଆପଣ ଜଣେ ବ୍ୟକ୍ତିଗତ ରୂପେ ପରିଚିତ ଅଟନ୍ତି, ସେ ଆପଣଙ୍କୁ ଯେପରି ଭାବେ ନେତୃତ୍ୱ ଦେଇ ଚଲାଇବାକୁ ଚାହାନ୍ତି, ପରମେଶ୍ୱର ଠିକ୍ ସେହିପରି ଭାବେ ସେହିପରି ଧରଣ ମାର୍ଗରେ ଆପଣଙ୍କୁ କଢ଼ାଇ ନିଅନ୍ତି। ତତ୍ପରେ ଠିକ୍ ସେପରି ସମାନ ଧରଣ ନେତୃତ୍ୱପଣକୁ ଆମେ ଆଜିକାଲି ହାସଲ କରିଥାଉ। ପୁଣି ଅନ୍ୟାନ୍ୟ ଜଳକୁଣ୍ଡ ଗୁଡ଼ାକ ଏକାକାରକେ ଶୁଷ୍କ ଅଟନ୍ତି, କିନ୍ତୁ ପ୍ରତିଜ୍ଞାଟି ସବୁବେଳେ ସତ୍ୟନିଷ୍ଠ ଅଟେ। ପରମେଶ୍ୱରଙ୍କ ପ୍ରତିଟି ସତ୍ୟନିଷ୍ଠ ପ୍ରତିଜ୍ଞା ତାହାହି ଅଟେ, ଯିଏ ଆପଣଙ୍କ ସନ୍ତାନଗଣଙ୍କ ନିମନ୍ତେ ନିଜର ପ୍ରତିଜ୍ଞାକୁ ସୁରକ୍ଷା କରି ରଖିବେ। ସେମାନେ ଯାହା କିଛି ବସ୍ତୁକୁ ଆବଶ୍ୟକ ମଣିଲେ ସେସବୁକୁ ସେମାନଙ୍କୁ ପ୍ରଦାନ କରିବାକୁ ସେ ପ୍ରତିଜ୍ଞା କରିଥିଲେ, ପୁଣି ସେ ତାହାକୁ ସଫଳ ମଧ୍ୟ କରିଥିଲେ। ଶୁଷ୍କ ଜଳରହିତ ସକଳ କୁଣ୍ଡଳ ଗହଣରେ କେବଳ ଏ କଥାକୁ ବିଚାର କରି ଦେଖନ୍ତୁ, ପୁଣି ଇସ୍ରାଏଲ ପ୍ରଜାମଣ୍ଡଳୀ ଅରଣ୍ୟ ମଧ୍ୟରେ ଯାତ୍ରା କରୁଥିବା ଅବସରରେ ସେମାନେ ଅଭିଯୋଗ କରୁଅଛନ୍ତି, ସେ ଆପଣଙ୍କର ସେବକ ନେତା ଭାବବାଦୀ ମୂଷାଙ୍କୁ ଏକ ପାଖକୁ ପାଖେଇ ନେଇ ଆହ୍ୱାନ କଲେ, ପୁଣି ଜୀବନ୍ତ ଜଳର ଏକ ନିର୍ଝରକୁ ଉନ୍ମୁକ୍ତ କଲେ, ପ୍ରହରିତ ଏକ ପ୍ରସ୍ତ୍ର ଦ୍ୱାରା ସେପରି କଲେ ଯେପରିକି ତାଙ୍କଠାରେ ବିଶ୍ୱାସ କରୁଥିବା ତାଙ୍କର ସନ୍ତାନଗଣ କଦାପି ବିନଷ୍ଟ ହେବେ ନାହିଁ। ଏହି ସମୟରେ ସେମାନେ ଅନୁଗ୍ରହ ବିଷୟରେ କଥାବାର୍ତ୍ତା କରନ୍ତି, ମୋ ପ୍ରତି ତଦ୍ରୁପ କରନ୍ତି। ଆମମାନେ ତ ଆଗ୍ରହୀ ଗଣ ଅଟୁ, ଯେପରି ଭାବରେ ଆମମାନେ କାର୍ଯ୍ୟ କରୁଅଛୁ, ଯେପରି ଭାବରେ ଆମମାନେ ଜୀବନଯାପନ କରୁଅଛୁ, ସେହି ହେତୁ ଆମମାନେ ଆଗ୍ରହୀ ଗଣ ଅଟୁ। ଆଦରକାରୀ ଗୁଡାକ ଅଟୁ। ମାତ୍ର ପରମେଶ୍ୱର ଏହି ଦିନରେ ଠିକ୍ ଆଜିର ସକାଳ ସମୟ ପରି ମେଥଡିଷ୍ଟ ବ୍ୟାପ୍ଟିଷ୍ଟ ପ୍ରେସବିଟେରିଆନ କ୍ୟାଥୋଲିକକୁ ପୁଣି ଅନ୍ୟାନ୍ୟ ଅନେକକୁ ଚାହିଁ ଦେଖନ୍ତି ଯେ ଏକ ସଦର ଝଗଡ଼ାକୁ ଉନ୍ମୋଚନ କରିଛନ୍ତି। ଏବ୍ରିୟ 13 ଅଧ୍ୟାୟ ତାହାକୁ ପ୍ରମାଣ କରିଥାଏ, ଅର୍ଥାତ୍ ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ସୁତରାଂ ଏହା ଯୋହନ 3:16 ପଦକୁ ସତ୍ୟ କରି ପରିଚିତ କରାଏ, କାରଣ ପରମେଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ନିଜର ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ଲାଭ କରେ। ପୁଣି ଏହା ଦୋହରା ଉଦ୍ଦେଶ୍ୟରେ ନିମିତ୍ତ ଉତ୍ଥାପିତ ହୋଇଥିଲା, କାରଣ ପ୍ରଜାମଣ୍ଡଳୀ ବକ୍ ବକ୍ ହେଉଥିଲେ, ପୁଣି ପାପ କରୁଥିଲେ, ଆଉ ସର୍ବଦା ସେମାନେ ଦଂଶିତ ହେଲେ, ପୁଣି ସେମାନେ ମୃତ୍ୟୁବରଣ କରୁଥିଲେ। ତତ୍ପରେ ସେମାନଙ୍କ ସକଳ ପାପ ନିମନ୍ତେ କ୍ଷମାଦାନ ଓ ସେମାନଙ୍କ ସକଳ ପୀଡ଼ାରୁ ଆରୋଗ୍ୟତା ଲାଭ ନିମନ୍ତେ ଏହାକୁ ଉତ୍ତୋଳନ କରାଯାଇଥିଲା। ଆଉ ତାହା ତ ସେହି ସମାନ ନିର୍ଝରଟି ଅଟେ ଯାହାକି ଆମମାନଙ୍କ ପାଇଁ ଆଜି ଉନ୍ମୋଚିତ ହୋଇଅଛି, ଆମମାନଙ୍କ ପରିତ୍ରାଣ ନିମନ୍ତେ, ପୁଣି ଆମମାନଙ୍କର ଶାରୀରିକ ପୀଡ଼ାରୁ ଆରୋଗ୍ୟତା ଲାଭ ନିମନ୍ତେ ଉନ୍ମୁକ୍ତ କରାଯାଇଅଛି, କାରଣ ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ପରମେଶ୍ୱରଙ୍କ ପ୍ରତିଜ୍ଞାତ ବାକ୍ୟଙ୍କ ଦ୍ୱାରା ସେହି ପ୍ରସ୍ତର ଖଣ୍ଡିକ ଯେତେବେଳେ ପ୍ରହଳିତ ହେଲେ, ଯାହାକୁ ପରମେଶ୍ୱର ଆଜ୍ଞା ପ୍ରଦାନ କରିଥିଲେ, ତତ୍ପରେ ଏହା ପ୍ରଚୁର ପରିମାଣରେ ନିର୍ମଳ ଜଳ ପ୍ରଦାନ କରୁଥିଲେ। ଦୁର୍ଗନ୍ଧମୟ ଜଳ ନୁହେଁ, ଦୂଷିତ ଜଳ ନୁହେଁ, ମାତ୍ର ପରମେଶ୍ୱରଙ୍କ ସ୍ୱୟଂରୁ ଉପସ୍ଥିତିକୁ ପ୍ରଦାନ କଲେ ବିଶୁଦ୍ଧ ଜଳ ଥିଲା। ପୁଣି ସେହି ପ୍ରତ୍ୟେକ ଜଣ ବ୍ୟକ୍ତି ଯେମାନେ ତାହାକୁ ପାନ କଲେ ସେମାନେ ଏହାଦ୍ୱାରା ରକ୍ଷାପ୍ରାପ୍ତ ହେଲେ। ଆଉ ତାହା ଯେ ନିରାଟ ସତ୍ୟ କଥା ଥିଲା ସେ ବିଷୟକୁ ଆମମାନେ ସମସ୍ତେ ଜାଣୁ, ତେଣୁ ଏକ ନିଦର୍ଶନ ସୂଚକ ରୂପେ ପୁରାତନ ନିୟମରେ ଆମମାନେ ଏହି ବିଷୟଟିକୁ ପାଠ କରିଥାଉ। ଆଉ ଆପଣଙ୍କୁ ଏହାକୁ ଟାଣି ଆଣି ବାହାର କରିବାକୁ ଆଦୌ ଦରକାର ପଡ଼େ ନାହିଁ, ଏହାକୁ ପମ୍ପ କରି ଉଠାଇବାକୁ ଦରକାର ହୁଏ ନାହିଁ, ଏଥିରେ ଯୋଗଦାନ କରିବାକୁ ପଡ଼େ ନାହିଁ। ଏହାକୁ କିପରି ଭାବରେ ଯେ ବ୍ୟବହାର କରିବାକୁ ହୁଏ ସେ ବିଷୟକୁ ଶିଖିବା ନିମନ୍ତେ ଧର୍ମ ବିଦ୍ୟାଳୟକୁ ସେମିନାରୀକୁ ଯିବାକୁ ପଡ଼େ ନାହିଁ। ଏହାକୁ ଯେ କିପରି ଭାବେ ବ୍ୟବହାର କରାଯାଏ ସେଠାରେ ସେମାନେ ଆପଣଙ୍କୁ ଶିଖାଇବେ, ବୁଝନ୍ତୁ। ଆରେ ବା ଆପଣ ଅଟନ୍ତି, ଆପଣ ଯଦି ପବିତ୍ର ଆତ୍ମାକୁ ହାସଲ କରିଛନ୍ତି ଆପଣ ତେବେ ତଦ୍ରୁପ ଅଟନ୍ତି, ଏହାକୁ ଆମମାନେ ବିଶ୍ୱାସ କରୁ। ମାତ୍ର ଆପଣଙ୍କୁ ସେପରି ହେବାକୁ ଅଛି, ଆପଣଙ୍କୁ ଏହାକୁ ଏହିପରି ଭାବରେ କରିବାକୁ ଅଛି, ଆପଣ ସେପରି କରନ୍ତୁ। ମାତ୍ର ଆପଣମାନେ ଲକ୍ଷ୍ୟ କରନ୍ତୁ, ସେପରି ସ୍ଥଳେ ଏହାଙ୍କ ପାଇଁ କୌଣସି ପ୍ରକାରେ ନିୟନ୍ତ୍ରଣ କରିବାର ବ୍ୟବସ୍ଥା ନାହିଁ। ଆପଣ ପବିତ୍ରାତ୍ମାଙ୍କୁ କଦାପି ବ୍ୟବହାରରେ ଆଣନ୍ତି ନାହିଁ, ପବିତ୍ରାତ୍ମା ଆପଣଙ୍କୁ ବ୍ୟବହାର କରନ୍ତି। ବୁଝନ୍ତୁ, ଧ୍ୟାନ ଦିଅନ୍ତୁ, ଆପଣ ନୁହନ୍ତି, ଆପଣ ପବିତ୍ରାତ୍ମାଙ୍କୁ କୌଣସି ପ୍ରକାର ବ୍ୟବହାରରେ ଆଣନ୍ତି ନାହିଁ, ପବିତ୍ରାତ୍ମା ଆପଣଙ୍କୁ ଆୟତ୍ତ କରିଥିଲେ। ଏକ ବରଦାନ ସେପରି କିଛି ଏକ ବସ୍ତୁ ନୁହେଁ ଯାହାକୁ ଆପଣ ଧରିଥାନ୍ତି, ଯେପରିକି ଖଣ୍ଡିଏ ଛୁରୀକୁ ଆପଣ ହାତରେ ଧରିଥାନ୍ତି, ପୁଣି ତାହାରି ସାହାଯ୍ୟରେ ଏକ ପେନ୍ସିଲକୁ ମୁନିଆ କରିଥାନ୍ତି। ଏହା ତ ଆପଣାରୁ ପରମେଶ୍ୱର ପ୍ରତି ଆପଣଙ୍କୁ ସମର୍ପିତ କରୁଅଛନ୍ତି, ପୁଣି ଆପଣଙ୍କୁ ବ୍ୟକ୍ତିଗତ ରୂପେ ପଥରୁ ଦୂରେଇ ରଖିବାରେ ସହାୟକ ହେଉଛନ୍ତି, ଯେପରିକି ପବିତ୍ରାତ୍ମା ଆପଣଙ୍କୁ ବ୍ୟବହାର କରିପାରନ୍ତି। ଲକ୍ଷ୍ୟ କରନ୍ତୁ, ଏହାକୁ ପମ୍ପ କରି ଉଠାଇବାକୁ କିମ୍ବା ଟାଣି ଆଣି ଉଠାଇବାକୁ ସେମାନଙ୍କୁ ଆବଶ୍ୟକ ପଡ଼ିନଥିଲା, କିମ୍ବା ସେମାନଙ୍କୁ ନିବେଦନ କରି ମାଗିବାକୁ ପଡ଼ିନଥିଲା। ପୁଣି ଏହି ଜଳଙ୍କୁ କିପରି ଭାବରେ ଆମମାନେ ବ୍ୟବହାର କରିପାରୁ, ଯେହେତୁ ଏହାକୁ କି ପ୍ରକାର ବ୍ୟବହାର କରିବା କଥା ସେ ବିଷୟକୁ ସେମାନେ ଜାଣିଥିଲେ, ସେମାନେ ତୃଷିତ ଥିଲେ, ତେଣୁ ଏହାଙ୍କ ସହିତ କ'ଣ କରିବା କଥା ସେ ବିଷୟକୁ ସେମାନେ ଜାଣିଥିଲେ। ପୁଣି ସେହିପରି ଭାବେ କେହି ଜଣେ ପୁରୁଷ କିମ୍ବା ସ୍ତ୍ରୀ ଅଟନ୍ତି, ଯେହେତୁ ଯେକୌଣସି ପ୍ରକାରର ରୀତିନୀତି ସହିତରେ କିମ୍ବା ସଂଗଠନ ସହିତରେ ସେ ଆବଦ୍ଧ ହୋଇ ରହିଥାନ୍ତୁ ନା କାହିଁକି, ତା ପାଇଁ କିଛି କହିବାର ନାହିଁ। ସେ ଯଦି ପରମେଶ୍ୱରଙ୍କ ପାଇଁ ତୃଷିତ ଅଟନ୍ତି ତେବେ ସେ ଏକ ସାମିନାରୀର ପଛରେ କଦାପି ଦୌଡ଼ିବାକୁ ଆବଶ୍ୟକ ମଣନ୍ତି ନାହିଁ, ଯେପରିକି ଏହି ଆଙ୍ଗ୍ଲିକାନ ଭାଇ ଜଣକ କହିଲେ, କିମ୍ବା ଗତ ରାତ୍ରି କାଳରେ ସେହି ବ୍ରିଟିଶ ନାଗରିକ ଭାଇ ଜଣକ କହିଥିଲେ, ନିହାତି ପକ୍ଷେ ଫେରିଯିବାକୁ ହିଁ ପଡ଼ିଥିଲା, ପୁଣି ବିଚାର ବିମର୍ଶ କରିବାକୁ ପଡ଼ିଥିଲା। ଆଙ୍ଗ୍ଲିକାନ ମଣ୍ଡଳୀ ସହିତ ଏହା କିପ୍ରକାର ଭାବକୁ ପ୍ରକାଶ କରେ ଯେ ମହତ ବରଦାନକୁ ସେ ହାସଲ କରିଛନ୍ତି, ଏହାକୁ ସେ କିପରି ଭାବରେ ବ୍ୟବହାର କରିବା ଉଚିତ, ପରଭାଷାରେ କିପରି ଭାବରେ କହିବା ଉଚିତ, ଏହି ପୁଣି ଏହାକୁ କିପରି ଭାବରେ କହିବାକୁ ଉଚିତ, ଆରମ୍ଭ ସମୟରେ ସେମାନେ ତାହାକୁ ଗୋଇଠା ମାରି ବାହାର କରିଦେବେ। ବୁଝନ୍ତି ତ, ସେ ତୃଷିତ ଥିଲେ, ତେଣୁ ପରମେଶ୍ୱର ଅକ୍ଲେଶରେ ତାଙ୍କୁ ଭରପୁର କରିଦେଲେ, ତାହା ହିଁ ସବୁକିଛି ବିଷୟ ସେପରି ସ୍ଥଳେ ଏହା ସହିତ ବ୍ୟବସ୍ଥିତ ଅଟେ, ଏହା ତୃଷିତ ହେଉଥିବାର ବିଷୟ ଅଟେ, ଆଉ ତତ୍ପରେ ସେ ଭରପୁର କରିଦିଅନ୍ତି। ଆପଣଙ୍କୁ ନିଜସ୍ୱରୁ କୌଣସି ପ୍ରକାର ନିୟନ୍ତ୍ରଣର ବିଷୟକୁ କରିବା ଦରକାର ନାହିଁ, ଏଇ ଜଣେ ଅନ୍ୟ ବ୍ୟକ୍ତି ଆପଣଙ୍କୁ କହନ୍ତି, ଏହା ସହିତ ଆପଣଙ୍କୁ କଣ କରିବାକୁ ଅଛି? ଆପଣଙ୍କୁ ଯେଉଁ ପଥରେ ଚାଲିବାକୁ ପରମେଶ୍ୱର ଇଚ୍ଛା ରଖନ୍ତି ସେହି ମାର୍ଗରେ ସେ ଆପଣଙ୍କୁ ନିଶ୍ଚୟ କଢ଼ାଇ ନେବେ, ପ୍ରତ୍ୟେକ ଜଣଙ୍କୁ ତଦୁପ କରନ୍ତି। ଆପଣ ତ ସ୍ୱୟଂରୁ ଜଣେ ବ୍ୟକ୍ତିଗତ ବ୍ୟକ୍ତି ଅଟନ୍ତି, ଆପଣ ଈଶ୍ୱରଙ୍କ ଏକ ଅଂଶ ଅଟନ୍ତି। କେହି ଅନ୍ୟ ଜଣେ ବ୍ୟକ୍ତି ଆପଣଙ୍କର ସ୍ଥାନକୁ ଗ୍ରହଣ କରିପାରନ୍ତି ନାହିଁ। କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖକୁ ଯିବା ପାଇଁ ସେପରି କୌଣସି ପନ୍ଥା ନାହିଁ, ପୁଣି ବର୍ତ୍ତମାନ ସେପରି କହିବାର ନାହିଁ। ଏହାରି ସହିତ ମୋତେ ଏହାକୁ କରିବାକୁ ହିଁ ଅଛି, କିମ୍ବା ଏହା ସହିତ ମୋତେ ସେପରି କରିବାକୁ ହିଁ ଅଛି, ଆଜ୍ଞା ନୁହେଁ। ସେ ପ୍ରକାରରେ ଚାହାନ୍ତି ପରମେଶ୍ୱର ସେପରି ଭାବରେ ଏହାକୁ ବ୍ୟବହାର କରନ୍ତି। ଆପଣ ଯେତେବେଳେ ତୃଷିତ ଅଟନ୍ତି, ତେଣୁ କେତେ ପରିମାଣ ଆପଣ ପାନ କରିବେ ସେ କଥାକୁ ଆପଣ ଜାଣନ୍ତି। ପୁଣି ଆଜିର ପ୍ରାତଃକାଳରେ ଆପଣମାନେ ଯଦି ତୃଷିତ ହେଉଛନ୍ତି, ତେବେ ଏଥିରୁ ପାନ କରନ୍ତୁ। ତାହିଁ ସବୁକିଛି କାର୍ଯ୍ୟ ଅଟେ ଯାହାକୁ ଆପଣମାନଙ୍କୁ ଅବଶ୍ୟ କରିବାକୁ ଅଛି। ସେମାନଙ୍କର ତୃଷା ନିବାରଣ କରିବାକୁ ପରମେଶ୍ୱର ଏକ ମାର୍ଗକୁ ନିରୂପଣ କରିଥିଲେ। ତୃଷିତ ସନ୍ତାନଗଣ ତାଙ୍କଠାରୁ ବିନା ମୂଲ୍ୟରେ ଏହାକୁ ହାସଲ କରି ତହିଁରେ ଅଂଶୀ ହୁଅନ୍ତୁ, ଏଥିପାଇଁ ପରମେଶ୍ୱର ତାହାକୁ ପ୍ରସ୍ତୁତ କରିଥିଲେ। ତତ୍ପରେ ଆଜିର ପ୍ରାତଃକାଳରେ ପରମେଶ୍ୱର ପ୍ରତ୍ୟେକ ପୁରୁଷଙ୍କ ପାଇଁ, ପୁଣି ପ୍ରତ୍ୟେକ ସ୍ତ୍ରୀଙ୍କ ପାଇଁ ପରମେଶ୍ୱର ଏକ ମାର୍ଗକୁ ପ୍ରଦାନ କରିଛନ୍ତି। ଯେଉଁମାନେ କ୍ଷୀଣିତ ହେଉଛନ୍ତି, ପୁଣି ତୃଷିତ ଅଟନ୍ତି, ସେମାନଙ୍କ ପାଇଁ ପଥଟିକୁ ନିରୂପଣ କରିଛନ୍ତି। ଏପରି ହୋଇପାରିଥାଏ ସେପରି ସ୍ଥଳେ କେତେକ ବ୍ୟକ୍ତି ଆଜିର ପ୍ରାତଃକାଳରେ ଠାରେ ବସିଛନ୍ତି, ଯେଉଁମାନେ ଆଦୌ ପରିତ୍ରାଣ ପାଇନାହାନ୍ତି। ତତ୍ପରେ ଏପରି କେତେକ ବ୍ୟକ୍ତି ମଧ୍ୟ ଏଠାରେ ଅଛନ୍ତି, ଯେଉଁମାନେ ପରିତ୍ରାଣର ଅତି ନିକଟବର୍ତ୍ତୀ ସ୍ଥାନରେ ଅବସ୍ଥାନ କରି ରହିଛନ୍ତି। ଏହିଠାରେ ସେପ୍ରକାର ଧରଣର କେତେକ ବ୍ୟକ୍ତି ବସିଛନ୍ତି, ଯେଉଁମାନେ ମଣ୍ଡଳୀର ସଦସ୍ୟଗଣ ଅଟନ୍ତି। ଆପଣମାନେ ଉଚିତ ପ୍ରକାରର କାର୍ଯ୍ୟ କରିବା ପାଇଁ ଚାହାନ୍ତି, କିନ୍ତୁ ଆପଣମାନେ ଗୋଟିଏ ଜଳକୁଣ୍ଡରୁ ପାନ କରୁଛନ୍ତି। ସେମାନେ ଏହି ସତ୍ୟତା ଗୁଡ଼ିକୁ ଆପଣମାନଙ୍କୁ ଆଦୌ କହିବେ ନାହିଁ। କେବଳ ଗୋଟିଏ ମାତ୍ର ବିଷୟ ଆସିବାକୁ ଅଛି, ପରମେଶ୍ୱର ପ୍ରତିଜ୍ଞାକୁ ଆଦରି ନେବାକୁ ଅଛି, ପୁଣି ସେହି ଝରଣା ନିକଟକୁ ଆସିବାକୁ ଅଛି। ତତ୍ପରେ ସେ ତୃଷାକୁ ନିବାରଣ କରିବେ। ଯେ କେହି ବ୍ୟକ୍ତି ଏହି ନିର୍ଝରରୁ ପାନ କରେ, ସେ କଦାପି କେବେ ହେଲେ ତୃଷିତ ହେବ ନାହିଁ। ଏତେବେଳେ ଏହାକୁ ଧ୍ୟାନ ଦିଅନ୍ତୁ, ଯେପରି ଭାବେ କରନ୍ତୁ ସେ ଆପଣ ସନ୍ତାନଙ୍କୁ, ଯିଏକି ଏହି ଜଳକୁ ଅନୁଗ୍ରହ ଦ୍ୱାରା ଗ୍ରହଣ କରନ୍ତି, ତାଙ୍କୁ ସେ କିପରି ଭାବେ ସ୍ୱତନ୍ତ୍ର କରିଥିଲେ ସେ ବିଷୟକୁ ଦେଖନ୍ତୁ। ପୁଣି ଶିକ୍ଷା ଦୀକ୍ଷାର ଏକ ସ୍ରୋତ ଦ୍ୱାରା କିମ୍ବା ଏକ ଜଳାଧାର ଦ୍ୱାରା ଏପରି କରିନାହାନ୍ତି। ସେ ଆପଣଙ୍କ ବଚନକୁ ପ୍ରଘଟ କରନ୍ତି, ଯାହାକି ଜୀବନଦାୟକ ଏକ ଭଣ୍ଡାର ଅଟେ। ଏଠାରେ ଉପସ୍ଥିତ ଥିବା କେତେ ଜଣ ବ୍ୟକ୍ତି ସେ କଥାକୁ ଜାଣନ୍ତି ଯେ ଆପଣମାନେ ଏହି ବଚନକୁ ଯେତେବେଳେ ସ୍ୱୀକାର କରି ନିଅନ୍ତି, ପୁଣି ତାଙ୍କର ଜଳକୁ ଆଦରି ନିଅନ୍ତି, ସେତେବେଳେ ଆପଣମାନେ ଜୀବନ ଲାଭ କରନ୍ତି। ପୁଣି ଆପଣ ଯେ ଜୀବନକୁ ଲାଭ କରିଥିଲେ ସେ କଥାକୁ କେବଳ ଆପଣ ହିଁ ବୁଝିଥାନ୍ତି। ଆଚ୍ଛା, ତେବେ ଏକ ଉଦାହରଣ ନିମନ୍ତେ ଆସନ୍ତୁ ଏହାକୁ ଗ୍ରହଣ କରିବା। କେବଳ ଅନ୍ୟ ଏକ ଆଦର୍ଶ କରି କିମ୍ବା ଦୁଇଟି ଆଦର୍ଶ କରି ଏହାକୁ ଗ୍ରହଣ କରିବା। ତତ୍ପରେ କିଛି କ୍ଷଣ ନିମିତ୍ତରେ ମୁଁ ଏହାକୁ ଶେଷ କରିବାକୁ ଯାଉଅଛି। କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମୋତେ ସେହି ବଟନ୍ଟିକୁ ଅବଶ୍ୟ ହାସଲ କରିବାକୁ ଅଛି, କିନ୍ତୁ ଧ୍ୟାନ ଦିଅନ୍ତୁ, ମୁଁ ତ କେବଳ କଥାବାର୍ତ୍ତା କରିବାକୁ ଲାଗିଅଛି, କିନ୍ତୁ ଏହାର କାର୍ଯ୍ୟରେ ପରିଣତ କରିବାକୁ ମୁଁ ଅର୍ଥ ପ୍ରକାଶ କରି ନାହିଁ। ଧ୍ୟାନ ଦିଅନ୍ତୁ, ଉଦାହରଣ ସ୍ୱରୂପ କେତେକ ବ୍ୟକ୍ତିଙ୍କୁ ଆସନ୍ତୁ ଆମେ ଗ୍ରହଣ କରିବା। ଯାକୁବଙ୍କର କୂପ ନିକଟସ୍ଥ ସେହି ନାରୀଙ୍କୁ, ଖନନ କରାଯାଇଥିବା କୂପର ନିକଟବର୍ତ୍ତୀ ସେହି ନାରୀଙ୍କୁ ଆସନ୍ତୁ ଆମେ ଆଦର୍ଶ ରୂପେ ଗ୍ରହଣ କରିବା। ସେଠାରେ ସେ ବସିଥିଲେ, ସେହି ନାରୀ ଜଣଙ୍କ ସେତିକିଟା ମାତ୍ର ଜାଣିଥିଲେ ଯେ ତାହା ସେହି କୂପ ଥିଲା ଯେଉଁଠାକୁ ସେ ପାଣି ନେବାକୁ ଆସୁଥିଲେ। ପୁଣି ସେ କୂପର ବିପରୀତେ ଅନ୍ୟ ଏକ କୂପକୁ ସେଠାରେ ହାସଲ କରିଥିଲେ। ଏକ ଛୋଟ କାଟ ଦୃଶ୍ୟ ସମ୍ବଳିତ ଚିତ୍ରଙ୍କୁ ସେ ଏଠାରେ ଲାଭ କରିଥିଲେ। ଜଣେ ବ୍ୟକ୍ତିଙ୍କୁ, ଯିଏକି ଜଣେ ଜିହୁଦୀ ବ୍ୟକ୍ତି ଥିଲେ, ତାଙ୍କୁ ଦର୍ଶନ କରିଥିଲେ। ଆଉ ସେ ଜଣେ ସାମରିଆ ନାରୀ ଥିଲେ, ସୁଖାର ନାମକ ନଗରର ବାସିନ୍ଦା ଥିଲେ। ପୁଣି ଆମମାନେ ଧ୍ୟାନ କରି ଦେଖିଥାଉ ଯେ ଏହି ବ୍ୟକ୍ତି ଜଣକ, ଏହି ଜିହୁଦୀ ଜଣକ ଏହି ନାରୀଙ୍କୁ ନିହାତି ଅପୂର୍ବ ଧରଣର ଅସାଧାରଣ ଜନକ ବାକ୍ୟ କହିଥିଲେ, ମୋତେ ପାନ କରିବାକୁ ଜଳମୁନ୍ଦେ ଦିଅ। ବର୍ତ୍ତମାନ ସେ କହିଥିଲେ ଆମମାନଙ୍କ ମଧ୍ୟରେ ବିଭାଜନ ବିଷୟ ରହିଅଛି। ସେପରି ଧରଣର କଥାକୁ କହିବା ପାଇଁ ମୋତେ ପ୍ରଶ୍ନ ପଚାରିଥିଲେ ଅଧିକାର ଆପଣଙ୍କ ନାହିଁ। ଆପଣ ଜଣେ ଜିହୁଦୀ ହୋଇଥିବାରୁ, ମୁଁ ଜଣେ ସମରିଆ ସ୍ତ୍ରୀ ହୋଇଥିବାରୁ ଆପଣଙ୍କୁ ସେପରି କରିବାର ଅଧିକାର ନାହିଁ। ସେ ଯୀଶୁ କହିଥିଲେ ଈଶ୍ୱରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯିଏ ତୁମକୁ କହୁଅଛନ୍ତି ସେ କିଏ? ଏହା ଯେବେ ଜାଣିଥାନ୍ତ ତେବେ ତୁମ୍ଭେ ତାହାଙ୍କୁ ମାଗିଥାନ୍ତ, ଆଉ ସେ ତୁମକୁ ଜୀବନ୍ତ ଜଳ ଦେଇଥାନ୍ତେ। ପୁଣି ଏଥିରୁ ପାନ କରିବାକୁ ତୁମକୁ ଏହି କୂପ ନିକଟକୁ ଆଉ କଦାପି ଆସିବାକୁ ପଡ଼ିନଥାନ୍ତା, ବରଂ ମୁଁ ତୁମକୁ ଯେଉଁ ଜଳ ଦେବି ତା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପ ତୁମଠାରେ ଉଛୁଳି ଉଠୁଥିବ। ଧ୍ୟାନ ଦିଅନ୍ତୁ, ସେ ତାହାଙ୍କୁ ଯେତେବେଳେ ପାଇଲେ ଏହା ସତ୍ୟ ରୂପେ ପ୍ରମାଣିତ ହେଲେ। ପୁଣି ସର୍ବପ୍ରଥମେ ଯେ କେହି ବ୍ୟକ୍ତି ତାହାକୁ କହିପାରିଥାନ୍ତେ, ମାତ୍ର ସ୍ତ୍ରୀଲୋକଟି କହିଥିଲେ, ଆପଣମାନେ ଜେରୁସାଲେମରେ ଉପାସନା କରିବା କଥାକୁ କହନ୍ତି, ପୁଣି ଏହି ପର୍ବତରେ ଆମମାନେ ଉପାସନା କରୁ। ସେ କହିଲେ, କାରଣ ପରିତ୍ରାଣ ଜିହୁଦୀମାନଙ୍କଠାରୁ ଆସେ, ଆମମାନେ ଯାହାଙ୍କୁ ଜାଣୁ ତାହାଙ୍କୁ ଉପାସନା କରିଥାଉ। କହିଥିଲେ, ତୁମ୍ଭଙ୍କୁ ମୋତେ ଗୋଟିଏ କଥା କହିବାକୁ ଦିଅ, ଶବ୍ଦମାଳାରେ ଏହିପରି ଭାବେ କହିବାକୁ ଦିଅ, ଏହି ପର୍ବତରେ ନୁହେଁ କିମ୍ବା ଜେରୁସାଲେମରେ ସୁଦ୍ଧା ନୁହେଁ, ମାତ୍ର ଏପରି ଏକ ସମୟ ଆସୁଅଛି ଯେତେବେଳେ ଲୋକମାନେ ଆତ୍ମାରେ ଓ ସତ୍ୟରେ ଈଶ୍ୱରଙ୍କର ଭଜନା କରିବେ, ଯେହେତୁ ପିତା ଏହି ପ୍ରକାର ଉପାସକମାନଙ୍କୁ ଚାହାନ୍ତି। ସେ କହିଲେ, ଯାଅ, ତୁମ୍ଭ ସ୍ୱାମୀଙ୍କୁ ଡାକି ଏଠାକୁ ଆଣ। ଧ୍ୟାନ ଦିଅନ୍ତୁ, ଏହି ସ୍ଥାନରେ ଏହା ପ୍ରମାଣିତ ହେଲା ଯେ ସେ ଯେ କେଉଁ ପ୍ରକାର ଝରଣା ନିକଟରେ ଉପସ୍ଥିତ ଥିଲେ, ଏଠାରେ ସେ କଥାକୁ ପରିଚିତ କରାଏ। କହିଲେ, ଯାଅ, ତୁମ୍ଭ ସ୍ୱାମୀଙ୍କୁ ଡାକି ଏଠାକୁ ଆଣ। ସେ କହିଥିଲେ, ମୋର ସ୍ୱାମୀ ନାହିଁ। ସେ କହିଥିଲେ, ତୁମେ ସତ୍ୟ କଥା କହିଅଛ। ବୁଝନ୍ତୁ, ଏପରି ବୋଧ ହେଲା ଯେପରିକି ସେ ନାରୀଟିକୁ ଯାହା ପଚାରିଥିଲେ ତାହାର ଏକ ସିଧା ସାଧା ବିପରୀତ ବିଷୟ ଥିଲା। ପୁଣି କହିଥିଲେ, ଯାଅ, ତୁମ ସ୍ୱାମୀଙ୍କୁ ଡାକି ଏଠାକୁ ଆଣ। ସ୍ତ୍ରୀ ଜଣ କହିଥିଲେ, ମୋର ସ୍ୱାମୀ ନାହିଁ। ଯୀଶୁ କହିଥିଲେ, ତୁମେ ସତ୍ୟ କଥା କହିଅଛ। କହିଲେ, କାରଣ ତୁମର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ଯାହା ସହିତ ତୁମେ ବସବାସ କରୁଅଛ ସେ ତୁମର ସ୍ୱାମୀ ନୁହେଁ। ସେହି ନାରୀ ଜଣଙ୍କୁ ଲକ୍ଷ୍ୟ କରନ୍ତୁ, ସେହି ସମୟର ଧର୍ମ ଯାଜକମାନଙ୍କଠାରୁ ସେ କି ପ୍ରକାର ଭିନ୍ନ ଧରଣର ଥିଲେ। ଧର୍ମ ଯାଜକଗଣ, ସେହି ସମୟର ପୁରୋହିତଗଣ ସେହି ସମାନ ପ୍ରକାରର ବିଷୟକୁ ଦେଖି ଏବଂ ଘଟିବାର ଦେଖିଥିଲେ। ପୁଣି କହିଥିଲେ, ସେହି ଜଣଙ୍କ ଜଣେ ଶୈତାନ, ଜଣେ ଭାବିବକ୍ତା କିମ୍ବା ଜଣେ ବାଲ ଜୀବୁଲ ଅଟନ୍ତି। ଦେଖନ୍ତୁ, ସେ ବିଷୟଟିକୁ ସେ ଯେ ବଚନ ପ୍ରତିଜ୍ଞା କରି କହୁଥିଲେ ତାକୁ ସେମାନେ ବୁଝିବାରେ ଅକ୍ଷମ ହୋଇଥିଲେ। କିନ୍ତୁ ସେହି ସାଧାରଣ ନାରୀ ଜଣଙ୍କ ଯେକୌଣସି ଧର୍ମଯାଜକଙ୍କଠାରୁ ଧର୍ମଶାସ୍ତ୍ର ବିଷୟରେ ଅଧିକ କିଛି ଜ୍ଞାନକୁ ରଖିଥିଲେ। ସେ କହିଥିଲେ, ମହାଶୟ, ଆପଣ ଜଣେ ଭବିଷ୍ୟତ ବକ୍ତା ଅଟନ୍ତି, ସେ କଥାକୁ ମୁଁ ଧାରଣା କରେ। ଆମମାନେ ବିଗତ 400 ବର୍ଷ ଧରି ଜଣେ ହେଲେ ଭାବବାଦୀଙ୍କ ସଂସ୍ପର୍ଶରେ ଆସିନାହୁଁ, ମଲାଖିଙ୍କ ପରେ କାହାରିକୁ ହାସଲ କରିନାହୁଁ। କିନ୍ତୁ କହିଥିଲେ, ଆମମାନେ ଜଣଙ୍କ ପାଇଁ ଅପେକ୍ଷା କରିଅଛୁ, ପୁଣି ସେପରି ସ୍ଥଳେ ମତ୍ସ୍ୟ ନାମରେ ପରିଚିତ ଥାଇ ଜଣେ ଯେ ଆସିବେ ସେ କଥାକୁ ଆମମାନେ ଜାଣୁ, ଆଉ ସେ ଯେତେବେଳେ ଆସିବେ ଏହା ହିଁ ସେହି କର୍ମଟି ହେବ ଯାହାକୁ ସେ ସଫଳ କରିବେ। ଯୀଶୁ କହିଥିଲେ, ସେହି ଜଣଙ୍କ ମୁଁ ଅଟେ। ଆମେନ୍। ଆପଣମାନେ ଧ୍ୟାନ ଦେଲେ କି ସେ ଯାକୁବଙ୍କ କୂପ ନିକଟରେ ଆପଣଙ୍କ ଜଳ ପାତ୍ରକୁ ଛାଡ଼ିଦେଲେ, ସହର ମଧ୍ୟକୁ ଧାଇଁଗଲେ, ଏକ ଅନ୍ତର୍ଜଳସ୍ୟରେ ଭରପୁର ଥାଇ ଦୌଡ଼ିଗଲେ, ଏହାକୁ ସିଦ୍ଧତାର ସହିତ ପ୍ରକଟୀକୃତ ହେବାର ସେ ଦେଖିଲେ। ପୁଣି ସେ ସେହି ନିର୍ଝରଟି ଥିଲେ, ତାଙ୍କୁ ମୋତେ ଆପଣମାନଙ୍କ ନିକଟରେ ପରିଚିତ କରାଇବାକୁ ଦିଅନ୍ତୁ। ସେ ତାହାକୁ ସେଠାରେ ଛାଡ଼ିଦେଲେ, ଯେତେବେଳେ ସେ ଜୀବନର ବାକ୍ୟ ରୂପେ ପ୍ରମାଣିତ କଲେ ସେ ଆକୁ ଛାଡ଼ିଦେଲେ। ପୁଣି ସେହି ଜଣଙ୍କ ଯେ ଉକ୍ତ ସମାନ ଧରଣର ପାଷାଣ ଥିଲେ ସେ କଥାକୁ ସେ ଖୋଜି ପାଇଲେ, ଯିଏକି ଅରଣ୍ୟ ମଧ୍ୟରେ ପ୍ରଭାବିତ କରାଗଲେ ଯେତେବେଳେ ଅବସ୍ଥିତ ଥିଲେ ବୋଲି ପ୍ରମାଣିତ କଲେ। ମୋତେ କହିବାକୁ ଦିଅନ୍ତୁ, ସେ ତ ସେହି ପରମେଶ୍ୱର ଯିଏକି ଗତ ହୋଇ ସାରିଥିବା ଦିନମାନଙ୍କରେ ଥିଲେ, ଯାହାଙ୍କ ବିଷୟରେ ଆମମାନେ ଏତେ ଗୁଡ଼ିଏ କଥା କହିଥାଉ, ସେ ବର୍ତ୍ତମାନ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। କେତେକ ଈଶ୍ୱର ତତ୍ତ୍ୱ ବୋଧ ଜ୍ଞାନର ଦ୍ୱାରା ନୁହେଁ, ମାତ୍ର ତାଙ୍କର ବ୍ୟକ୍ତିଗତ ପ୍ରଗତିକରଣର ଜ୍ଞାନ ଦ୍ୱାରା, ଯାହାଙ୍କୁ ଏହି ଶେଷ ଦିନମାନଙ୍କରେ ସେ ଢାଳିଦେବେ, ଆପଣଙ୍କ ପବିତ୍ର ଆତ୍ମାଙ୍କୁ ନିଜର ମଣ୍ଡଳୀ ପରେ ଓଜାଡ଼ି ଦେବେ। ମୁଁ ଥିଲି ସେହି ଜଣଙ୍କ ସେ ନୁହନ୍ତି, ସେ ଅଦ୍ୟାବଧି ମୁଁ ଅଟେ ଏପରି ଅଟନ୍ତି, ସବୁବେଳେ ବର୍ତ୍ତମାନ ବାଚକ କ୍ରିୟା ଶବ୍ଦ ଅଟନ୍ତି। ତତ୍ପରେ ଜଳଧାରାଟି ଆପଣଙ୍କ ସ୍ୱାଦକୁ ହରାଇଦେଲା। ପୁଣି ପ୍ରତ୍ୟେକ ବ୍ୟକ୍ତିବିଶେଷ ତାହା ହିଁ କରନ୍ତି, ଯେ କେହି ବ୍ୟକ୍ତି ପରମେଶ୍ୱରଙ୍କ ଶକ୍ତିଶାଳୀ ହସ୍ତରେ ପଡ଼ନ୍ତି, ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଦ୍ୱାରା ଈଶ୍ୱରଙ୍କର କଲାଗତ ହୁଅନ୍ତି, ସାଂଗଠନିକ ସକଳ ପଦ୍ଧତି ଆପଣମାନଙ୍କର ସ୍ୱାଦକୁ ହରାଇ ବସନ୍ତି। ସେହି ଦୁର୍ଗନ୍ଧମୟ ବ୍ୟଙ୍ଗ ଗୁଡ଼ିକ, ପୁଣି ଝିଟିପିଟି ଗୁଡ଼ାକ ଆଉ ଅସରପା ଗୁଡ଼ିକୁ ଆପଣମାନେ ଆଉ କୌଣସି ପ୍ରକାର ଆବଶ୍ୟକ କରନ୍ତି ନାହିଁ, ସେପରି ଧରଣର ଅନ୍ୟାନ୍ୟ ଆବର୍ଜନମୟ ବିଷୟ ଗୁଡ଼ିକୁ ଲଢ଼ନ୍ତି ନାହିଁ। ଆପଣମାନେ ତ ସେପରି ଧରଣର ଏକ ଝରଣାରୁ ପାନ କରନ୍ତି ଯାହାକି ସତେଜ ପୁଣି ବିଶୁଦ୍ଧ ଅଟେ। ପରମେଶ୍ୱରଙ୍କ ବଚନ ଆପଣମାନଙ୍କ ପ୍ରାଣର ସର୍ବଦା প্রতি মুহূর্তে সতেজ করে যেপরিকি এতবেলে সুদ্ধা সমান ধরনের অটে এতবেলে বচন সত্য বলে প্রমাণিত হয়ে সারি অছি চাখন্তু আউ দেখন্তু এ যদি প্রকৃতরে সত্য বলে প্রমাণিত ন হুয়ন্তি যদ্যপি জলধারাটি আপনার উদ্দেশ্য কু উত্তম রূপে কার্যকারী করেছিল আপনার সময় কু উচিত প্রকারে অতিবাহিত করে সেবা করেছিল তথাপি আপনার ধ্যান দিয়ন্তু জীবনর ঝরণাটি সেই স্থানে উপস্থিত থিলে কোনসি প্রকারে যাকুবঙ্কর কূপ আদৌ নথিলে আত্মিক রূপে পান করিবার সতটি আদৌ নথিলে মাত্র জীবনর নির্ঝর থিলে সেমানে কোন চিন্তা করিছিলে যদি সেই কূপরু সেমানে পান করিথান্তে তেবে কাহিকি এয়া উত্তম ধরনের বিষয় হইথান্তা মাত্র জীবনর নির্ঝর স্বয়ং সেটারে বিদ্যমান থিলে আউ যেগুড়াকু আমাদের হাসল করেছিল সে প্রকার বিষয়গুড়াকু পদ্ধতিগুড়াকু পুরি সংগঠনগুড়াকু আমাদের আদৌ আবশ্যক করু না আমাদের যুগান্ত সময়ে উপস্থিত হয়েছু পুনি ঈশ্বর প্রতিজ্ঞা করেছিলে শেষ সময়ে সে ঘটনাবলী গুড়াকু সে সফল করিবে আউ এহা যে সফল হেলা সে কথা আমাদের লক্ষ্য করে থাও বাক্য অনুসারে সেগুড়াক সফল হয়েছি আমি মানে সৈনিক বলরে পরাক্রমী লোক মান বিষয় শুনে থাকু ঠিয়া হয়ে পড়ত পুঁ কম্পমান হয়ে থাকু পুঁজি সে কহবার লাগতি কৌশি বিশেষ ধরনের ঘটনা ঘটিবা যাওছি কৌশি বিশেষ ধরনের ঘটনা যে ঘটিবা যাওছি সে বিষয়ে পবিত্র আত্মা আমি সতর্ক করুবার বিষয় কু আমি অনুভব করু প্রত্যেক বিষয় কু আপনার স্থানের সুচারু রূপে থাকার আমি দেখু তবে সেই পদ্ধতি কু দূরেই দিয়ন্ত পুনি ঝরণাঙ্ক নিকটকু চালি আসন্তু আজ্ঞা হ তাহাই করন্তু এর উদ্দেশ্য কু কার্যকারী কলে মাত্র বর্তমান সে স্বয়ং ঝরণার সামনা করিবার উপস্থিত থিলে কুটির পর্বর শেষ দিনের পর্বর শেষ সময় যীশু যোহন 7:37-38 সে কোণ কে যদি তৃষিত হুয়ে তবে সে মো পাখক আসি পান করু এক দল ঈশ্বরতত্ত্ববিদ মানে উচিত প্রকারে কে যদি তৃষিত হুয়ে তবে সে মো নিকটক আসি পান করু যে মোঠারে বিশ্বাস করে ধর্মশাস্ত্র উক্তি প্রমাণে তার অন্তরের জীবন্ত জলস্রোত প্রবাহিত হেউথিব জীবন্ত জলর স্রোত সেইঠারে অবস্থিত তাহা হি সেই জলস্রোত অটন্তি যাহাঙ্কু প্রজাগণ আজি পাশরি পকাইছন্তি যেহেতু রীতিনীতির পাই সেমানে জীবন্ত জলস্রোতঙ্কু পাশরি অছন্তি আপনমানঙ্কু তাঙ্ক সহিত মতে পরিচিত করাইকু দিয়ন্তু সে মো প্রতি অটন্তি আমু শেষ করাইকু যাওছি সে মো পাই সেই জলস্রোত অটন্তি যে কি হাগারঙ্ক জীবনকু বঞ্চাইথিলে পুরি শিশুপুত্রর জীবনকু সুদ্ধা বঞ্চাইথিলে যেতেবেলে প্রান্তর মধ্যে সেমানে মৃত্যুমুখে পড়িথিলে যিশাইয় 32 অধ্যায়রে বর্ণিত সেই প্রস্ত্রখণ্ডিক সে অটন্তি বলি মু বিশ্বাস করে আসন্ন এক দেশরে সে তো সেই প্রস্ত্রখণ্ডিক অটন্তি ঝড় বতাস সময়রে সে তো আশ্রয়ের স্থল অটন্তি যিখরীয় 13 পাপরে পতিত দাউদঙ্ক গৃহরে উন্মুক্ত হইতবা ঝরণাটি সে অটন্তি সে যে তদ্রুপ অটন্তি মু তাঙ্কঠে পরি বিশ্বাস রখে আপনমানে বিশ্বাস করন্তি নাহি কি গীত সহিতা 36:9 পদরে সে দাউদঙ্ক জীবনর স্রোত অটন্তি সে অদ্যাবধি দাউদঙ্ক জলপ্রবাহটি অটন্তি চির হরিত চরণীর উপত্যকার জলস্রোত অটন্তি সে তো জলপ্রপাত নিকটর বর্তী স্থানরে দাউদঙ্ক পাই জলধার অটন্তি আজি পুস্তক 17 পর্বরে সে অব্রাহামঙ্কর প্রতিপালনকারী বক্ষদেশ এল সাদাই অটন্তি কিন্তু তাঙ্কঠারু তাঙ্কর জীবন যেতবেলে নির্গত হেলা তথাপি সে থিলে ঈশ্বর কহিথিলে 100 বর্ষর বৃদ্ধ জনে ব্যক্তিঙ্কর প্রতি এয়া কি প্রকার সফল হেব মু জনে বৃদ্ধ ব্যক্তি অটে মোর প্রতি সুদ্ধা মোর প্রতি সুদ্ধা বৃদ্ধা এয়া কিপরি হওয়ার সম্ভব হইপারে সে কহিথিলে মু এল সাদাই অটে পুনি এল তুম্ভে অট আউ সাদাই বক্ষ অটে আউ সাদাই এক বহুবচন শব্দ অটে যাহার অর্থ মু বক্ষস্থলস্থ স্তনরু পান করাইবা পরমেশ্বর অটে ঠিক জনে শিশু সন্তান পরি যে কি বিরক্ত হেউছি পুনি এয়া পীড়িত অটে আউ তাহার শক্তি তাঠারু লোপ পাই সারিছি আপনার মাতাঙ্ক কোলরে আউজি পড়ি অছি পুনি আপনার শক্তিকু প্রতিপোষণ দ্বারা লাভ করুছি নিশ্চিত রূপে কেবল তাহা নুহে সে যেতবেলে প্রতিপালিত হেউছি এহা আউ কোনসি প্রকারে বিরক্তি প্রকাশ করু নাহি মাঙ্কর স্তন পাখরে এহা যেতবেলে থাই তৃপ্তি লভুছি সেতবেলে নিজের শক্তিকু হাসল করুছি ପୁଣି ଯିଏ କେହି ବ୍ୟକ୍ତି ଯିଏକି ପରମେଶ୍ୱରଙ୍କ ପ୍ରତିଜ୍ଞାକୁ ନିଜ ହୃଦୟ ମଧ୍ୟରେ ଗ୍ରହଣ କରି ନିଅନ୍ତି, ଅର୍ଥାତ୍ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ପୁଣି ଆପଣମାନଙ୍କର ସନ୍ତାନଙ୍କ ନିମନ୍ତେ, ଆଉ ଦୂରବର୍ତ୍ତୀ ଏତେ ଲୋକଙ୍କୁ ପ୍ରଭୁ ପରମେଶ୍ୱର ଆପଣ ନିମନ୍ତେ ଆହ୍ୱାନ କରିବେ ସେମାନଙ୍କ ନିମନ୍ତେ ଅଟେ, ପୁଣି ତାହାରି ସହିତ ଯଥାସମ୍ଭବ ଲାଗି ରୁହନ୍ତୁ, ଆଉ ନିଜର ଶକ୍ତିକୁ ପ୍ରତିପାଳନ ଦ୍ୱାରା ଫେରିପାରନ୍ତୁ। ହେ ବ୍ୟତୀତ ସନ୍ତାନ, ଏହାକୁ ବିଶ୍ୱାସ କରନ୍ତୁ, ଏହା ତ ବିଶ୍ୱାସୀ ମାନଙ୍କର ଉଦ୍ଦେଶ୍ୟ ନିମନ୍ତେ ଅଟେ। ଗୀତକାର ମାନଙ୍କୁ ବିଶ୍ୱାସ କରିବା ଉଦ୍ଦେଶ୍ୟରେ ମୁଁ ଏକାଧିକ ଗୀତକୁ ବିଚାରକୁ ଆଣିପାରେ ଯେଉଁ ସବୁକୁ ଗୀତକାରଗଣ ଆମମାନଙ୍କର ମତେ ଲେଖିଛନ୍ତି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ଗୀତ ଏପରି ଥିଲା ଯାହାକୁ ଏକଦା ଗାନ କରାଯାଇଥିଲା, ସେ ଥିଲେ ଇମାନୁଏଲଙ୍କ ରକ୍ତରୁ ଭରା ଏକ ଝରଣା ଧାର, ତହିଁ ଯେଉଁ ପାପି କରେ ସ୍ନାନ ପାପ ଦାଗୁ ମୁକ୍ତି ପାଏ। ଋଷେ ସେହି ଚୋର ତାହା ଦେଖି ହେଲା ଆନନ୍ଦେ ବିଭୋର, ଯେପରି ପାପି ଆମ୍ଭେମାନେ ସବୁ ପାପୁ ହେଉ ମୁକ୍ତ। ବିଶ୍ୱାସେ ଯେବେ ମୁଁ କରେ ଧ୍ୟାନ ସେହି ନିଖୁନ୍ତ ରକ୍ତକୁ, ତୁମ୍ଭ ଦୟାର ବର୍ଣ୍ଣନା କରିବି ନୀତି ମୃତ୍ୟୁକାଳ ପର୍ଯ୍ୟନ୍ତ। ମୋ ନିମନ୍ତେ ସେ ତ ବଚନର ଜଳ, ବଚନର ବିଭାଜନକାରୀ ଜଳ ଅଟନ୍ତି, ଯିଏକି ଆପଣମାନଙ୍କୁ ସେହି ସବୁ ଅମୂଳକ ବିଷୟରୁ ପୃଥକ କରନ୍ତି ଯାହାକି ତାଙ୍କରି ବଚନର ବିରୁଦ୍ଧରେ ରହିଅଛି। ତାହା ହିଁ ସେହି ଝରଣାଟି ଅଟନ୍ତି ଯାହାଙ୍କୁ ମୁଁ ସେପରି ଅଟନ୍ତି ବୋଲି ବିଶ୍ୱାସ କରେ ମହାଶୟ, ସେପରି ତାହା ହିଁ ତ ସେହି ଝରଣାଟି ଅଟନ୍ତି ଯିଏକି ମୋତେ ମନୁଷ୍ୟଗତ ସକଳ ଜଳାଧାରରୁ ପୃଥକ କରିଥିଲେ, ଜୀବନର ଝରଣାଙ୍କ ନିମନ୍ତେ ମୋତେ ଅଲଗା କରିଥିଲେ। ଆହେ ବନ୍ଧୁ, ମୁଁ ତ କେବଳ କରିପାରନ୍ତି, ଆପଣମାନେ ତ ଆଗକୁ ଆଗ ଅଗ୍ରସରରେ ବଢ଼ିପାରନ୍ତି। ସେ ଆମମାନଙ୍କ ପାଇଁ ଯାହା କିଛି ଅଟନ୍ତି ତାହାର ସହିତ ଥାଇ ଆଗକୁ ଅଗ୍ରସର କରିପାରନ୍ତି। ସେ ତ ଆଲଫା ପୁଣି ଓମେଗା ଅଟନ୍ତି, ସେ ଆରମ୍ଭ ଅଟନ୍ତି ପୁଣି ଶେଷ ମଧ୍ୟ ଅଟନ୍ତି। ସେ ତ ସେହି ଜଣକ ଅଟନ୍ତି ଯିଏ ଥିଲେ, ଯିଏ ଅଟନ୍ତି ପୁଣି ଆସିବେ। ସେ ତ ଦାଉଦଙ୍କ ବଂଶର ମୂଳ ଅଟନ୍ତି, ସେ ଭୋରର ତାରା ଅଟନ୍ତି, ସେ ତ ମୋର ସବୁରେ ସବୁ ଅଟନ୍ତି। ପୁଣି ଭାଇ ଓ ଭଉଣୀ, ଆପଣମାନେ ଯଦି କଦାପି ହାସଲ କରିନଥିଲେ ମନୁଷ୍ୟଗତ ସେହି ଛୋଟ କାଠ କୁଣ୍ଡରୁ ପାନ କରି ଚାଲିଥିଲେ, ଆପଣଙ୍କର ସମ୍ପୂର୍ଣ୍ଣ ଜୀବନ କାଳରେ ପାନ କରୁଥିଲେ, ତେବେ ଆଜିର ଏହି ପ୍ରାତକାଳରେ ସେହି କୁଣ୍ଡକୁ କାହିଁକି ପାଶରେ ପକାଉ ନାହାନ୍ତି, ପୁଣି ଏହି ଝରଣାଙ୍କ ନିକଟକୁ ଆସୁନାହାନ୍ତି? କିଛି ସମୟ ନିମନ୍ତେ ଆସନ୍ତୁ, ନିଜ ନିଜର ମସ୍ତକକୁ ଅବନତ କରୁ। ଆପଣମାନଙ୍କର ମସ୍ତକ ଗୁଡ଼ାକୁ ଅବନତ କରି ରଖିଥିବା ସମୟରେ ମୋର ମତାମତ ଅନୁସାରେ ବେଦୀର ନିକଟବର୍ତ୍ତୀ ହେବାର ନିମନ୍ତ୍ରଣ କେତେଜଣ ବ୍ୟକ୍ତି ଯେତେବେଳେ ତାହାକୁ ଚାହାନ୍ତି, ମୁଁ ତ ପୁରାପୁରି ଭାବେ ବିଚଳିତ ହୋଇ ପଡ଼ିଥିଲି। ମୁଁ ଆପଣମାନଙ୍କୁ ଦୀର୍ଘ ସମୟ ଧରି ଅଟକାଇ ରଖିଥିଲି, ମୋତେ ମୋର ସମାଚାରକୁ ଛୋଟକାଟ କରିବା ପାଇଁ ଏହା ବାଧିତ କରିଥିଲା। ତଥାପି ମୁଁ ଯାହାକୁ ଅର୍ଥ କରିଥାଏ ସେ ବିଷୟଟିକୁ ଯେ ଆପଣମାନେ ବୁଝନ୍ତୁ, ଏହାକୁ ପବିତ୍ର ଆତ୍ମା ଇଚ୍ଛା କରନ୍ତି ବୋଲି ମୁଁ ବିଶ୍ୱାସ କରେ। ଧ୍ୟାନ ଦିଅନ୍ତି ତ, ବୁଝନ୍ତି ତ, ଦେଖନ୍ତୁ ପରମେଶ୍ୱରଙ୍କ ସହିତ ଯଥାଯଥ ରୂପେ ରହିବା ବ୍ୟତୀତ ଆଉ ଅଧିକ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ସମୟରେ ଆଉ ନାହିଁ। ଦେଖନ୍ତୁ ଆମ୍ଭମାନଙ୍କର ରାତ୍ରିକାଳୀନ ଭୋଜନ ଏହା ଅନ୍ୟ ଯେକୌଣସି ବିଷୟ ହୋଇପାରେ ନା କାହିଁକି, ଅନ୍ୟ ଯାହା କିଛି ବିଷୟ ହୋଇଥାଉ ନା କାହିଁକି, ପରମେଶ୍ୱରଙ୍କ ସହିତ ସୁଚାରୁ ରୂପେ ଗମନାଗମନ କରିବାର ବିଷୟରୁ ଅଧିକ ପ୍ରମୁଖ ବିଷୟ ଆଦୌ ହୋଇନପାରେ। ପ୍ରଭୁ ଏହିଠାରେ ଉପସ୍ଥିତ ଅଛନ୍ତି, ପୁଣି ମୋହର ଜୀବନରେ ମୁଁ ତାହାକୁ କେତେ ଏକ ଥର ପାଇଁ ପୁଣି ଶୁଣିଥିଲି, ଏହି ସମୟର ପୂର୍ବେ କେବଳ ଥରେ ମାତ୍ର ଶୁଣିଥିଲି। ପୁଣି କି ପ୍ରକାରେ ଏଠାରେ ଉପସ୍ଥିତ ଥିବା ଆପଣମାନେ ସମସ୍ତେ କେତେଜଣ ସେପରି କିଛି ନୁହେଁ, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଯେଉଁମାନେ ଏହି ଜଳସ୍ରୋତରୁ ପାନ କରିବାକୁ ଚାହାନ୍ତି କେବଳ କିଛି ସମୟ ପାଇଁ ଠିଆ ହୋଇପଡ଼ନ୍ତୁ, କେବଳ ପ୍ରାର୍ଥନା ପାଇଁ ଠିଆ ହୋଇପଡ଼ନ୍ତୁ, ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ଏଠାରେ କେତେଜଣ ବ୍ୟକ୍ତି ଉପସ୍ଥିତ ଥିବା କେତେଜଣ ବ୍ୟକ୍ତି ଯେଉଁମାନେ ଏଠାରେ ଉପସ୍ଥିତ ଥାଇ ଦଣ୍ଡାୟମାନ ହୋଇଛନ୍ତି, ଏପରି କହିବାକୁ ଚାହିଁ ନିଜର ହାତ ଉପରକୁ ଉଠାଇବେ, କହିବେ ହେ ପ୍ରଭୁ ମୋ ଉପରେ ଅବତରିତ ହେଉନ୍ତୁ, ମୋତେ କେବଳ ଭରି ଦିଅନ୍ତୁ, ଏହି ଝରଣାରୁ ମୋତେ ପାନ କରିବାକୁ ଦିଅନ୍ତୁ, ଆଉ ଯାହା ପ୍ରକୃତରେ ଉପଯୁକ୍ତ କର୍ମ ଥିଲା ତାହାକୁ ମୁଁ ଆଦୌ କରିନାହିଁ, କିନ୍ତୁ ଏଥିପାଇଁ ଆପଣମାନେ ଯେ ମୋତେ କ୍ଷମା କରି ଦିଅନ୍ତୁ ଏହା ମୁଁ ଇଚ୍ଛା କରେ। ମୋର ସକଳ ପାପକୁ ଆପଣ ଧୋଇ ପରିଷ୍କାର କରି ପକାନ୍ତୁ, ଏହାହି ମୁଁ ଚାହେଁ। ତତ୍ପରେ ଆଜିର ଦିନରୁ ଆପଣ ମୋତେ କେବଳ ମୁକ୍ତି କରିବେ କି, କେବଳ ଅନାନ୍ତୁ। ଆରେ ବା, ବର୍ତ୍ତମାନ ତାହା ହିଁ ଆପଣ ଯିଏକି ଜଣେ ଖ୍ରୀଷ୍ଟିଆନ ବିଶ୍ୱାସୀ ଅଟନ୍ତି ଆପଣ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଛନ୍ତି ତଥାପି ଆପଣ ଅଦ୍ୟାବଧି ଗ୍ରହଣ କରିନାହାନ୍ତି ପୁଣି ଅଦ୍ୟାବଧି ଆପଣ ଯଦି ତାହାଙ୍କୁ ସେପରି କରିନାହାନ୍ତି ତାହା ଏକ ଝରଣା ଅଟନ୍ତି କେବଳ ଗୋଟିଏ ମାତ୍ର ବିଷୟ ଯାହାକୁ ମୁଁ ଜାଣେ ତାହା ସେହି ଝରଣା ଅଟେ ଯାହାକି ଇମାନୁଏଲଙ୍କ ଶିରାପ୍ରଶିରାରୁ ବହୁ ଅଛି ପୁଣି ଆପଣମାନଙ୍କ ମଧ୍ୟରୁ ଉପସ୍ଥିତ ଥିବା ଅନେକ ଯଦି କରନ୍ତି ଏହା ଠିକ୍ ସେପରି ଧରଣର ଏକ ବିଷୟ ଅଟେ ଯାହାକୁ ମୁଁ କିଛି ଦିନର ରାତ୍ରିବେଳାରେ ଏକ ଇଗଲ ଶାବକ ବିଷୟରେ କହୁଥିଲି ଯିଏକି କୁକୁଡ଼ା ଛୁଆଙ୍କ ସହିତ ଏକ ଖଳା ମଧ୍ୟରେ ଚରାବୁଲା କରୁଥିଲା ପୁଣି କୁକୁଡ଼ା ଛୁଆଙ୍କ ବ୍ୟତୀତ ସେ ଅନ୍ୟ କାହାରି ସହିତ ପରିଚିତ ନଥିଲା ତଥାପି ସେ ଏହାକୁ ଜାଣିଥିଲା ଯେ ଏପରି କିଛି ବିଷୟ ତାର ସମ୍ବନ୍ଧ ରହିଛି ଯାହାକି କୁକୁଡ଼ା ଛୁଆଙ୍କଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଧରଣର ଅଟେ ତତ୍ପରେ ତାର ମାତା ଖୋଜି ଖୋଜି ଦିନେ ସେଠାକୁ ଆସିଲା ପୁଣି ଉତ୍ତରେ ଥାଇ ସେ ଚିତ୍କାର କଲା ଏହା ଏକ ଇଗଲର ଡକରା ଥିଲା ବୁଝନ୍ତୁ ତାକୁ ଏକ ଇଗଲ ହେବାକୁ ହିଁ ଥିଲା ଆରମ୍ଭରୁ ସେପରି ଧରଣର ହେବାକୁ ହିଁ ଥିଲା ଅନ୍ୟଥା ସେହି ଡକରାର ଶବ୍ଦକୁ ସେ କଦାପି ବୁଝିପାରିନଥାନ୍ତା ବୁଝନ୍ତୁ ସେ ତ ସେପରି ଥିଲା ଏପରି ସ୍ଥଳେ ସେହିଠାରେ କିଛିଟା ବିଶ୍ଳେଷଣର ବିଷୟକୁ ଉତ୍ପନ୍ନ ହେବାକୁ ହିଁ ଥିଲା ଅନ୍ୟଥା ଏହା କୌଣସି ପ୍ରକାରେ ଜୀବନକୁ ଉତ୍ପନ୍ନ କରିପାରିନଥାନ୍ତା ପୁଣି ବୀଜଟି ଯଦି ପରମେଶ୍ୱରଙ୍କ ବଚନ ଯଦି ଆପଣଙ୍କ ମଧ୍ୟରେ ଥାଏ ତେବେ ତାଙ୍କୁ ଅଙ୍କୁରିତ କରିବା ପାଇଁ ପବିତ୍ର ଆତ୍ମାଙ୍କଠାରେ ଏଠାରେ ଉପସ୍ଥିତ ଅଛନ୍ତି ପୁଣି ଆପଣଙ୍କ ପ୍ରତି ଏହାକୁ ବାସ୍ତବ କରି ପ୍ରସ୍ତୁତ କରିବାକୁ ସେ ସାହାଯ୍ୟ କରିବେ ଆଉ ଏଠାରେ ଉପସ୍ଥିତ ଥିବା କେତେକ ବ୍ୟକ୍ତି ଯେଉଁମାନେ ପବିତ୍ର ଆତ୍ମା ବାପ୍ତିସ୍ମକୁ ଆଦୌ ହାସଲ କରିନାହାନ୍ତି ଆପଣମାନେ ନିଜ ନିଜର ହାତ ଉପରକୁ ଉଠାଇବେ କି ଚାରିପାଖରେ ପ୍ରତ୍ୟେକ ସ୍ଥାନରେ କେବଳ ବାସ୍ତବରେ ବିଶ୍ୱସ୍ତଗଣ ରହିଛନ୍ତି ଆପଣ ଯଦି ପବିତ୍ର ଆତ୍ମାଙ୍କୁ ହାସଲ କରିନାହାନ୍ତି ପୁଣି ଆପଣମାନେ ହାସଲ କରିବାକୁ ପସନ୍ଦ କରିବେ ନିଜ ନିଜ ହାତ ଉପରକୁ ଉଠାନ୍ତୁ ଆପଣମାନେ ଯେକୌଣସି ସ୍ଥାନରେ ଉପସ୍ଥିତ ଅଛନ୍ତି କେବଳ କିଛି ସମୟ ପାଇଁ ନିଜ ନିଜ ହାତ ଉପରକୁ ଉଠାନ୍ତୁ ଆଉ ମୁଁ ଏପରି ଇଚ୍ଛା କରେ ଆପଣମାନେ ସେଠାରେ ଠିଆ ହୋଇଛନ୍ତି ପୁଣି ସେମାନଙ୍କ ଆଡ଼କୁ ଚାହୁଁଛନ୍ତି କେହି ଜଣେ ବ୍ୟକ୍ତି ସେମାନଙ୍କ ଉପରେ ଆପଣଙ୍କ ହସ୍ତଦେହକୁ ହସ୍ତାର୍ପଣ କରନ୍ତୁ ବୋଲି ମୁଁ ଇଚ୍ଛା କରେ ମୁଁ ବିଶ୍ୱାସ କରେ ଯେ ଏହି ମୁହୂର୍ତ୍ତରେ ପବିତ୍ର ଆତ୍ମା ସେ ସମସ୍ତଙ୍କୁ ଭରପୁର କରିଦେବେ ଯେଉଁମାନେ ଏହାକୁ ଆବଶ୍ୟକ କରନ୍ତି ସେଠାରେ କାଫେଟେରିଆରେ ପ୍ରସ୍ତୁତ ହୋଇ ରହିଥିବା ଭୋଜନ ସାମଗ୍ରୀ ବିଷୟରେ ଆଦୌ ଚିନ୍ତା କରନ୍ତୁ ନାହିଁ କିନ୍ତୁ ଏଠାରେ ଉପଲବ୍ଧ ଥିବା ଭୋଜନ ବିଷୟରେ ଆସନ୍ତୁ ଚିନ୍ତା କରିବା ଏହା ତ ସେହି ଗୋଟିକ ଅଟନ୍ତି ଏହା ଜୀବନ ଅଟନ୍ତି ବୁଝନ୍ତୁ ଏହା ଜୀବନ ଅଟନ୍ତି ବର୍ତ୍ତମାନ ସିଧାସଳଖ ପଛକୁ ବୁଲି ପଡ଼ନ୍ତୁ ଆପଣମାନ ମଧ୍ୟରୁ ପ୍ରତ୍ୟେକ ଜଣ ସେପରି କରନ୍ତୁ ଆଉ ଏକକୁ ଆରେକର ଉପରେ ପରସ୍ପରର ହସ୍ତ ଥୁଅନ୍ତୁ ପୁଣି ସେମାନେ ଅପର ଜଣଙ୍କ ଉପରେ ସେମାନଙ୍କ ହସ୍ତକୁ ରଖନ୍ତି ପୁଣି ଯେଉଁ ବ୍ୟକ୍ତିଙ୍କ ଉପରେ ଆପଣ ହସ୍ତ ରଖିଛନ୍ତି ତାଙ୍କ ପାଇଁ ଆପଣ ପ୍ରାର୍ଥନା କରନ୍ତୁ ବୋଲି ମୁଁ ଚାହେଁ ବାହାରକୁ ଚାଲିଯିବା ପାଇଁ ଆଦୌ ବିଚାର କରନ୍ତୁ ନାହିଁ ଅନ୍ୟ କୌଣସି ବିଷୟ ଉପରେ ଆଦୌ ଚିନ୍ତା ପ୍ରକଟ କରନ୍ତୁ ନାହିଁ ଠିକ୍ ଏହି ମୁହୂର୍ତ୍ତରେ କେବଳ ଚିନ୍ତା କରନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ରୂପେ ପରିପୂର୍ଣ୍ଣ କରିବା ନିମନ୍ତେ ପବିତ୍ର ଆତ୍ମାଠାରେ ଉପସ୍ଥିତ ଅଛନ୍ତି ନିଜର ହୃଦୟକୁ ଖୋଲି ପକାନ୍ତୁ ସକଳ ଜଳଧାରାରୁ ପାଣିକୁ ବାହାର କରି ପକାଇ ଖୋଲି କରି ପକାନ୍ତୁ ପୁଣି କହନ୍ତୁ ଆହେ ଜୀବନର ନିର୍ଝର ମୋ ମଧ୍ୟକୁ ଆସନ୍ତୁ ମୋତେ ଭରି ଦିଅନ୍ତୁ ହେ ପ୍ରଭୁ ଈଶ୍ୱର ଆପଣଙ୍କ ଉତ୍ତମତାରେ ପୁଣି କରୁଣାରେ ମୋତେ ଭରପୁର କରି ପକାନ୍ତୁ ପ୍ରଭୁ ଯୀଶୁ ସେହି ଚିରସ୍ରୋତ ନିର୍ଝର ହେ ପରମେଶ୍ୱର ମୁଁ ପ୍ରାର୍ଥନା କରେ ଯେ ଆପଣ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଭରପୁର କରିଦେବେ ଏଠାରେ ପବିତ୍ର ଆତ୍ମା ଯେପରି ଅବତରିତ ହୋଇପାରନ୍ତି ପରମେଶ୍ୱର ମୁଁ ପ୍ରାର୍ଥନା କରେ ଯେ ଆମମାନେ ଅନ୍ୟ ଯେକୌଣସି ବିଷୟର ସମ୍ବନ୍ଧରେ ଥିବା ବିଚାରକୁ ଭୁଲିଯିବୁ ଯେପରିକି ପବିତ୍ର ଆତ୍ମା ଆମମାନଙ୍କ ମଧ୍ୟରେ ଅବତରିତ ହୁଅନ୍ତି ଠିକ୍ ଏହି ସମୟରେ ଓହ୍ଲାଇ ଆସନ୍ତି ପୁଣି ଜୀବନର ସେହି ଜଳକୁ ଆମ ସମସ୍ତଙ୍କୁ ବିନା ମୂଲ୍ୟରେ ପ୍ରଦାନ କରନ୍ତି ପ୍ରତ୍ୟେକ ସ୍ଥାନରୁ ସେପରି କରନ୍ତି ହେ ଈଶ୍ୱର ଏହାକୁ ପ୍ରଦାନ କରନ୍ତୁ ପ୍ରଭୁ ଗୀତର ପୁଣି ପ୍ରାର୍ଥନାର ଲଗାତାର ପର୍ବଟି ଯେତେବେଳେ ସମବେତ ରୂପେ ଅଗ୍ରସର କରୁଅଛି ପ୍ରଭୁ ହେ ତାହା ଯେ ଆପଣଙ୍କର ଉପସ୍ଥିତି ଅଟେ ଆପଣଙ୍କର ଅଲୌକିକ ଉପସ୍ଥିତି ଅଟେ ଏହାକୁ ବୁଝୁଥିବାରୁ ଆମମାନେ ଝରଣାଙ୍କର ନିକଟକୁ ଆସିବାକୁ ଚାହୁଁ ଆମମାନେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମରେ ବାପ୍ତି ହେବାକୁ ଆବଶ୍ୟକ କରୁ ହେ ପ୍ରଭୁ ଏହି ସକଳ ବ୍ୟକ୍ତିବିଶେଷ ଏହାଙ୍କ ପାଇଁ ପ୍ରାର୍ଥନା କରୁଅଛନ୍ତି ମୁଁ ପ୍ରାର୍ଥନା କରେ ଯେ ଏତେବେଳେ ସେହି ଯୋଗ୍ୟ ସମୟର ମୁହୂର୍ତ୍ତରେ ସେମାନେ ଈଶ୍ୱରଙ୍କ ଉତ୍ତମତାରେ ଭରପୁର ହୋଇଯିବେ ହେ ଈଶ୍ୱର ଏହାକୁ ପ୍ରଦାନ କରନ୍ତୁ ଆପଣଙ୍କ ସନ୍ତାନଙ୍କ ନିବେଦନକୁ ଶୁଣନ୍ତୁ। ସେମାନଙ୍କ ଶରୀର ଉପରେ ଆପଣ ଯେପରି ଓହ୍ଲାଇ ଆସିପାରନ୍ତି, ପରମେଶ୍ୱରଙ୍କ ସମର୍ଥ ପୁଣି ପବିତ୍ର ଆତ୍ମା ସେମାନଙ୍କ ଉପରେ ଯେପରି ଆଚ୍ଛାଦିତ ହୁଅନ୍ତି, ଈଶ୍ୱର ଏହା ଦାନ କରନ୍ତୁ। ସତେଜତାର ନିମନ୍ତେ, ତୃପ୍ତିକର ନିମନ୍ତେ ଆମମାନେ ଆପଣଙ୍କୁ କିପରି ଭାବେ ଧନ୍ୟବାଦ ଦେଇପାରିବା। ସ୍ୱର୍ଗୀୟ ସ୍ଥାନର ସର୍ବଶକ୍ତିମାନ ଈଶ୍ୱରଙ୍କ ଉପସ୍ଥିତି ନିମନ୍ତେ, ଯିଏକି ଆମମାନେ ମଧ୍ୟ ଦଣ୍ଡାୟମାନ ଅଟନ୍ତି, ତାଙ୍କରି ପାଇଁ ଧନ୍ୟବାଦ ଅର୍ପଣ କରିପାରିବା। ହେ ପ୍ରଭୁ, ମଧ୍ୟାହ୍ନ ସମୟର ଏହି ଉଚିତ ବେଳାରେ ଆମମାନଙ୍କୁ ଭୋଜନ କରାନ୍ତୁ। ହେ ପ୍ରଭୁ, ଆପଣଙ୍କ ଟେବୁଲରୁ ଆମମାନେ ଭୋଜନ ଆବଶ୍ୟକ କରୁ। ପ୍ରଭୁ ଆମମାନଙ୍କୁ ଭୋଜନ କରାନ୍ତୁ, ଠିକ ଏହି ମୁହୂର୍ତ୍ତରେ ପରିତୃପ୍ତ କରାନ୍ତୁ, ପବିତ୍ର ଆତ୍ମାଙ୍କ ଠାରେ ଆମମାନଙ୍କୁ ଭୋଜନ କରାନ୍ତୁ। ଆମ୍ଭମାନଙ୍କ ଜୀବନରେ ଆମମାନଙ୍କର କ୍ଷୀଣିତ ଆକୁଳ ପ୍ରାଣ ଗୁଡ଼ିକ ତୃଷାନ୍ତ ଅଟନ୍ତି। ଗୀତଟିର ବ୍ୟାଖ୍ୟାକର୍ତ୍ତାରେ ଆପଣ ଯେପରି କହିଥିଲେ, ଏହା ତ ଶୁଖିଲା ଥିବା ଭୂମି ଉପରେ ଜଳ ଢଳିବେ। ହେ ପ୍ରଭୁ, ଏହାକୁ ଘଟିବା ପାଇଁ ଦିଅନ୍ତୁ। ଆପଣଙ୍କ ସନ୍ତାନମାନଙ୍କ ହୃଦୟରେ ଆପଣଙ୍କ ବାକ୍ୟକୁ ପ୍ରଘଟିତ ହେବାକୁ ଦିଅନ୍ତୁ। ଶୁଖିଲା ଭୂମି ଉପରେ ଜଳ ଢାଳି ଦିଅନ୍ତୁ। ଚିରସ୍ଥାୟୀ ଈଶ୍ୱର, ଆପଣଙ୍କ ସେବକମାନଙ୍କର ପ୍ରାର୍ଥନା ଶୁଣନ୍ତୁ, ପୁଣି ସେହି ସବୁ ଆଶୀର୍ବାଦ ଆମମାନଙ୍କୁ ପ୍ରଦାନ କରନ୍ତୁ। ଆମେନ୍। ଯେତେବେଳେ ତାଙ୍କୁ ପ୍ରଶଂସା ଦେବାରେ ଲାଗି ପଡନ୍ତୁ, ଅନ୍ୱେଷଣ କରି ଲାଭ କରନ୍ତୁ। ପବିତ୍ର ଆତ୍ମା ଏଠାରେ ବିଦ୍ୟମାନ ଅଟନ୍ତି। ଏହାଙ୍କୁ ଆପଣ ଯଦି ଗ୍ରହଣ କରି ନ ପାରନ୍ତି, ତେବେ ଏହା ଆପଣଙ୍କର ଭୁଲ ଅଟେ। ମୋତେ ଏମାନଙ୍କ ଠାରୁ ଅଧିକ ସ୍ନେହ କରନ୍ତି କି? କିପରି ହୁଅନ୍ତା ଯଦି ସେ ଏହି ମୁହୂର୍ତ୍ତରେ ଆସନ୍ତେ? କାରଣ ସେ ମୋତେ ପ୍ରଥମେ ସ୍ନେହ କଲେ। ଏତେବେଳେ ତାଙ୍କ ଉଦ୍ଦେଶ୍ୟ ଆସନ୍ତୁ ଗାନ କରିବା। ସେ ସମସ୍ତେ ଯେଉଁମାନେ ତାହାକୁ ଅନୁଭବ କରନ୍ତି ଆମେନ୍ ବୋଲି କହନ୍ତୁ। ଓହୋ, ହାଲେଲୁୟା। କେତେକ ବ୍ୟକ୍ତିଙ୍କୁ ମଧ୍ୟସ୍ଥିତ ଖାଲି ସ୍ଥାନ ଦେଇ ଏତେବେଳେ ବଢି ଆସୁଥିବା ଦୃଶ୍ୟକୁ ମୁଁ ଲକ୍ଷ୍ୟ କରେ, ପବିତ୍ର ଆତ୍ମାଙ୍କ ସହିତ ଥାଇ ଚାଲି ଆସୁଥିବା ଦେଖେ। ଏକଦା ମୁଁ ହଜିଥିଲି, ଦଣ୍ଡରୁ ମୁକ୍ତ ହୋଇ ମୁଁ ମିଳିଲି। ଯୀଶୁ ମୋତେ ମୁକ୍ତି ଦିଅନ୍ତି, ପୂର୍ଣ୍ଣ ମାତ୍ରାରେ ତ୍ରାଣ କରନ୍ତି, ସମସ୍ତ ପାପ ଲଜ୍ଜାରେ ମୋତେ ରକ୍ଷା କରୁଛନ୍ତି। ମୋର ମୁକ୍ତିକର୍ତ୍ତା ଚମତ୍କାର ଅଟନ୍ତି, ପ୍ରଶଂସା ହେଉ। ଆସନ୍ତୁ ନିଜ ନିଜର ହସ୍ତ ଗୁଡ଼ିକୁ ଏତେବେଳେ ଉପରକୁ ଉଠାଇବା ଆଉ ବାସ୍ତବ ଆକାରରେ ତାଙ୍କର ପ୍ରଶଂସା କରିବା।
The Prince of Peace, the Mighty God is here.
ଆପଣମାନେ ତାଙ୍କୁ ସ୍ନେହ କରନ୍ତି କି? ଆହେ ଚମତ୍କାର, ରକ୍ତରେ ଭରପୁର ସେହି ଝରଣାଙ୍କର ପ୍ରଶଂସା କରନ୍ତୁ ଯେଉଁଠାରେ ମନୁଷ୍ୟର ସମସ୍ତ ଭୟରୁ ପାପୀଗଣ ମୁକ୍ତ ହୁଅନ୍ତି, ସମସ୍ତ ଦୋଷରୁ ମୁକ୍ତ ହୁଅନ୍ତି, କେବଳ ତାଙ୍କଠାରେ ମୁକ୍ତି ହୋଇ ରହନ୍ତି। ହାଲେଲୁୟା! ଆରେ ବା, ତାହା ତ ବାସ୍ତବରେ ଚମତ୍କାର ଅଟେ। ସେହି ଗୀତଟିକୁ ପୁନର୍ବାର ଆମେ ଯେତେବେଳେ ଗାଉ, ଆସନ୍ତୁ ଆମେ ସମସ୍ତେ ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, କ୍ୟାଥୋଲିକ, ପ୍ରେସବିଟେରିଆନ ବା ଅନ୍ୟ ଯେ କେ ଅଟନ୍ତି ସେପରି କରନ୍ତୁ। ଯେତେବେଳେ ଏହାକୁ ଆମେ ଗାନ କରୁ, ଚମତ୍କାର ଯୀଶୁ ମୋ ପାଇଁ, ଆସନ୍ତୁ ଚାରିପାଖକୁ ଚାଲିଯାଇ ପୁଣି ପ୍ରତ୍ୟେକ ଜଣଙ୍କ ସହିତ କରମର୍ଦ୍ଦନ କରୁ, କେବଳ ପୁରାତନ ସମୟରେ ଏକତ୍ରୀକରଣର ଗୁଣରେ ମିଳିତ ହେଉ। ଆପଣମାନଙ୍କୁ ଜଣା ମୁଁ ତାହାକୁ ପସନ୍ଦ କରେ, ମୁଁ ତାହାରି ପରି ଅଟେ। ଚାଲି ଆସନ୍ତୁ, ଏହାକୁ ଯେତେବେଳେ ଗାନ କରିଥାଉ, ଆସନ୍ତୁ ଏହାକୁ ଏବଂ ଗାନ କରନ୍ତୁ।
That's right. Oh, counselor. It's a
beast.
Keeping me from all sin and shame. Wonderful is my Redeemer. There's sound through me. It makes the lame to walk. And the blind to see. It opens prison doors, sets the captives free. Well, there's a river of life flowing down.
ବାଇବଲ କହିଅଛି, ଯେଉଁମାନଙ୍କ ହସ୍ତରେ ଶାସନଭାର ସମର୍ପଣ କରାଯାଇଛି ସେମାନଙ୍କ ପାଇଁ ପ୍ରାର୍ଥନା କର। ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ଆମମାନଙ୍କ ରାଷ୍ଟ୍ରପତି, ଦେଶର ନେତାଙ୍କ ଏହି ଆବଶ୍ୟକ ବିଷୟ ପାଇଁ ଆମେ ଠିଆ ହୋଇଅଛୁ। ପ୍ରଭୁ, ଯାହାକୁ ସମ୍ଭବତଃ କଦାପି ବୁଝନ୍ତି ନାହିଁ, ମାତ୍ର ଆପଣ ଏହାକୁ ଜାଣନ୍ତି। ମୁଁ ଭାଇ ଜନସନଙ୍କ ନିମନ୍ତେ ପ୍ରାର୍ଥନା କରେ, ଯେତେବେଳେ ସେ ଆପଣଠାରେ ବିଶ୍ୱାସ କରୁଥିବା ଜଣେ ବିଶ୍ୱାସର ବାହାନାକୁ କରନ୍ତି। ପୁଣି ପିତା, ହୃଦଘାତର ଏକ କଷ୍ଟ ତାଙ୍କୁ ଆଘାତ ଦେଇଅଛି ବୋଲି ଆମମାନେ ସେପରି ଜାଣୁ। ପରମେଶ୍ୱର, ମୁଁ ପ୍ରାର୍ଥନା କରେ ତାଙ୍କର ଜୀବନକୁ ବଞ୍ଚାଇ ଦିଅନ୍ତୁ। ଆମମାନେ ସେପରି ଏକ ରାଷ୍ଟ୍ରରେ ରହିଅଛୁ ଯେଉଁ ମଧ୍ୟରେ ଠିକ୍ ଏତେବେଳେ ସମସ୍ୟା ପୁରି ରହିଅଛି। ପ୍ରଭୁ, ଆପଣଙ୍କର ଆତ୍ମା ତାଙ୍କ ଉପରକୁ ଓହ୍ଲାଇ ଆସନ୍ତୁ। ପୁଣି ଠିକ୍ ଏହି ସମୟରେ ଚିକିତ୍ସା ହଳରେ କିମ୍ବା ଅନ୍ୟ ଯେକୌଣସି ସ୍ଥାନରେ ସେ ଥାନ୍ତି, ଆପଣଙ୍କ ଆତ୍ମା ସେଠାସ୍ଥିତ ୱାଲ୍ଟର ରିଡ୍ ରିଚ୍ ଚିକିତ୍ସାଳୟକୁ ଓହ୍ଲାଇ ଆସନ୍ତୁ। ପୁଣି ତାଙ୍କର ଶରୀରକୁ ସ୍ପର୍ଶ କରନ୍ତୁ, ତାଙ୍କ ଜୀବନକୁ ରକ୍ଷା କରିଦିଅନ୍ତୁ। ପ୍ରଭୁ, ସେହି ବ୍ୟକ୍ତି ଜଣକ ଚାପର ବଶବର୍ତ୍ତୀ ଅଟନ୍ତି। ଆମମାନେ ଯେତିକିଟା ଚାପର ବିଷୟକୁ ବୁଝିଥାଉ ତାଠାରୁ ଢେର ଅଧିକ ଚାପର ବଶବର୍ତ୍ତୀ ଅଟନ୍ତି। ତେଣୁ ଆମ୍ଭେମାନେ ପ୍ରାର୍ଥନା କରୁ, ବିଶ୍ୱାସୀଗଣ ହୋଇଥିବାରୁ, ପୁଣି ଏହି ରାଷ୍ଟ୍ରର ଏକ ଅଂଶ ନାଗରିକଗଣ ହୋଇଥିବାରୁ, ଆମମାନେ ଆମର ନେତାଙ୍କ ପାଇଁ ପ୍ରାର୍ଥନା କରୁ, ଯେପରିକି ଆପଣ ତାଙ୍କୁ ଜୀବନର ଏକ ଦୀର୍ଘକାଳ ସମୟକୁ ପ୍ରଦାନ କରିବେ। ଏହି ମହାନ ଘଡ଼ିରେ ସେପରି କରିବେ। ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେନ୍।